ଏବଂ ଉପସ୍ଥିତ ସମସ୍ତ ଶ୍ରୋତା ବୈଷ୍ଣବ ଭକ୍ତମାନଙ୍କର ଚରଣ କମଳ ତଳେ ପ୍ରଣତି ନିବେଦନ କରି ଏବଂ ସମସ୍ତ ଭକ୍ତ ଯେଉଁମାନେ ଅନଲାଇନ୍ରେ ଶ୍ରବଣ କରୁଛନ୍ତି ସମସ୍ତଙ୍କର ପାଦପଦ୍ମ ତଳେ ପ୍ରଣତି ନିବେଦନ କରି କୃପା ଭିକ୍ଷା କରି ଶ୍ରୀ ଶ୍ରୀ ଚୈତନ୍ୟ ଶିକ୍ଷାଷ୍ଟକମ କଥା କୀର୍ତ୍ତନ ନିଜକୁ ସମର୍ପିତ କରୁଛି। ବିଶେଷ କରି ଆମେ ମହାପ୍ରଭୁଙ୍କର ପବିତ୍ର ଶିକ୍ଷା ଜୀବକୁ ଶୃଙ୍ଖଳିତ କରିବା ପାଇଁ ଭକ୍ତମାନଙ୍କୁ ଶୃଙ୍ଖଳିତ କରିବା ପାଇଁ ଯେଉଁ ଶିକ୍ଷା ଆଲୋଚନା କରୁଛେ ଆସ୍ୱାଦନ କରୁଛେ ଏ ସାଧକମାନେ କିଭଳି ଭଜନରେ ଶୃଙ୍ଖଳିତ ହେବେ ଏଥିପାଇଁ ଆମେ ଆଲୋଚନା କରୁଛେ। କାରଣ ଆମେ ନିଜେ ଜଣେ ଜଣେ ସାଧକ, ଆମେ କେହି ସିଦ୍ଧ ନୁହଁ। ସିଦ୍ଧମାନଙ୍କ ସ୍ଥିତି ହେଉଛି ଅଲଗା। ସିଦ୍ଧମାନଙ୍କ ପାଇଁ କୌଣସି ବିଧି ନଥାଏ, ସାଧକମାନଙ୍କ ପାଇଁ ସମସ୍ତ ପ୍ରକାର ବିଧି ଥାଏ। ସାଧକମାନେ ଯେଉଁ ସାଧକ ବିଧିକୁ ଯେତେ ନିଷ୍ଠାର ସହିତ ପାଳନ କରିବେ ତାଙ୍କ ନିଜ ଜୀବନ ସେତେ ଶୃଙ୍ଖଳିତ ହେବ। ସେ ଜୀବନ ସାଧାରଣ ଯାହା କୁହାଯାଏ ବ୍ୟବହାରିକ ଜୀବନ ହୋଇପାରେ ବା ଭକ୍ତିମୟ ଜୀବନ ହୋଇପାରେ। ଜୀବନ ଶୃଙ୍ଖଳିତ ହେବା ପାଇଁ ସାଧକମାନେ ବିଧିକୁ ପାଳନ କରିବା ଆବଶ୍ୟକ। ମହାପ୍ରଭୁ ଯେଉଁ ଶିକ୍ଷା ଦେଇଛନ୍ତି ବହୁତ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା, କାରଣ ସମସ୍ତ ବୈଦିକ ସାହିତ୍ୟର ସାର, ଯାହା ଭକ୍ତି ବିନୋଦ ଠାକୁର କୁହନ୍ତି, ସମସ୍ତ ବୈଦିକ ଶାସ୍ତ୍ରର ସାରକୁ ମହାପ୍ରଭୁ ଆଠଟା ଶ୍ଳୋକରେ ରଖିଛନ୍ତି। ସେଥିପାଇଁ ଗୋଟିଏ ଗୋଟିଏ ଶ୍ଳୋକର କେତେ ସିଦ୍ଧାନ୍ତ ଆମେ ପ୍ରାପ୍ତ ହେଉଛେ ମହାପ୍ରଭୁଙ୍କ କୃପାରୁ ହିଁ ପାଉଛେ ଯାହା କିଛି। ତେଣୁ ସବୁ ବସ୍ତ୍ର ସାର ରହିଛି ନା ଶିକ୍ଷାଷ୍ଟକମରେ। ତେଣୁ ମନୁଷ୍ୟ ପାଇଁ ଯାହା କୁହାଯାଏ ବିଭିନ୍ନ ପ୍ରକାର ସବୁ ନିୟମ ରହିଛି। ମନୁଷ୍ୟ ସମାଜ ପାଇଁ ନିୟମ ରହିଛି, ଅଲଗା ସମାଜ ପାଇଁ ନିୟମ ନାହିଁ। ଯେମିତି ଆମେ ରାସ୍ତାରେ ଯାଉଛେ, ରାସ୍ତାରେ ଯିବା ସମୟରେ ରାସ୍ତାର ଟ୍ରାଫିକ୍ର କେଉଁ ପଟେ ଯିବା ମନୁଷ୍ୟ ପାଇଁ ନିୟମ ଅଛି, କିନ୍ତୁ ରାସ୍ତାରେ ତ ଗାଈ ବି ବୁଲୁଛନ୍ତି, କୁକୁର ବି ବୁଲୁଛନ୍ତି, ସେମାନେ କ'ଣ ଟ୍ରାଫିକ୍ର କେଉଁ ପଟେ ଯିବେ ତାଙ୍କ ପାଇଁ କ'ଣ ନିର୍ଦ୍ଦିଷ୍ଟ ନିୟମ କିଛି ଅଛି ନା? କିଛି ନାହିଁ, ସେମାନଙ୍କ ପାଇଁ ନିୟମ ନାହିଁ, ମନୁଷ୍ୟ ପାଇଁ ନିୟମ ରହିଛି। ତେଣୁ ମନୁଷ୍ୟକୁ ଶୃଙ୍ଖଳିତ କରିବା ପାଇଁ ଯେମିତି ବୈଦିକ ବିଧିବିଧାନ ସବୁ ରହିଛି, ଜାତି ଧର୍ମ ବର୍ଣ୍ଣ ଏଇ ସମସ୍ତଙ୍କ ପାଇଁ, ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ପାଇଁ ନିୟମ ରହିଛି। ବିଶେଷ କରି ମନୁଷ୍ୟ ଜାତି ପାଇଁ ହିଁ ନିୟମ ରହିଛି, ସେଗୁଡ଼ା କୁହାଯାଏ ସାଧାରଣ ନିୟମ ବା ଯାହା କୁହାଯାଏ ବିଧି। କେତେକ ନିୟମ ରହିଛି ଯେଉଁଟାକୁ ସେ ପାଳନ କରିବ, କେତେକ ନିଷେଧ ରହିଛି ଯାହାକୁ ସେ ତ୍ୟାଗ କରିବ, ଗ୍ରହଣ କରିବା ଉଚିତ ନୁହଁ। ଦେଖନ୍ତୁ ସାଧାରଣ ମନୁଷ୍ୟ ପାଇଁ ଏଇଟା ରହିଛି, ଏ ବିଧି ନିଷେଧ ଯାହାକୁ କୁହାଯାଏ। ଏ ବୈଦିକ ବିଧିବିଧାନ ଯେମିତି ସାଧାରଣ ନିୟମ କ'ଣ, ବୈଦିକ ବିଧିବିଧାନରେ ଯେଉଁ ନିୟମ ରହିଛି ସାଧାରଣ ମନୁଷ୍ୟ ପାଇଁ ନିୟମ କ'ଣ ରହିଲେ, ଯେମିତି ସତ୍ୟ କଥା କହିବ, ଜୀବନକୁ ଶୃଙ୍ଖଳିତ କରିବ, ଭଲ ମଣିଷ ହେବ, କାହା ମନରେ କଷ୍ଟ ଦେବନି, ଏସବୁ ହେଲା କ'ଣ ମଣିଷ ସାଧାରଣ ମଣିଷ ପାଇଁ ସବୁ ବିଧି ରହିଲା। ସେଭଳି ନିଷେଧ ବି ରହିଛି, ଯେମିତି ମିଥ୍ୟା କଥା କହିବନି, ଚୋରି କରିବନି, କାହା ମନରେ କଷ୍ଟ ଦେବନି, ପରସ୍ତ୍ରୀ ଗମନ କରିବନି, ଏସବୁ ନିଷେଧ ରହିଛି। ତେଣୁ ମନୁଷ୍ୟ ପାଇଁ ସାଧାରଣ ଦୃଷ୍ଟିରେ ଏଭଳି କିଛି ବିଧି ରହିଛି, କିଛି ନିଷେଧ ରହିଛି। ତ ଏ ଯେଉଁ ବିଧି ନିଷେଧ, ଏଇଟା ସାଧାରଣ ମନୁଷ୍ୟ ପାଇଁ, ସାଧାରଣ ମନୁଷ୍ୟ ପାଇଁ ବିଧି ନିଷେଧ ରହିଲା। ଆଚ୍ଛା, ସାମ୍ପ୍ରଦାୟିକ ବ୍ୟକ୍ତିଙ୍କ ପାଇଁ ବିଧି ନିଷେଧ ଅଛି କି ନାହିଁ? ସାମ୍ପ୍ରଦାୟିକ ବ୍ୟକ୍ତିବିଶେଷଙ୍କ ପାଇଁ ମଧ୍ୟ ବିଧି ନିଷେଧ ରହିଛି। ସାମ୍ପ୍ରଦାୟିକ ମାନେ ଯେମିତି କିଏ ଶୈବ, କିଏ ଶାକ୍ତ, କିଏ ବୈଷ୍ଣବ, କିଏ କର୍ମୀ, କିଏ ଜ୍ଞାନୀ, କିଏ ଯୋଗୀ, ଏସବୁ ହେଲେ ସମ୍ପ୍ରଦାୟ ବିଶିଷ୍ଟ। ସମ୍ପ୍ରଦାୟ ଅନୁସାରେ ଯେମିତି ଜ୍ଞାନୀ, ଜ୍ଞାନୀମାନଙ୍କ ସମ୍ପ୍ରଦାୟ ଅଲଗା, କର୍ମୀ ସମ୍ପ୍ରଦାୟ ଅଲଗା, ଶୈବ ସମ୍ପ୍ରଦାୟ ଅଲଗା, ଶାକ୍ତ ସମ୍ପ୍ରଦାୟ ଅଲଗା, ଭକ୍ତ ସମ୍ପ୍ରଦାୟ ବା ବୈଷ୍ଣବ ସମ୍ପ୍ରଦାୟ ଅଲଗା। ତ ଏଇଭଳି ଏ ସାମ୍ପ୍ରଦାୟିକ ଦୃଷ୍ଟିରୁ ସମସ୍ତଙ୍କ ପାଇଁ ମଧ୍ୟ କିଛି ବିଧି କିଛି ନିଷେଧ ରହିଛି। ମହାପ୍ରଭୁ ଯେଉଁ ଶିକ୍ଷା ଦେଇଛନ୍ତି, ଏଇ ଶିକ୍ଷାଟା କାହା ପାଇଁ, ଇଏ ତ ପ୍ରଶ୍ନ। ମହାପ୍ରଭୁ ଯେଉଁ ଶିକ୍ଷା ଦେଇଛନ୍ତି ଏଇଟା କାହା ପାଇଁ, ଇଏ ସାଧାରଣ ମନୁଷ୍ୟ ପାଇଁ ନା ଶୈବ ଭକ୍ତଙ୍କ ପାଇଁ, ଶୈବଙ୍କ ପାଇଁ ନା ଶାକ୍ତଙ୍କ ପାଇଁ, ନା କାହା ପାଇଁ, ନା କର୍ମୀ ପାଇଁ, ନା ଜ୍ଞାନୀ ପାଇଁ, ନା ଯୋଗୀ ପାଇଁ? ଇଏ ମହାପ୍ରଭୁ ଯେଉଁ ଶିକ୍ଷା ଦେଇଛନ୍ତି ଏଇଟା ସାର୍ବଜନୀନ, ସମସ୍ତଙ୍କ ପାଇଁ। ଯିଏ ଏ ନିୟମକୁ ପାଳନ କରିବ ତା ଜୀବନ ଶୃଙ୍ଖଳିତ ହେବ, ଆଉ ବିଶେଷ କରି ସେ ଭକ୍ତି ମାର୍ଗକୁ ସେ ଆସିବ। ଆଉ ବିଶେଷ ଶିକ୍ଷା ହେଉଛି ଭକ୍ତମାନଙ୍କ ପାଇଁ। ତେଣୁ ସବୁ ଶ୍ରେଣୀର ସାଧକମାନଙ୍କ ପାଇଁ ଯେମିତି ବିଧି ନିଷେଧ ସବୁ ରହିଛି, ସେମାନେ ସେଇଟା କ'ଣ ସେମାନଙ୍କ ପାଇଁ ଏଇଟା ହେଉଛି କରଣୀୟ ବା ପାଳନୀୟ। ଯେଉଁମାନେ କୌଣସି ସାଧନ ବା ବିଧିକୁ ପାଳନ କରୁନାହାନ୍ତି ସେମାନଙ୍କ ପକ୍ଷରେ ମଧ୍ୟ କ'ଣ କୁହାଯିବ, ସାଧାରଣ ବିଧିଟା ପାଳନୀୟ। ସାଧନ ଦେଖନ୍ତୁ ବିଧି ଦୁଇ ପ୍ରକାର ରହିଛି, ଏ ଟିକେ ଜାଣିବା ବସ୍ତୁ ବି, ବିଧି ଦୁଇ ପ୍ରକାର ରହିଛି, ଗୋଟେ ହେଉଛି ସାଧାରଣ ବିଧି, ଗୋଟେ ହେଉଛି ସାଧନ ବିଧି। ସାଧାରଣ ବିଧି କ'ଣ, ସାଧାରଣ ବିଧି ଯେମିତି ଆମେ କଥା ମଧ୍ୟରେ ଶୁଣିଲେ ନା, ସାଧାରଣ ବିଧି କ'ଣ, ଯେମିତି ରାସ୍ତାରେ ଚାଲିବା, ରାସ୍ତାରେ ଚାଲିବାନି ଗୋଟେ ସାଧାରଣ, ରାସ୍ତାର ବାଁ ପଟେ ଯିବା, ଏଇଟା ସାଧାରଣ ବିଧି। ସେ ଭକ୍ତ ହଉ, କର୍ମୀ ହଉ, ଜ୍ଞାନୀ ହଉ, ବ୍ରାହ୍ମଣ ହଉ, ବୈଷ୍ଣବ ହଉ, ଶୂଦ୍ର ହଉ, ଜୀବ ହଉ, ଏଇଟା ସାଧାରଣ ବିଧି। ତ ଏମିତି ସାଧାରଣ ବିଧି ଅଛି, ଯେଉଁମାନେ କ'ଣ ସାଧାରଣ ବିଧି, ଆଉ ଗୋଟେ ହେଉଛି ସାଧନ ବିଧି। ତ ସାଧାରଣ ବିଧି ସମସ୍ତଙ୍କ ପାଇଁ କରଣୀୟ, ସାଧନ ବିଧି ମଧ୍ୟ ସମସ୍ତଙ୍କ ପାଇଁ କରଣୀୟ। କାହିଁକି ନା ସମସ୍ତେ କିଛି ନା କିଛି ସାଧନ କରୁଛନ୍ତି। ସାଧାରଣ ବିଧି ଯେମିତି ସମସ୍ତଙ୍କ ପାଇଁ କରଣୀୟ, ସାଧନ ବିଧି ମଧ୍ୟ ସମସ୍ତଙ୍କ ପାଇଁ କରଣୀୟ। ଆଚ୍ଛା, ସାଧାରଣ ବିଧିକୁ ଯଦି ଜଣେ ନ ମାନିବ ତାକୁ କ'ଣ କୁହାଯିବ ଜଗତରେ, ଗୋଟେ ବିଚାର କରନ୍ତୁ। ଆମେ କେଉଁ ଦୃଷ୍ଟିରେ ଆଲୋଚନା କରୁଛେ ଶ୍ରବଣ କଲେ ହିଁ ବୁଝିପାରିବେ। ଜଣେ ସାଧାରଣ ବିଧିକୁ ଯଦି ପାଳନ ନ କରେ ସମାଜରେ ତାକୁ କ'ଣ କୁହାଯିବ, ଅସଭ୍ୟ, ଅମଣିଷ ବା ପଶୁ, ସାଧାରଣ ବିଧିକୁ ସେ ପାଳନ କରୁନି। ତେଣୁ ମଣିଷ ହିସାବରେ ଯଦି ସାଧାରଣ ବିଧିକୁ ପାଳନ ନ କରୁଛି ତାକୁ ଅସଭ୍ୟ କୁହାଯାଉଛି, ପଶୁ କୁହାଯାଉଛି, ଅମଣିଷ କୁହାଯାଉଛି। ଆଚ୍ଛା, ସାଧକ ଦୃଷ୍ଟିରୁ ଯଦି ସାଧାରଣ ବିଧିକୁ ପାଳନ ନ କରିବ ତାକୁ କ'ଣ କୁହାଯିବ, ସାଧକ ଦୃଷ୍ଟିରୁ ସାଧାରଣ ବିଧି ତ ସାଧକମାନେ ପାଳନ କରିବେ ନା, ସାଧାରଣ ବ୍ୟକ୍ତିଙ୍କ ପାଇଁ ସାଧାରଣ ବିଧି ନାହିଁ। ସାଧାରଣ ବ୍ୟକ୍ତି ଯେମିତି କ'ଣ ସାଧାରଣତଃ ବୁଝିପାରନ୍ତିନି, ସାଧାରଣ ବିଧି ମଧ୍ୟ ସାଧାରଣ ବ୍ୟକ୍ତିଙ୍କ ପାଇଁ ରହିଛି, କିନ୍ତୁ ସେମାନେ ବୁଝିପାରନ୍ତିନି। ଯେମିତି ଗୋଟେ ଉଦାହରଣ ଦେଲେ ବୁଝାଯାଏ, ପ୍ରାୟ ଲୋକମାନେ ପ୍ରିଚିଂରେ ଆମେ ତ ଯାଉ ବାହାରକୁ, ପ୍ରିଚିଂରେ ଲୋକ ତୁଳସୀ ମାଳି ମାଗିବେ, କହେ ଆଜ୍ଞା ତୁଳସୀ ମାଳି ଅଛି ଆମେ ପିନ୍ଧିବୁ, ବା ଆମେ ଯଦି କୌଣସି କାରଣବଶତଃ କାହାକୁ ପ୍ରିଚିଂ କରୁଥିବୁ, ଭକ୍ତମାନଙ୍କର ଅନୁଭବ ଥାଇପାରେ, ସେମାନେ ଯଦି ପ୍ରିଚିଂ କରୁଥିବେ ତୁଳସୀ ମାଳି କଣ୍ଠରେ ଧାରଣ କରିବା ଉଚିତ, ସେ କହେ ଆଜ୍ଞା ତୁଳସୀ ମାଳି ଧାରଣ କଲେ ତ ଆମିଷ ଖାଇ ହେବନି। ଦେଖନ୍ତୁ, ସେମାନେ ବିଚାର କରୁଛନ୍ତି ତୁଳସୀ ମାଳି ଧାରଣ କଲେ ଆମିଷ ଖାଇ ହେବ ନାହିଁ। ଆଚ୍ଛା, ତୁଳସୀ ମାଳି ଧାରଣ ନ କଲେ ଆମିଷ ଖାଇବ, ଏଇଟା କେଉଁଠି ଲେଖା ହେଇଛି, ଏଇଟା ଲେଖା ହେଇଛି ନା? ଦେଖନ୍ତୁ, ଏଇ ଯେଉଁ ଏଇଟା କ'ଣ ସାଧାରଣ ବିଧିରେ ବି ରହିଛି, ସାଧାରଣ ବିଧିରେ ବି ରହିଛି। ସେମାନେ ସାଧନଟାକୁ ଭାବୁଛନ୍ତି କଡ଼ା, ସାଧାରଣ ବିଧିଟା ମାନେ ସାଧନର ଯେଉଁ ଜିନିଷ ଗୁଡ଼ାକ ଅଛି ସେଗୁଡ଼ାକ ସାଧାରଣରେ ସେଇଟା କ'ଣ ଗ୍ରହଣୀୟ ବା ତ୍ୟାଜ୍ୟ ସେମାନେ ବୁଝିପାରନ୍ତିନି। ଯେମିତି ଉଦାହରଣଟା ଦେଲି, ଗୋଟିଏ ଉଦାହରଣ, ଯେ ତୁଳସୀ ମାଳି ଧାରଣ ନକଲେ ଆମିଷ ଖାଇବୁ, ଏ ବିଚାର ସେମାନେ ରହିଛି ନାହିଁ। ବିଧିଟା ସମସ୍ତଙ୍କ ପାଇଁ ରହିଛି, ତେଣୁ ସାଧାରଣ ବିଧି ଯଦି ଏଇଭଳି ରହିଛି ତାହେଲେ ସାଧାରଣ ବିଧି କେତେ କଡ଼ା ଥିବ? ସାଧାରଣ ବିଧିକୁ ତ ନିହାତି ଜଣେ ମାନିବା ଉଚିତ। ସାଧାରଣ ବିଧିକୁ ଯଦି ଜଣେ ନ ମାନିବ ତାହେଲେ ସେ ଭକ୍ତି ମାର୍ଗକୁ ବା ଯିଏ ଯେଉଁ ସ୍ତରର ସାଧକ, ଯେମିତି ଆମେ ଶୁଣିଲେ ଶାକ୍ତ, ଶୈବ, ଯେକୌଣସି କର୍ମୀ, ଜ୍ଞାନୀ ଯାହା ବି ହୁଅନ୍ତୁ, ସେ ସାଧନ ଫଳ ପାଇବେନି। ତେଣୁ ସାଧାରଣ ବିଧି ଜଣେ ଉଲ୍ଲଂଘନ କଲା ମାନେ ଯେମିତି ସେ କ'ଣ ସମାଜ ନଜରରେ ସିଏ କ'ଣ, ସେ ଜଣେ ହେଉଛି ତ୍ୟାଜ୍ୟ ବ୍ୟକ୍ତି, ସେ ଜଣେ ହେଉଛି ଅସଭ୍ୟ ବ୍ୟକ୍ତି, ଠିକ୍ ସେଭଳି ସାଧନ ବିଧିକୁ ଯିଏ ଠିକ୍ ସେ ପାଳନ ନ କରନ୍ତି ସିଏ ମଧ୍ୟ ସାଧକମାନଙ୍କ ସମାଜ ସାଧକ ସମାଜ ଭିତରେ ସିଏ ହେଉଛନ୍ତି ସେଭଳି ଅସଭ୍ୟ। ଆପଣ ବିଚାର କରିନେବେ, ସାଧନ ବିଧିକୁ ଯଦି ଜଣେ ଠିକ୍ ପାଳନ କରୁନି ତାକୁ ଅସଭ୍ୟ ବୋଲି ଏଇଥିପାଇଁ କୁହାଯାଉଛି, କାରଣ ସେ ଉପଯୁକ୍ତ ସାଧକ ନୁହଁ, ଠିକ୍ କ'ଣ ସାଧନ କରିପାରୁନି। କିନ୍ତୁ ନିନ୍ଦା କରାଯିବନି, ଏ ମହାପୁରୁଷ ଏସବୁ କଥା କହିଛନ୍ତି କାହିଁକି, ଏସବୁ ଶୁଣିଲା ପରେ ଜଣେ ସଚେତନ ହେବ, ଆମେ ସଚେତନ ହେବା। ଯେମିତି ଆମେ ଛୋଟ ଛୁଆ ଥିଲାବେଳେ ରାସ୍ତାରେ ଯିବାବେଳେ ବାଁ ପଟେ ଯିବା, ଜାଣିଥିଲେ କି ନିୟମ, ଜାଣିଥିଲେ କି, ଜାଣିନଥିଲେ, କିନ୍ତୁ ସେ ନିୟମକୁ ଆମକୁ ଜାଣିବାକୁ ପଡ଼ିଲା। ଠିକ୍ ସେଭଳି ସାଧନ କ୍ଷେତ୍ରରେ ଯେଉଁ ସବୁ ନିୟମ ରହିଛି ସେ ନିୟମକୁ ଆମକୁ ଶୁଣିବା ପାଇଁ ପଡ଼ିବ, ଜାଣିବା ପାଇଁ ପଡ଼ିବ, ଜାଣିକି ତା ପ୍ରତି ସଚେତନ ହେବା ପାଇଁ ପଡ଼ିବ। ସଚେତନ ହୋଇକି ଆମେ ସେଭଳି କାର୍ଯ୍ୟ କରିବାକୁ ପଡ଼ିବ, ତେବେ ଯାଇକି ସାଧନରେ କ'ଣ ଅଗ୍ରଗତି କରିପାରିବା। ନଚେତ୍ ଆମର ସାଧନରେ କାହିଁକି ଶିଥିଳତା ଆସୁଛି କି? ଏଇଥିପାଇଁ ବର୍ତ୍ତମାନ ସାଧନର ଶିଥିଳତା କାହିଁକି ଆସୁଛି? କାରଣ ସାଧନ ବିଧି କ'ଣ ଜାଣିଛେ, ଜାଣିକି ମଧ୍ୟ ସେଥିରେ କ'ଣ କରୁଛେ, ଶିଥିଳତା ଅବଲମ୍ବନ କରୁଛେ, ସେଥିପାଇଁ ଅଗ୍ରଗତି କରିପାରୁନି ସାଧନରେ। ସେଇ ସାଧନରେ ଶିଥିଳତା ଆସିଯାଉଛି, ଜାଣୁଛେ ସାଧନ ଏହା, କିନ୍ତୁ ସେଥିରେ ଶିଥିଳତା ଭାବ ଆସୁଛି କାହିଁକି? ଏହାର ବହୁତ କାରଣ ରହିଛି, ବହୁତ କାରଣ ରହିଛି। ଅପରାଧ ରହିଛି, ଶ୍ରବଣର ଅଭାବ ରହିଛି, ସଙ୍ଗର ପ୍ରଭାବ ରହିଛି, ବହୁତ କାରଣ ରହିଛି। ଉତ୍ସାହର ହ୍ରାସ ରହିଛି, ଏସବୁ ରହିଛି, କିନ୍ତୁ ମୁଖ୍ୟତଃ ଆମେ ଜାଣୁନେ, ଜାଣିବା ଦରକାର। ସେଥିପାଇଁ ଶାସ୍ତ୍ରରେ କାହିଁକି ସବୁ ରଚନା କରାଯାଇଛି, ଶାସ୍ତ୍ର ଏଥିପାଇଁ ସରଚନା କରିଛି। ମହାପ୍ରଭୁ ଏସବୁ କଥା କହିବା କ'ଣ ଦରକାର? ଏଇ ଯେଉଁ ନ ଧନଙ୍ଗ ନ ଜନଙ୍ଗ ନ ସୁନ୍ଦରୀ କବିତାଙ୍କ ଜଗଦୀଶ କାମ୍ୟ ମହାପ୍ରଭୁ ଏଟା କାହିଁ କହିଛନ୍ତି କହୁନାହାନ୍ତି, ବିଚାର କରନ୍ତୁ କାହିଁ ଏଇଟା କହିଛନ୍ତି ମହାପ୍ରଭୁ? ଭକ୍ତମାନଙ୍କୁ ସାଧକମାନଙ୍କୁ ଶୃଙ୍ଖଳିତ କରିବା ପାଇଁ ତ କହିଛନ୍ତି ନା, ନା ସାଧାରଣ କର୍ମୀମାନଙ୍କ ପାଇଁ ଏଇଟା କହିଛନ୍ତି କହୁନାହାନ୍ତି? ଏଇଟା କ'ଣ କର୍ମୀ ପାଇଁ କୁହାହେଇଛି କି? କର୍ମୀ ପାଇଁ ତ କୁହାହେଇନି, ସାଧକମାନଙ୍କ ପାଇଁ କୁହାହେଇଛି। ତେଣୁ ଆମେ ଏ ପଏଣ୍ଟରେ ଆଲୋଚନା କରୁଥିଲେ। ତେଣୁ ମହାପ୍ରଭୁ ଯେଉଁ ନିୟମ ଦେଇଛନ୍ତି, ଯେଉଁ କ'ଣ କୁହାଯିବ ବିଧି ବା ନିଷେଧ ଯାହା ଦେଇଛନ୍ତି, ସେଇଟା ସାଧକମାନଙ୍କୁ ଗମ୍ଭୀରତାର ସହିତ ଗ୍ରହଣ କରିବା ଉଚିତ। ଯେଉଁ ସାଧକ ତାକୁ ଗମ୍ଭୀରତାର ସହିତ ଗ୍ରହଣ କରିବେ, ସିଏ ସାଧନ ମାର୍ଗକୁ ଶୃଙ୍ଖଳିତ କରିପାରିବେ, ତଥା ଭକ୍ତି ମାର୍ଗରେ ବା ଯିଏ ଯେଉଁ ସାଧନ ରହିଛନ୍ତି ସେ ସାଧନ, ଆମର ତ ସାଧନ ହେଉଛି ଭକ୍ତି, ସେଥିରେ ସେ ଅଗ୍ରଗତି କରିପାରିବେ। ତେଣୁ ଏଇ ଯେଉଁ ମହାପ୍ରଭୁ ଯେଉଁ ଶିକ୍ଷା ଦେଉଛନ୍ତି, ଆମେ କେଉଁ ପଏଣ୍ଟରେ ଆଲୋଚନା କରୁଛେ? ଆମେ ତ ଗୋଟିଏ ପଏଣ୍ଟ ଉପରେ ବର୍ତ୍ତମାନ ଆଲୋଚନା କରୁଛେ, ଫୋକସ୍ କରିଛେ ସୁନ୍ଦରୀ, କାରଣ ଧନ ଜନ ଆଲୋଚନା ସରିଛନ୍ତି, ସୁନ୍ଦରୀ କବିତା ସୁନ୍ଦରୀ। ମହାପ୍ରଭୁ କହିଛନ୍ତି ଇଏ ହେଉଛି ବିଧି ନିଷେଧ, କେଉଁଠି କହିଛନ୍ତି ଦେଖୁନାହାନ୍ତି? ଏଠେ ଶିକ୍ଷାଷ୍ଟକମରେ କଥା କହିଲେ, ସନାତନ ଗୋସ୍ୱାମୀ ଯେତେବେଳେ ଶିକ୍ଷା ଦେଇଛନ୍ତି ସେଠି ସେ କ'ଣ କହିଲେ? ଏଇ ବିଧି ନିଷେଧ କଥା କହିଛନ୍ତି। ଅସତ୍ସଙ୍ଗ ତ୍ୟାଗ ଏଇ ବୈଷ୍ଣବ ଆଚାର, ଅସତ୍ସଙ୍ଗ ତ୍ୟାଗ ଏଇ ବୈଷ୍ଣବ ଆଚାର, ସ୍ତ୍ରୀ ସଙ୍ଗୀ ଏକ ସାଧୁ କୃଷ୍ଣ ଭକ୍ତ ଆର, ସ୍ତ୍ରୀ ସଙ୍ଗୀ ଏକ ସାଧୁ କୃଷ୍ଣ ଭକ୍ତ ଆର, ଏସବ ଛାଡ଼ିଆ ଆର ବର୍ଣ୍ଣାଶ୍ରମ ଧର୍ମ, ଏସବ ଛାଡ଼ିଆ ଆର ବର୍ଣ୍ଣାଶ୍ରମ ଧର୍ମ, ଅକିଞ୍ଚନ ହୟାଲହ କୃଷ୍ଣୈକ ଶରଣ, ଅକିଞ୍ଚନ ହୟାଲହ କୃଷ୍ଣୈକ ଶରଣ। ଦେଖନ୍ତୁ ମହାପ୍ରଭୁ କେତେ ସୁନ୍ଦର ଶିକ୍ଷା ଦେଇଛନ୍ତି, ଏଠେ ସେ ଶିକ୍ଷା ଆଣିଦେଲେ ବୈଷ୍ଣବ ଆଚାର କିଭଳି ହେବା ଉଚିତ। ବୈଷ୍ଣବ ଆଚାର ଯେମିତି ସାଧାରଣ ବ୍ୟକ୍ତିର ଆଚାର, ସାଧାରଣ ବ୍ୟକ୍ତିର ବ୍ୟବହାର ସଦାଚାର, ବୈଷ୍ଣବ ଆଚାର କ'ଣ? ଆଚାର ସଦାଚାର କ'ଣ, ଅସଦାଚାର କ'ଣ? ମହାପ୍ରଭୁ ଏଠି ଶିକ୍ଷା ଦେଲେ, ଏ ଦୁଇ ପୟାରରେ ମହାପ୍ରଭୁ ଶିକ୍ଷା ଦେଇଛନ୍ତି। ଆମେ ଏଇ ପଏଣ୍ଟରେ ଆଲୋଚନା କରୁଛେ, ଦେଖିବେ ସବୁ ସମ୍ବନ୍ଧିତ। ସନାତନ ଗୋସ୍ୱାମୀ ସେ ଶିକ୍ଷା ଦେଲେ ସଦାଚାର କ'ଣ, ବୈଷ୍ଣବ ଆଚାର ସମ୍ବନ୍ଧରେ ଯେଉଁ ମହାପ୍ରଭୁ ଉପଦେଶ ଦେଇଛନ୍ତି ସେଠି ଦୁଇଟି କଥା ରଖିଲେ, ଗୋଟେ ହେଉଛି ସଦାଚାର, ଗୋଟେ ହେଉଛି ଅସଦାଚାର। ଏଠି କହିଲେ ନା ବୈଷ୍ଣବ ଅସତ୍ସଙ୍ଗ ତ୍ୟାଗ ଏଇ ବୈଷ୍ଣବ ଆଚାର, ଯେଉଁ ବୈଷ୍ଣବ ସମ୍ବନ୍ଧର ଆଚାର, ସେ ବୈଷ୍ଣବ ସମ୍ବନ୍ଧୀୟ ଆଚାରକୁ ନେଇକି ମହାପ୍ରଭୁ ଏଠି ସଦାଚାର କଥା କହିଛନ୍ତି, ଅସଦାଚାର କଥା କହିଛନ୍ତି। ସଦାଚାର ମାନେ, ସଦାଚାର ମାନେ ଆମେ ଯାହାକୁ କହୁ କ'ଣ, ଗ୍ରହଣାତ୍ମକ ଅଙ୍ଗ, ଯାହାକୁ ଗ୍ରହଣ କରାଯିବ ସେଇଟା ହେଲା ସଦାଚାର। ତାକୁ ପାଳନ କଲେ କ'ଣ ହେବ? ସଦାଚାରକୁ ପାଳନ କାହିଁ କରାଯାଏ, ସଦାଚାରକୁ କାହିଁ ପାଳନ କରାଯାଏ? ଜଣେ ସଦାଚାରକୁ ଆମେ ଯେଉଁ ସଦାଚାର ପାଳନ କରିବା, କାହିଁକି କାହିଁ ପାଳନ କରୁଛେ ସଦାଚାରକୁ? ଆମର ଯେଉଁ ଉଦ୍ଦେଶ୍ୟ, ଆମର ଯେଉଁ ଉଦ୍ଦେଶ୍ୟ ସିଦ୍ଧି, ଏହାକୁ ଅନୁକୂଳ କରାଏ ସଦାଚାର। ଆମର ଯେଉଁ ଉଦ୍ଦେଶ୍ୟ ରହିଛି ସେ ଉଦ୍ଦେଶ୍ୟକୁ ଅନୁକୂଳ କରାଏ ସଦାଚାର। ଅସଦାଚାର ହେଉଛି ବର୍ଜନାତ୍ମକ ଅଙ୍ଗ। ଅସଦାଚାର ଯାହା ରହିଲା ସେଇଟା ହେଲା ବର୍ଜନାତ୍ମକ, ସେଇଟା କ'ଣ କରେ, ସେଇଟା ଉଦ୍ଦେଶ୍ୟ ସିଦ୍ଧିର ସେଇଟା ହେଉଛି ପ୍ରତିକୂଳ ଅଙ୍ଗ, ପ୍ରତିକୂଳ। ଏଇଟା ହେଉଛି ଆଚାର, ବୈଷ୍ଣବ ଆଚାର। ଯେମିତି ଉଦାହରଣ ଦିଆଯାଇପାରେ, ଯେମିତି ରୋଗ ଚିକିତ୍ସା କରାଯାଉଛି, ରୋଗୀକୁ ରୋଗ ହେଇଛି, ଚିକିତ୍ସା ସମ୍ବନ୍ଧର ଆଚାର କ'ଣ, ଚିକିତ୍ସାର ଆଚାର କ'ଣ କୁହାଯିବ, ଚିକିତ୍ସାର ସୁଆଚାର, ଚିକିତ୍ସାର କୁଆଚାର କ'ଣ, ଚିକିତ୍ସା ସମ୍ବନ୍ଧୀୟ ଆଚାର କ'ଣ, ଯେଉଁ ସବୁ ବିଧି ରହିଛି, ନିଶେଷ ରହିଛି। ଚିକିତ୍ସା ସମୟରେ କୁହାଯିବ ତୁମେ ଏ ଏଇ ବସ୍ତୁ ଭୋଜନ କରିବ, ଏଇ ଏଇ ଜିନିଷକୁ ଗ୍ରହଣ କରିବ, ଏଇ ବସ୍ତୁ ଭୋଜନ କରିବ ନାହିଁ। ଅର୍ଥାତ୍ ଚିକିତ୍ସା ସମ୍ବନ୍ଧରେ ମଧ୍ୟ ବିଧି ରହିଲା, ନିଷେଧ ରହିଲା। ବିଧି କ'ଣ, ସୁପଥ୍ୟ ଗ୍ରହଣ କରିବ, ନିଷେଧ କ'ଣ, କୁପଥ୍ୟକୁ ତ୍ୟାଗ କରିବ। ଏ ହେଲା ଚିକିତ୍ସା ସମ୍ବନ୍ଧୀୟ ଆଚାର, ଚିକିତ୍ସାକୁ ନେଇକି ସୁ ଆଚାର ରହିଛି, କୁ ଆଚାର ରହିଛି। ଠିକ୍ ସେଭଳି ବୈଷ୍ଣବମାନଙ୍କ ପାଇଁ ସୁଆଚାର, କୁ ଆଚାର ବା ସଦାଚାର, ଅସଦାଚାର ରହିଛି। ମହାପୁରୁଷ କେତେ ହେଲେ ଅସତ୍ସଙ୍ଗ ତ୍ୟାଗ ଏଇ ବୈଷ୍ଣବ ଆଚାର, ବୈଷ୍ଣବ ଆଚାର। କାହିଁକି ନା ସିଦ୍ଧି ଶୁଣିଲେ ନା, ଉଦ୍ଦେଶ୍ୟ ସିଦ୍ଧିର ଅନୁକୂଳ। ଆଚ୍ଛା ବୈଷ୍ଣବଙ୍କର ସିଦ୍ଧି କ'ଣ ବା ବୈଷ୍ଣବଙ୍କର ଉଦ୍ଦେଶ୍ୟ କ'ଣ, ଉଦ୍ଦେଶ୍ୟ କ'ଣ ବୈଷ୍ଣବମାନଙ୍କର ଉଦ୍ଦେଶ୍ୟ କ'ଣ ହେବା ଉଚିତ, କ'ଣ ଉଦ୍ଦେଶ୍ୟ କ'ଣ କହିଲେ ଦେଖି, କ'ଣ ବୈଷ୍ଣବଙ୍କର ଉଦ୍ଦେଶ୍ୟ କ'ଣ, କ'ଣ ତରୁଣ ଗୋବିନ୍ଦ ପ୍ରଭୁ, ଆମେ ବୈଷ୍ଣବ, ଆମେ ତ ବୈଷ୍ଣବ ହେବା ପାଇଁ ଆସିଛେ, ଠିକ୍ ଅଛି, ବୈଷ୍ଣବ ତ ହେଇନେ, ଉଦ୍ଦେଶ୍ୟଟା କ'ଣ ଜାଣିବା ଦରକାର ନା, ଉଦ୍ଦେଶ୍ୟ କ'ଣ, ଭଗବାନଙ୍କୁ ପ୍ରାପ୍ତ ହେବା। ସାଧାରଣ ଲୋକ ତ ଚାହୁଁଛନ୍ତି ଭଗବାନଙ୍କୁ ପାଇବା ପାଇଁ, ସାଧାରଣ ଲୋକ ଚାହୁଁନାହାନ୍ତି ଆମେ ଭଗବାନଙ୍କୁ ପାଇବୁ ବୋଲି। ବୈଷ୍ଣବଙ୍କର ଉଦ୍ଦେଶ୍ୟ କ'ଣ, ଶ୍ରୀରାମ ପ୍ରଭୁ କୃଷ୍ଣ ଭକ୍ତି କରିବା, ଆଉ ଏଇଟା ଠିକ୍, ଆଉ ତାଠୁ ଆଉ ଶ୍ରେଷ୍ଠ ବିଚାର କ'ଣ ପ୍ରତି ପ୍ରଭୁ, ଏସବୁ ସିଦ୍ଧାନ୍ତ ରହିଛି। ବୈଷ୍ଣବଙ୍କର ଉଦ୍ଦେଶ୍ୟ କ'ଣ, ଏଇଟା ସାଧାରଣ ବ୍ୟକ୍ତି ଏଇ ଉଦ୍ଦେଶ୍ୟରେ ସ୍ଥିର ହୋଇପାରିବେନି। ଯେମିତି ପ୍ରଭୁ କହିଲେ ଭକ୍ତି କରିବା, ଭକ୍ତି କରିବା ସାଧାରଣ ଲୋକ ବି ଭକ୍ତି କରୁଛନ୍ତି, କିନ୍ତୁ ଭକ୍ତିର ରହସ୍ୟ ସେମାନେ ଜାଣନ୍ତିନି, ଭକ୍ତିର ସ୍ୱରୂପ ସେମାନେ ଜାଣନ୍ତିନି। ଆମେ ଭକ୍ତି କରୁଛେ କିନ୍ତୁ ଭକ୍ତିର ସ୍ୱରୂପଟା କ'ଣ ବୈଷ୍ଣବ ଜାଣନ୍ତି, ଭଗବାନ ପ୍ରତି ଆସକ୍ତ ହେବା। ଆଚ୍ଛା ବୈଷ୍ଣବଙ୍କର ଉଦ୍ଦେଶ୍ୟ କ'ଣ ଏଇଟାକେ ଜାଣିବା ଆବଶ୍ୟକ। ବୈଷ୍ଣବଙ୍କର ଉଦ୍ଦେଶ୍ୟ କ'ଣ, ଯେଉଁ ଚାରିଟା ଯେଉଁ ରସ ରହିଛି ଏଇଟା ହେଉଛି ବୈଷ୍ଣବଙ୍କର ଉଦ୍ଦେଶ୍ୟ, ଏଇଟା ନୋଟ୍ କରିବା ଆବଶ୍ୟକ। ଚାରିଟା ରସ ରହିଛି ନା, କ'ଣ କ'ଣ ଚାରିଟା ରସ, ବଡ଼ ପାଟିରେ କୁହ, ଚାରିଟା ପଚରାଯାଉଛି, ପାଞ୍ଚଟା ରହିଛି ତ, କିନ୍ତୁ ବୈଷ୍ଣବ କ'ଣ ଶାନ୍ତରସରେ ଭଗବାନ ସହିତ ଯୁକ୍ତ ହେବା ପାଇଁ ଚାହିଁବ କି, ଶାନ୍ତରସ ବି ରହିଛି ମନା ନାହିଁ, ଅଲଗା ଯେଉଁ ଚାରିଟା ରସ ହେଲା, ବୈଷ୍ଣବ କ'ଣ ଶାନ୍ତରସରେ ଭଗବାନ ସହିତ ଯୁକ୍ତ ହେବା ପାଇଁ ଚାହିଁବି କି, ଚାହିଁବିନି। ତେଣୁ ବୈଷ୍ଣବଙ୍କର ଉଦ୍ଦେଶ୍ୟ ହେଉଛି ଏଇଟା କ'ଣ, ଦାସ୍ୟ ସଖ୍ୟ ବାତ୍ସଲ୍ୟ ମାଧୁର୍ଯ୍ୟ, ଏଇ ଯେଉଁ ଚାରିଟା ଭାବ ରହିଛି ସେ ଭାବରୁ କୌଣସି ଏକ ଭାବର ପରିକର ବର୍ଗଙ୍କର ଆନୁଗତ୍ୟରେ ଯାହାର ଯେଉଁ ଭାବ ରହିଛି, ଇଏ ହେଉଛି ବୈଷ୍ଣବଙ୍କର ଉଦ୍ଦେଶ୍ୟ। କୌଣସି ଏକ ଭାବର ଯେଉଁ ପରିକରମାନେ ରହିଛନ୍ତି ସେମାନଙ୍କର ଆନୁଗତ୍ୟରେ, ଇଏ ପ୍ରଥମ। ଦ୍ୱିତୀୟ ହେଉଛି ସ୍ୱସୁଖ ବାସନା ପରିତ୍ୟାଗ ପୂର୍ବକ, ତୃତୀୟ ହେଉଛି ଭାବ ଉପଯୋଗୀ ସିଦ୍ଧ ଦେହରେ, ସିଦ୍ଧ ଦେହରେ, ଚତୁର୍ଥ କେଉଁଠି ବ୍ରଜରେ, ପଞ୍ଚମ କାହା କାହାର ସେବାରେ ଲାଗିବେ, ବ୍ରଜେନ୍ଦ୍ର ନନ୍ଦନ ଶ୍ରୀକୃଷ୍ଣଙ୍କର ସେବା କରିବା ହିଁ, ଏଇଟା ହେଉଛି ବୈଷ୍ଣବଙ୍କର ଉଦ୍ଦେଶ୍ୟ। ଏଇଟା ମହାପ୍ରଭୁ କହୁଛ ନା କୃଷ୍ଣ ପ୍ରେମ, କୃଷ୍ଣ ପ୍ରେମ ପାଇବା ଭକ୍ତି, ଆମେ ଯେଉଁ ଭକ୍ତି କରିବା ସେଥି ମହାପ୍ରଭୁ ଭକ୍ତି ଠାକୁର କ'ଣ କହିଲେ ଦେଖୁନାହାନ୍ତି, ଜନ୍ମ ଜନ୍ମ ଧରି ଏଇଟା, କାହିଁକି, କାରଣ ଆମର ସ୍ୱରୂପଟା ସେୟା, କିନ୍ତୁ ଉଦ୍ଦେଶ୍ୟ କ'ଣ, ଆମେ ଏଇଠି ରହିବାନି, ଯଦି ଆମକୁ ଏଇଠି ରହିବା ପାଇଁ ପଡ଼ୁଛି ତାହେଲେ ଜନ୍ମ ଜନ୍ମ ଧରି ମୋତେ ଭକ୍ତି ହିଁ ମିଳୁ। ଆମେ ଯଦି ଭଗବାନଙ୍କ ଧାମକୁ ଯିବା ତାହେଲେ ସେଠି କ'ଣ, ସେଇ ସେଇ ରସର ରସିକମାନଙ୍କର ଆନୁଗତ୍ୟରେ ସ୍ୱସୁଖ ବାସନ ପରିତ୍ୟାଗ ପୂର୍ବକ ସିଦ୍ଧ ଦେହରେ ନିତ୍ୟ ବ୍ରଜଧାମରେ ବ୍ରଜେନ୍ଦ୍ର ନନ୍ଦନ ଶ୍ରୀକୃଷ୍ଣଙ୍କର ନିତ୍ୟ ସେବାରେ ନିଯୁକ୍ତ ହେବା ହିଁ ହେଉଛି, ଏଇଟା ହେଉଛି ମହାପ୍ରଭୁଙ୍କର କ'ଣ, ମହାପ୍ରଭୁଙ୍କର ଚୈତନ୍ୟ ମହାପ୍ରଭୁଙ୍କର ଅନୁଗତ ଗୌଡ଼ୀୟ ବୈଷ୍ଣବମାନଙ୍କର ଏଇଟା ହେଉଛି ଉଦ୍ଦେଶ୍ୟ। ସାଧାରଣ ବ୍ୟକ୍ତି ଏ ଉଦ୍ଦେଶ୍ୟକୁ ବୁଝିପାରିବେ ନାହିଁ। ଆଉ ଏଇଟା ହିଁ ହେଉଛି ଗୌଡ଼ୀୟ ବୈଷ୍ଣବ ସମ୍ପ୍ରଦାୟର, ଏଇଟା ହେଉଛି ଅଭୀଷ୍ଟ, ଏଇଟା ହେଉଛି ପ୍ରକୃତରେ ସିଦ୍ଧି। ଆମର ଯେଉଁ ସିଦ୍ଧି, ସିଦ୍ଧି ପାଇବା ପାଇଁ ଯଦି ଆମକୁ କୁହାହବ ତାହେଲେ ସିଦ୍ଧି କ'ଣ? ଆମ ପାଇଁ ସିଦ୍ଧି ହେଲା ଆୟା, ଆଉ କିଛି ନାହିଁ। ଆମକୁ କୁହାହବ ଆମ ପାଇଁ ଯେମିତି ବୈଷ୍ଣବମାନଙ୍କ ପାଇଁ ମୁକ୍ତି, ମୁକ୍ତି ଶବ୍ଦ ଯଦି ଆଲୋଚନା କରାଯାଏ ବୈଷ୍ଣବ କ୍ଷେତ୍ରରେ ତାହେଲେ ମୁକ୍ତି କ'ଣ ତାଙ୍କ ପାଇଁ? ମୁକ୍ତି ହେଉଛି ଏହା, ଆଉ କିଛି ନାହିଁ। ସିଦ୍ଧି ହେଉଛି ଏହା, ଭକ୍ତି ହେଉଛି ଏହା, ସବୁକିଛି ପ୍ରେମ ହେଉଛି ଏହା, ଏହା ବା ମହାପ୍ରଭୁଙ୍କର ସିଦ୍ଧାନ୍ତ। ତେଣୁ ଏଇ ଯେଉଁ ଉଦ୍ଦେଶ୍ୟ ସିଦ୍ଧି ପାଇଁ ଆମେ ଶୁଣିଲେ ନା, ବୈଷ୍ଣବ ଆଚାର ଉଦ୍ଦେଶ୍ୟ ସିଦ୍ଧିର ଅନୁକୂଳ, ଏହି ଉଦ୍ଦେଶ୍ୟର ସିଦ୍ଧିର ଅନୁକୂଳ ପାଇଁ ଯେଉଁ ସବୁ ଆଚାର ରହିଛି ସେଟାକୁ କୁହାଯାଏ ବୈଷ୍ଣବଙ୍କ ନିମନ୍ତେ ଗ୍ରହଣାତ୍ମକ ଆଚାର, ମହାପ୍ରଭୁ ଯାହା କହିଲେ। ଏବଂ ଏହି ସିଦ୍ଧିର ପ୍ରତିକୂଳ ଯେଉଁ ସବୁ ଆଚାର ରହିଛି ସେଟା ହେଉଛି ବୈଷ୍ଣବମାନଙ୍କ ନିମନ୍ତେ କ'ଣ? ବର୍ଜନାତ୍ମକ ଅସଦାଚାର। ଏ ପଏଣ୍ଟ ଆମେ କାହିଁକି ଆଲୋଚନା କରୁଛେ ଧ୍ୟାନ ଦେବେ, ପଏଣ୍ଟ ଆଲୋଚନା କରୁଛେ କେବଳ ଏଇ ଗୋଟେ ଜିନିଷକୁ ଫୋକସ୍ କରିକି ସୁନ୍ଦରୀ, ଏ ବୈଷମ ପାଇଁ ଏସବୁ ହେଉଛି କ'ଣ? ଅସଦାଚାର। ତେଣୁ ଏ ରହିଲା ବିଧି ନିଷେଧ। ଏ ବିଧି ନିଷେଧ କଥା ମହାପ୍ରଭୁ କାହିଁ କହିଛନ୍ତି? କାରଣ ବିଧି ନିଷେଧ ହିଁ ହେଉଛି ଭଜନର ଅନୁକୂଳ ଏବଂ ପ୍ରତିକୂଳ ବସ୍ତୁ। ଆମେ ଯେ ଭଜନ କରୁଛେ, ମହାପ୍ରଭୁ ଶିକ୍ଷାଷ୍ଟମ ଦେଇଛନ୍ତି ଭଜନ ଉପଯୋଗୀ ନା, ଭଜନ ଅନୁକୂଳ ପ୍ରତିକୂଳ ବସ୍ତୁ ହେଉଛି ବିଧି ନିଷେଧ। ତେଣୁ ସଦାଚାର ହେଉଛି ବିଧି, ଅସଦାଚାର ହେଉଛି ନିଷେଧ। ଆଚ୍ଛା, ଯେତେ ବିଧି ରହିଛି, ବର୍ତ୍ତମାନ ପ୍ରଶ୍ନ ଆସିବ, ଯେତେ ବିଧି ରହିଛି, ବିଧି ତ ବହୁତ କଥା ଶୁଣିଲେ, ବିଧିରେ ସାମାଜିକ ବିଧି ରହିଛି, ସାମ୍ପ୍ରଦାୟିକ ବିଧି ରହିଛି, ସାମାଜିକ ବିଧି, ସାମ୍ପ୍ରଦାୟିକ ବିଧି ଏବଂ ଶ୍ରେଷ୍ଠ ବିଧି ଆମେ ଯାହା ଆଲୋଚନା କଲେ ଓଡ଼ିଆ ବୈଷ୍ଣବ ସମ୍ପ୍ରଦାୟର ବିଧି। ଆଚ୍ଛା, ଯେତେ ବିଧି ରହିଛି, ବିଶେଷ କରି ସାମ୍ପ୍ରଦାୟିକ ବିଧି ବା ସାଧକମାନଙ୍କ ପାଇଁ ଯାହା ସବୁ ବିଧି ରହିଛି, ସେ ବିଧିର ମୂଳ ବସ୍ତୁ କ'ଣ? ବିଧିର ସାର ବସ୍ତୁ କ'ଣ? କ'ଣ ସେମାନଙ୍କୁ ଯେତେ ବିଧିର ସାର ବସ୍ତୁ ନାହିଁ, ଠିକ ଯାହା କହିଲେ ଠିକ, ଗୁରୁକୃଷ୍ଣଙ୍କୁ ଆନନ୍ଦ ଦେବା, କିନ୍ତୁ ବିଧି ଯେଉଁ ରହିଛି ସେ ବିଧି ମଧ୍ୟରେ ସାର ବିଧି ହେଉଛି ଗୋଟିଏ, କ'ଣ ସେଟା? ସାର ବିଧି ହେଉଛି ମାନେ ସେ ବିଧି, ତା ଅଲଗା ଯେତେ ସବୁ ବିଧି ରହିଛି ସେ ସମସ୍ତ ବିଧି ହେଉଛି ଏଇ ସାର ବସ୍ତୁ, ସାର ବିଧିର ଅନୁପୂରକ ବା ପରିପୂରକ, ମାନେ ମୁଖ୍ୟ ହେଲେ ଗୋଟେ ଆଉ ବାକି ସବୁ ଅନୁପୂରକ ବା ପରିପୂରକ। ସେ ବିଧିରେ କ'ଣ ବିଧି ହେଉଛି? ସତତ ଶ୍ରୀକୃଷ୍ଣ ସ୍ମରଣ, ସତତ ଶ୍ରୀକୃଷ୍ଣ ସ୍ମରଣ କରିବା, ଏଇଟା ହେଉଛି ବିଧି। ପ୍ରମାଣ ଅଛି, ଶାସ୍ତ୍ର ପ୍ରମାଣ ଅଛି, ମୁଁ ଏଇଟା ମନରୁ କହୁନି, ଶୁଣିବା ସବୁ ସମୟରେ ଭଗବାନଙ୍କୁ ସ୍ମରଣ ପଥରେ ରଖିବା, ଏଇଟା ହେଉଛି ସବୁ ବିଧିର ସାର ବସ୍ତୁ। ଅଲଗା ଯାହା ସବୁ ବିଧି ରହିଛି ସେ ବିଧି ଗୁଡ଼ାକ ତାର କ'ଣ ଅନୁପୂରକ ବା ପରିପୂରକ ହେଇପାରେ। ଆଚ୍ଛା, ଯେତେ ନିଷେଧ ରହିଛି, ବିଧି ନିଷେଧ କଥା ଶୁଣିଲେ, ଯେତେ ନିଷେଧ ରହିଛି ତା ମଧ୍ୟରେ ସାର ନିଷେଧ କ'ଣ? ଗୋଟିଏ ଗୋଟିଏ ସାର ନିଷେଧ କ'ଣ? କୃଷ୍ଣଙ୍କୁ କେବେ ବି କ'ଣ ସ୍ମରଣ ପଥରୁ ବିଚ୍ୟୁତ ନ କରିବା ବା କୃଷ୍ଣ ବିସ୍ମୃତି ହେଉଛି ନିଷେଧ, କେବେ ବି କୃଷ୍ଣଙ୍କୁ ଭୁଲି ନ ଯିବା। ଆଉ ଯେତେ ସବୁ ରହିଲେ ନିଷେଧର ଯେତେ ସବୁ ରହିଛନ୍ତି ଏହାର ଅନୁପୂରକ ବା ପରିପୂରକ, ନିଷେଧର ଯେତେ ସବୁ ଅଙ୍ଗ ଆମେ ଯିଏ ଧାରଣ କରିଛନ୍ତି କୃଷ୍ଣଙ୍କୁ ଭୁଲିବେ ନା? ଆମେ ଯେତେ ବିଧି ପାଳନ କରୁଛେ କ'ଣ ପାଇଁ? କୃଷ୍ଣଙ୍କୁ ସ୍ମରଣ ପଥରେ ରଖିବା ପାଇଁ ନା? ଦେଖୁନାହାନ୍ତି ଯେତେ ବିଧି ସବୁ ରହିଛି ଏଇଥିପାଇଁ। ପ୍ରମାଣ କେଉଁଠି ଅଛି? ପ୍ରମାଣ ପଦ୍ମପୁରାଣରେ ରହିଛି, ଆଚାର୍ଯ୍ୟମାନେ କଥା କୁହନ୍ତି ଆଉ। ସ୍ମର୍ତ୍ତବ୍ୟଂ ସତତଂ ବିଷ୍ଣୁ ବିସ୍ମର୍ତ୍ତବ୍ୟ ନ ଜାତୁଚିତ୍ ସର୍ବେ ବିଧି ନିଷେଧା ସ୍ୟୁରେ ତୟୋରେବ କିଙ୍କରା, ସର୍ବେ ବିଧି ନିଷେଧା ସ୍ୟୁ ଏ ତୟୋ ଏବ କିଙ୍କରା, ୟା ଭିତରେ ରହିଛି ସବୁ ବିଧି ସବୁ ନିଷେଧ। ବିଧି ହେଲା କୃଷ୍ଣଙ୍କୁ ସ୍ମରଣ କରିବା, ଏଟା ହେଲା ମୁଖ୍ୟ। ତା ପାଇଁ ଯେତେ ସବୁ ବିଧି, ଯେମିତି ଆମେ ଯାହା ସବୁ ବିଧି ପାଳନ କରୁଛେ, ଆମେ ଯେଉଁ ସେବାରେ ସବୁ ଲାଗିଛେ, ପ୍ରଭୁବା ଯେଉଁ ବିଭିନ୍ନ ପ୍ରକାର ସେବାର ଯେଉଁ ପରିପାଟି ରଖିଛନ୍ତି, ଉଦ୍ଦେଶ୍ୟ କ'ଣ କହୁନାହାନ୍ତି? କୃଷ୍ଣଙ୍କୁ ସବୁବେଳେ ଚିନ୍ତନରେ ରଖିବା। ସେଇଥିପାଇଁ ପ୍ରଭୁବାଦ କଲେ କୃଷ୍ଣ ଚେତନା ସଂଘ, କୃଷ୍ଣ ଚେତନା, କୃଷ୍ଣଙ୍କୁ ଚେତନଶୀଳ, କୃଷ୍ଣ ଚେତନଶୀଳ ହେବା, କୃଷ୍ଣଙ୍କୁ ସବୁ ସମୟରେ ସ୍ମରଣ ପଥରେ ରଖିବା, ଏଇଟା ହେଉଛି ବିଧିର ସାର ବସ୍ତୁ। ଅଲଗା ଯେତେ ସବୁ ରହିଛନ୍ତି ସେସବୁ ଏଇ ବିଧିକୁ ବା ଏଇ ସିଦ୍ଧାନ୍ତକୁ ପୁଷ୍ଟ କରିବା ପାଇଁ ଆମେ ଗୁରୁଙ୍କର ସେବା କରୁଛେ, କ'ଣ ପାଇଁ? ସେଇ କୃଷ୍ଣଙ୍କୁ ସ୍ମରଣ କରିବା ପାଇଁ। ଏଇଟା ହେଲା ବିଧି, ବିଧିର ସାର ବସ୍ତୁ। ଆମେ ଯେତେ ସବୁ ବିଧି ରହିଛି, ବିଧି ଗୁଡ଼ାକୁ ଆମେ ଯଦି ଆମେ ପା ଆଜି ମୋ ସେ କଥା କହୁଥିଲି ଗତିପ୍ରଭୁଙ୍କୁ, ସକାଳେ ଆଜି ପଚାରୁଥିଲେ, ଆମେ ସବୁ ବିଧି ଗୁଡ଼ାକ ଯେଉଁ ଆମ ପାଇଁ ରଖାଯାଇଛି ସାଧକମାନଙ୍କ ପାଇଁ, ବିଧି ଯାକ ରଖାଯାଇଛି କ'ଣ ପାଇଁ? ଏଇଥିପାଇଁ, କାରଣ ଆମେ ରାଗାନୁଗା ସାଧକ ନୁହଁ ନା। ରାଗାନୁଗା ସାଧକ ସେମାନେ କୌଣସି ବିଧି, କାରଣ ବିଧି ସେମାନଙ୍କ ପଛରେ ଯାଏ। ଯେମାନେ ରାଗାନୁଗା ସ୍ଥିତିକୁ ଯାଇଛନ୍ତି, ବିଧି ତାଙ୍କ ପଛରେ ଯିବ। କିନ୍ତୁ ଆମେ ଆମେ କ'ଣ ରାଗାନୁଗା ନୁହଁ, ଆମେ ହେଲେ ସାଧକ, ବଦ୍ଧ ଅବସ୍ଥାରେ ରହିଛେ, ଆମେ ସାଧନ କରୁଛେ। ଆମକୁ ବିଧି ଗୁଡ଼ାକୁ ମାନିବା ପାଇଁ ପଡ଼ିବ, ବିଧି ଗୁଡ଼ାକୁ ପାଳନ କରିବା ପାଇଁ ପଡ଼ିବ। ସେଗୁଡ଼ାକ ଆମ ପାଇଁ କଷ୍ଟକର ହେଇପାରେ, ବିଧି ଗୁଡ଼ାକ ପାଳନ କରିବା ପାଇଁ ପଡ଼ିବ। କିନ୍ତୁ ବର୍ତ୍ତମାନର ସ୍ଥିତିରେ କ'ଣ ହେଉଛି, ବିଧି ବିଷୟରେ ଯଦି ସୂଚନା ଆମକୁ ମିଳୁଛି କୌଣସି ସୂତ୍ରରୁ, ତାହେଲେ ଆମେ ବିଚାର କରୁଛେ କ'ଣ ନା, ଆମକୁ ଏଇଟା ଇଙ୍ଗିତ କରାଯାଉଛି, ଆମକୁ ଏଇଟା ଦୋଷ ଦିଆଯାଉଛି, ଆମେ ଏଇଟା ବିଚାର କରୁଛେ। ଆରେ ବିଧି ପାଳନ କରିବା ପାଇଁ ଆମକୁ କୁହାଯାଉଛି, ମହାପ୍ରଭୁ ଶିକ୍ଷା ଦେଇଛନ୍ତି, ପ୍ରଭୁପାଦ ଏଇ ନିର୍ଦ୍ଦେଶ ଦେଇଛନ୍ତି, ବିଧି ଯାହା ସବୁ ରହିଛି ସାଧନ ବିଧି। ଯେମିତି ଆମେ ଶୁଣୁଛେ ଗୁରୁପୂଜା ଆସିବା, ପ୍ରଭୁପାଦଙ୍କ ଗୁରୁପୂଜା ଆଟେଣ୍ଡ କରିବା, ମଙ୍ଗଳାରତି ଦର୍ଶନ କରିବା। ଗତିପ୍ରଭୁଙ୍କର ଆଜି ସେ ପ୍ରଶ୍ନ ଥିଲା, ମୁଁ ସେ କଥା କହୁଛି, ଗତିପ୍ରଭୁ ପ୍ରଶ୍ନ ପଚାରୁଥିଲା, ଆଚ୍ଛା ଆପଣ ମଙ୍ଗଳାରତି ବିଷୟରେ କାହିଁକି ଏତେ କହୁଛନ୍ତି? ମୁଁ କହୁନି, ଶାସ୍ତ୍ର କହୁଛନ୍ତି, ମୁଁ କହୁନି, ଏଇଟା ବିଧି। ଏ ଦେଖୁନାହାନ୍ତି, ଏ ବିଧିରେ ଯଦି ଆମେ ଦୃଢ଼ ନ ହୋଇପାରୁଛେ, ପ୍ରଭୁ ପଚାରୁଥିଲା, ଆଚ୍ଛା ଭକ୍ତି କରିବା ପାଇଁ କ'ଣ ଏଇଟା ଏଗୁଡ଼ା କେବଳ ଜରୁରୀ ନାହିଁ? ଏ ଗୋଟେ କଥା କୁହାଯାଉନି, ସବୁ ଜିନିଷ ଗୁଡ଼ାକ ଜରୁରୀ, ଭକ୍ତି କରିବା ପାଇଁ ସବୁ ବିଧି ଗୁଡ଼ାକ ଜରୁରୀ। ବିଧି ଗୁଡ଼ାକୁ ଯଦି ଆମେ ଠିକ୍ସେ ନ ମାନିବା, ତାହେଲେ ଆମେ ଭକ୍ତିରେ ଅଗ୍ରଗତି କରିପାରିବାନି, ଏସବୁ ବା ବାଧକ ହୋଇଯିବେ। ଆମେ ଆମେ ସାଧକ ଅବସ୍ଥାରେ ଅଛେ ନା, ଆମେ ବଦ୍ଧ ଜୀବ, ତେଣୁ ବିଧିକୁ ଆମକୁ ମାନିବାକୁ ପଡ଼ିବ। ଯିଏ ବିଧିକୁ ଠିକ୍ସେ ମାନୁନାହାନ୍ତି, ଯିଏ ଠିକ୍ସେ ପାଳନ କରୁନାହାନ୍ତି, ଦେଖନ୍ତୁ, ଅନୁଧ୍ୟାନ କରନ୍ତୁ ସେମାନଙ୍କ ଜୀବନ, ସେମାନଙ୍କର ଚାଲିଚଳନ, ସେମାନଙ୍କର କାର୍ଯ୍ୟକଳାପ, ସେମାନଙ୍କର ଆଚରଣ, ସେମାନଙ୍କର ଭକ୍ତିମୟ ଜୀବନର ଆସ୍ୱାଦନ ଆପଣ ଦେଖନ୍ତୁ। କିନ୍ତୁ ସେମାନେ ବୁଝିପାରିବେନି, ସେମାନେ ଭାବେ ଆମକୁ ଏଇଟା ଦୋଷ ଦେଉଛନ୍ତି, ସେମାନେ ଭାବେ ଆମକୁ ଏଇଟା ଆକ୍ଷେପ କରାଯାଉଛି। ନାହିଁ, କାହାକୁ ଆକ୍ଷେପ କରାଯାଉନି, ତାହେଲେ ଆମେ ଯଦି ଆକ୍ଷେପ କରିବୁ ବୋଲି କି ବିଚାର କରୁଛନ୍ତି, ତାହେଲେ ମହାପ୍ରଭୁ ଏଇଟା କହିଛନ୍ତି ବିଚାର କରନ୍ତୁ, ମହାପ୍ରଭୁ ଆକ୍ଷେପ କରିଛନ୍ତି କି? ପ୍ରଭୁପାଦ କହିଛନ୍ତି ଏଇଟା, ପ୍ରଭୁପାଦ ଆକ୍ଷେପ କରିଛନ୍ତି କି? ଭକ୍ତିମୟ ଠାକୁର କହିଛନ୍ତି, ସେ ଆକ୍ଷେପ କରିଛନ୍ତି, ସମସ୍ତ ଶାସ୍ତ୍ର କହିଛନ୍ତି, ତ ଆମେ ଏଇଟା ଆକ୍ଷେପ ବୋଲି କାହିଁ ବିଚାର କରୁଛେ? କାରଣ ଆମର ଆଉ କୋମଳ ଶ୍ରଦ୍ଧାଟା ନାହିଁ, ଆମର ଶ୍ରଦ୍ଧାଟା ନାହିଁ, ବର୍ତ୍ତମାନ କ'ଣ ପୁରା ଜଡ଼ ହେଇଗଲାଣି, କ'ଣ କୁହାଯିବ, ଆମେ ସେଇଟା ଶୁଣୁନଥିଲେ ବହୁତ ଦିନ ତଳେ ଶୁଣୁଥିଲେ, ଅପରାଧ ଫଳେ ମମ ହୃଦୟ ହଲ ବଜ୍ର ସମ, ଅପରାଧ ଯୋଗୁଁ ହୃଦୟ ବଜ୍ର ଭଳି ହେଇଯାଇଛି। ସେଥି ଆମକୁ ଆମର ବିଧିର କ'ଣ ଯାହା ସବୁ ତ୍ରୁଟି ରହିଛି ତା ବିଷୟରେ ଆମେ ଶୁଣିଲୁନି, ଆମେ ଭାବୁଛେ କ'ଣ ନା, ଆମକୁ ଆକ୍ଷେପ କରାଯାଉଛି, ଆମକୁ ଦୋଷ ଦିଆଯାଉଛି, ନା ଏଇଟା ଦୋଷ ନାହିଁ, ଏଇଟା ସମସ୍ତଙ୍କ ପାଇଁ ସାଧକମାନଙ୍କ ପାଇଁ ଶିକ୍ଷା। ଆମେ ଉପଯୁକ୍ତ ସାଧକ ଯଦି ହେବା, ଆମକୁ କିଏ ଦୋଷ ଦେବେ କି? ଶାସ୍ତ୍ର ତ ଆମକୁ ପୁଣି ଉଚ୍ଚକୁ ଟେକିବେ, ସେଇ ଶାସ୍ତ୍ର ହିଁ କହିବେ ହଁ ଇଏ ଠିକ୍। ତେଣୁ ଆମେ ନିଜେ ସଚେତନ ହେବା ଆବଶ୍ୟକ ନା, ଏହି ଦୃଷ୍ଟିରୁ ଆମେ ଏଇଟା ଆଲୋଚନା କରୁଛେ। ତେଣୁ ଏଇ ପଏଣ୍ଟ ଆମେ ଶୁଣିଲେ, ବିଧି ନିଷେଧ ଯାହା ରହିଲା, ସର୍ବଦା ବିଷ୍ଣୁଙ୍କୁ ସ୍ମରଣ କରିବା, ଏଇଟା ହେଉଛି ବୈଷ୍ଣବ ଆଚାର। ଅନ୍ୟ ଯେତେ ସବୁ ସଦାଚାର, ବୈଷ୍ଣବ ସଦାଚାର ଯେତେ ସବୁ ରହିଛି, ଏ କ'ଣ ପାଇଁ? ବିଷ୍ଣୁଙ୍କୁ ସ୍ମରଣ କରିବା ପାଇଁ ନା? ସେଥିପାଇଁ ଦେଖୁନାହାନ୍ତି, ଆପଣ ଦେଖନ୍ତୁ, ଗୋଟେ ସାଧାରଣ କଥା ମୁଁ କହୁଛି ଏଇଟାକୁ ବୁଝାଇବା ପାଇଁ, ଯେତେବେଳେ ଆମେ କୌଣସି ଭକ୍ତଙ୍କୁ ପ୍ରଣାମ କରୁଛେ, ଆମର ଉତ୍ତମ ଅଧିକାରୀମାନଙ୍କୁ ଯେତେବେଳେ ପ୍ରଣାମ କରୁଛେ, ସେମାନେ ଆମକୁ କ'ଣ ଆଶୀର୍ବାଦ ଦିଅନ୍ତି କୁହନ୍ତୁ ଦେଖି, କେହି କହିବେନି। ମୁଁ ପଚାରୁଛି ଗତିପ୍ରଭୁ, ଗତିପ୍ରଭୁ ଆମେ ଯେତେବେଳେ ଆଚାର୍ଯ୍ୟମାନଙ୍କୁ ପ୍ରଣାମ କରୁଛେ, ଗୁରୁଦେବଙ୍କୁ ପ୍ରଣାମ କରୁଛେ, ଉନ୍ନତ ଭକ୍ତମାନଙ୍କୁ, ଉତ୍ତମ ଅଧିକାରୀମାନଙ୍କୁ ପ୍ରଣାମ କରୁଛେ, ଯଦି ସେମାନେ ଆଶୀର୍ବାଦ ଦିଅନ୍ତି କ'ଣ ଦିଅନ୍ତି କହିଲ? ଆଚ୍ଛା, ଆଉ କ'ଣ ଆଶୀର୍ବାଦ ଦିଅନ୍ତି ପ୍ରକୃତରେ? ମୁହଁରୁ କ'ଣ ବାହାରେ? ଏଇଟା ଏଇଟା ଯାହା କହିଲେ ଠିକ୍, ଭଜନ କୁଶଳ ହଉ, କିନ୍ତୁ ତା'ଠୁ ଆହୁରି ଶ୍ରେଷ୍ଠ ଆଶୀର୍ବାଦ ଅଛି, କ'ଣ ସେଇଟା? ଠିକ୍ ଅଛି, କିନ୍ତୁ ପ୍ରାୟ ମୁଖରୁ କ'ଣ ଆସେ? ବୈଷ୍ଣବମାନେ କ'ଣ ଆଶୀର୍ବାଦ ଦିଅନ୍ତି କିଏ କହିପାରିବେ ସମସ୍ତଙ୍କ ପାଇଁ ବର୍ତ୍ତମାନ କ'ଣ? କୃଷ୍ଣେ ମତି ରସ୍ତୁ, ଏଇ ଆଶୀର୍ବାଦଟା ଦିଅନ୍ତି ସମସ୍ତେ। ଦେଖୁନାହାନ୍ତି, ସାର ବସ୍ତୁ ଯେଉଁଟା ରହିଲା ନା, ବିଧି ଯେଉଁଟା ରହିଛି, କୃଷ୍ଣେ ମତି ରସ୍ତୁ, କୃଷ୍ଣ ପାଖରେ ମତି ରହୁ। ମୁଁ ତ ମୋର ମନେ ଅଛି, ଆମର ପ୍ରଭୁଙ୍କ ରୁମ୍ରେ ଥିଲେ, କ'ଣ ପ୍ରଭୁ ନା ଯେଉଁ ଚାଲିଗଲେ ବୟସ୍କ ଲୋକ, ରଘୁନାଥ ପ୍ରଭୁ, ରଘୁନାଥ ପ୍ରଭୁଙ୍କୁ ଆପଣ ଦେଖୁ ନାହିଁ ଯେତେବେଳେ ପ୍ରଣାମ କରିବେ ସେ କଥା କହୁଥିଲେ। ମୋର ଅନୁଭବ ଅଛି, ମୁଁ ସବୁବେଳେ ଯାଏ ପ୍ରଣାମ କରେ। ସେତେବେଳେ ସକ୍ଷମ ଥିଲେ ଆମର ରେଷ୍ଟୁରାଣ୍ଟ ସାଇଡ଼୍ରେ ବସି ସେ ପରିବାପତ୍ର ସିଏ ବଛାଉଛି କରନ୍ତି, ଶାଗ ଭାଗ ଅଛନ୍ତି, ଯାଇକି ତାଙ୍କୁ ପ୍ରଣାମ କଲେ କହିବେ ହଁ କୃଷ୍ଣ ମତିରସ୍ତୁ, ଉପଯୁକ୍ତ ସନ୍ନ୍ୟାସୀ ହୁଅ, ମୋଟରେ ହାତ ଯିଏ ପ୍ରଣାମ କରୁ ତାଙ୍କୁ ସେ ଆଶୀର୍ବାଦ ଦେବେ, ସିଏ ଉପଯୁକ୍ତ ସନ୍ନ୍ୟାସୀ, କୃଷ୍ଣ ପାଖରେ ମତିରୁ ଉପଯୁକ୍ତ ସନ୍ନ୍ୟାସୀ ହୁଅ, ସେଭଳି ଆଶୀର୍ବାଦ ଦିଅନ୍ତି। ଦେଖୁନାହାନ୍ତି ଆମର ବୈଷ୍ଣବ ଧାରାଟା ସେ ନା, ତେଣୁ ଅଲଗା ଯାହା ଯାହା ସବୁ ବିଧି ରହିଲେ ଏ କେବଳ ଶ୍ରୀକୃଷ୍ଣଙ୍କର ସ୍ମରଣ ପାଇଁ ଇଏ ହେଉଛନ୍ତି ସହାୟକ। ଆମେ ଯାହା କିଛି କରୁଛେ ବୈଷ୍ଣବ ସେବା ଜଣେ କରୁଛି, କ'ଣ ପାଇଁ କୃଷ୍ଣଙ୍କୁ ମୁଁ ସ୍ମରଣ କରିପାରିବି ଏଇ ଉଦ୍ଦେଶ୍ୟରେ, ଏଇଟା ବା ମୁଖ୍ୟ ବିଧି। ପଦ୍ମପୁରାଣ ଉତ୍ତରାଖଣ୍ଡରେ ଏଇଟା ରହିଛି, ସର୍ବବିଧି ନିଷେଧା ସିଉର୍ ଏ ତ ରହିବ କିଙ୍କରା, ସବୁ ବିଧି ନିଷେଧ ଏହା ପଚାରିଛି କ'ଣ ନା, ସତତଂ ସ୍ମର୍ତ୍ତବ୍ୟଂ ବିଷ୍ଣୁ ବିସ୍ମର୍ତ୍ତବ୍ୟଂ ନ ଯାତୁଚିତ୍। ସବୁବେଳେ ଭଗବାନଙ୍କୁ ସ୍ମରଣ କରିବା, କେବେ ବି ଭଗବାନଙ୍କୁ ବିସ୍ମରଣ ନ ହେବା, ଏଇଟା ହେଉଛି ବିଧି ନିଷେଧ। ତେଣୁ ବୈଷ୍ଣବମାନଙ୍କ ପାଇଁ ଯେତେ ସଦାଚାର ଲେଖା ହେଇଛି ଏ ଶ୍ରୀକୃଷ୍ଣଙ୍କୁ ସ୍ମରଣ କରିବା ପାଇଁ କ'ଣ ସବୁ ଉପକରଣ ବୋଲି କୁହାଯିବ ବା ସହାୟକ, ଏ ସହାୟକ କାରକ। ଏବଂ ଭଗବାନଙ୍କୁ ବିସ୍ମୃତି ହେଇଯିବା ଏଇଟା ହେଉଛି କ'ଣ ବୈଷ୍ଣବ ଅସଦାଚାର। ଆମେ ଯେତେ ସବୁ ଅଲଗା ସବୁ ଅସଦାଚାର ଜିନିଷ ଗୁଡ଼ାକ ଆପଣେଇଛେ ସେଟା କ'ଣ କରାଏ, ଭଗବାନଙ୍କୁ ବିସ୍ମୃତି କରାଇବ। ଦେଖନ୍ତୁ ଆମେ ଯାହା କିଛି ଆମେ ଜଣଙ୍କ ଉପରେ କ୍ରୋଧ ପ୍ରକାଶ କରୁଛେ, ଜଣଙ୍କୁ ନିନ୍ଦା କରୁଛେ, ଜଣଙ୍କୁ ଉପହାସ କରୁଛେ, ତାଙ୍କ ମନରେ କଷ୍ଟ ହେଲା କି ନାହିଁ, କଷ୍ଟ ହେଲା। ଆମେ ଜଣଙ୍କୁ ଗାଳି କରୁଛେ, ଜଣଙ୍କୁ ଆଘାତ କରୁଛେ, ସେବାରେ ତ୍ରୁଟି କରୁଛେ, ସେବା ଉପରେ ଆମର ରୁଚି ରହୁନି, ବୈଷ୍ଣବ ସେବାକୁ ଆମର ରୁଚି ଆସୁନି, ଏ ଯାହା ସବୁ ଆମର ଯାହା ସବୁ କ'ଣ ନେଗେଟିଭ ଯାହା ସବୁ ରହିଛି ଆପଣ ବିଚାର କରିନେବେ, ସେଗୁଡ଼ା କ'ଣ କରିବ, ସେଗୁଡ଼ାକ ଶ୍ରୀକୃଷ୍ଣଙ୍କୁ ବିସ୍ମରଣ କରାଇବ। ସେଥିପାଇଁ ଗୁଡ଼ା ହେଉଛି କ'ଣ ନିଷେଧ, ବାରମ୍ବାର କାହିଁକି କୁହାହେଉଛି ଏଗୁଡ଼ା ସଚେତନ ହେଉଛି, ସଚେତନ ହେଉଛି କାହିଁକି, ଏସବୁ ଆଜିର ଏ ବିଷୟ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ, କାହିଁକି କୁହାହେଉଛି ନିଷେଧ, ନିଷେଧ ବାଣୀ ଯାହା ସବୁ ରହିଛି କାହିଁ ମୁଁ ତ୍ୟାଗ କରିବା ପାଇଁ କାହିଁକି କୁହାହେଉଛି, ଏଇଥିପାଇଁ କାରଣ ତାକୁ ଯଦି ଆମେ ଆପଣେଇକି ରଖିବା ତାହେଲେ କ'ଣ ହେବ, ଭଗବାନଙ୍କୁ ଆମେ ସ୍ମରଣ କରିପାରିବା ନାହିଁ, ଏ ବିସ୍ମରଣ ହେବ। ତେଣୁ ଯେଉଁ ସମସ୍ତ ଆଚାର ଦ୍ୱାରା ଶ୍ରୀକୃଷ୍ଣଙ୍କର ସ୍ମୃତି ପରିସ୍ଫୁଟ ହୁଏ, ଭକ୍ତି ଉନ୍ମେଷିତ ହୁଏ, ସେ ସମସ୍ତ ହେଉଛନ୍ତି ବୈଷ୍ଣବ ସଦାଚାର, ସେ ହେଉଛନ୍ତି ବୈଷ୍ଣବ ସଦାଚାର। ଆମେ ଏଇ ପଏଣ୍ଟ ଏଇସବୁ ଏହା ସହିତ ସମ୍ବନ୍ଧିତ ଏଟାକୁ ଆଣିବା ପାଇଁ ମୁଁ ଏଇଟା କହୁଛି, ଯେଉଁ ସବୁ ଆଚାର ଦ୍ୱାରା ଶ୍ରୀକୃଷ୍ଣଙ୍କର ସ୍ମୃତି ପରିସ୍ଫୁଟ ହୁଏ, ଭକ୍ତି ଉନ୍ମେଷିତ ହୁଏ, ସେଟା ହେଲା ବୈଷ୍ଣବ ସଦାଚାର। ଏବଂ ଯେଉଁ ସମସ୍ତ ଆଚାର ଦ୍ୱାରା କ'ଣ ହୁଏ, ଶ୍ରୀକୃଷ୍ଣଙ୍କର ସ୍ମୃତିର ସହାୟତା ହୁଏ ନା, ଭଗବାନଙ୍କୁ ଆମେ ସ୍ମରଣ କରିପାରୁନା, ଭକ୍ତିର ଉନ୍ମେଷ ଯେଉଁ ହେଉଥାଏ ସେଟା କ'ଣ ତିରୋହିତ ହୋଇଯାଏ, ହତାଶ ଭାବ ଆସେ, ଆଉ ଶ୍ରୀକୃଷ୍ଣଙ୍କର ବିସ୍ମରଣ ହୃଦୟ ଭିତରେ ଘନୀଭୂତ ହୋଇଉଠେ। କେତେ ପଏଣ୍ଟ ରହିଛି ଦେଖନ୍ତୁ, ଏହା ପରେ ଶ୍ରୀକୃଷ୍ଣଙ୍କର ବିସ୍ମରଣଟା ହୃଦୟ ଭିତରେ ଘନୀଭୂତ ହେବ। ଆପଣ ଦେଖୁନାହାନ୍ତି ନିଜେ, ଏଇଟା ସାଧକ ନିଜେ ନିଜେ ଚିନ୍ତା କରିବା ଉଚିତ, ଏଇଟା କେତେ ଶିକ୍ଷା, ସାଧୁଗୁରୁଙ୍କ କାମ କ'ଣ କି, ସାଧୁଗୁରୁ ଏଇଟା ଶିକ୍ଷା ଦେବେ, ଆମେ ତ ସାଧୁ ନୁହଁ କି ଆମେ ଗୁରୁ ନୁହଁ, କିନ୍ତୁ ଆମେ ଏଇଟା ଆଲୋଚନା କରୁଛେ ନିଜର ପୋଷଣ ପାଇଁ, ନିଜେ ନିଜେ ବସିକି ବିଚାର କରିବା ଉଚିତ, ମୁଁ ବସି ଭଗବାନଙ୍କୁ ତ ଚିନ୍ତା କରିବା ପାଇଁ ଆସିଛି, ଠିକ୍ ଅଛି ମୁଁ କେତେ ସମୟ ଭଗବାନଙ୍କୁ ଚିନ୍ତା କରିପାରୁଛି, ଜଣେ ନିଜକୁ ନିଜେ ଚିନ୍ତା କରୁ ତ, ଯିଏ ବିଚାର କରୁଛି ମୋତେ ଏଇଟା ଦୋଷ ଦିଆଯାଉଛି, ଆକ୍ଷେପ କରାଯାଉଛି, ଇଏ କରାଯାଉଛି, ଠିକ୍ ଅଛି ସେ ନିଜେ ବସି ଚିନ୍ତା କରିବା ଉଚିତ। ଆମେ ସମସ୍ତେ, ମୁଁ କାହା କଥା କହୁନି, ଆମେ ସମସ୍ତେ ନିଜକୁ ନିଜେ ବସି ଚିନ୍ତା କରନ୍ତୁ, ଭଗବାନ କହିଲେ ମନମନା ଭବ ମଦ ଭକ୍ତ, ଆଶା ବସି ଚିନ୍ତା କର କେଶ ଭଗବାନଙ୍କୁ ଆମେ ଚିନ୍ତା କରିପାରୁଛେ, ଭଗବାନଙ୍କୁ ସ୍ମରଣ ପଥରେ ଆମେ ରଖିପାରୁନେ କାହିଁକି, କାହିଁ ଭଗବାନ ଆମ ସ୍ମରଣ ପଥରେ ଆସୁନାହାନ୍ତି, ଦୋଷୀ କିଏ, ପରିବେଶ ପରିସ୍ଥିତି ବ୍ୟକ୍ତିବିଶେଷ କିଏ ଦୋଷୀ, ଦୋଷୀ କେହି ନାହିଁ, ଦୋଷୀ ଆମେ ନିଜେ, କାରଣ ନିଜେ ବିଧି ନିଷେଧକୁ ସଠିକ୍ ଭାବେ ପାଳନ କରୁନେ, ଦୋଷୀ ଆମେ ନିଜେ। ତେଣୁ ଯେଉଁ ସମସ୍ତ ଆଚାର ଦ୍ୱାରା ଭକ୍ତିର ଉନ୍ମେଷର ସୁଯୋଗ ତିରୋହିତ ହୋଇଯାଏ, ଶିଥିଳତା ଭାବ କ'ଣ ହତାଶ ଭାବ ଆସେ, ଏବଂ କୃଷ୍ଣଙ୍କର ବିସ୍ମୃତି ହୃଦୟରେ କ'ଣ ଘନୀଭୂତ ହୋଇଉଠେ, ଏବଂ ବିଶ୍ୱାସକ୍ତ ପ୍ରବଳତା ହୋଇଉଠେ, ବିଶ୍ୱାସକ୍ତ ପ୍ରବଳ ହୋଇଉଠେ, ଏବଂ ଇହକାଳ ପରକାଳ ଉଭୟ କାଳରେ ସ୍ୱସୁଖ ବାସନା ଜାଗ୍ରତ ହୋଇଉଠେ, ଇଏ ସବୁ ହେଉଛି ବୈଶ୍ୟମାନଙ୍କ ପକ୍ଷରେ ଅସଦାଚାର। ତେଣୁ କୃଷ୍ଣ ବିସ୍ମରଣ ହୋଇଯିବ, ଏ ଅସଦାଚାର କୃଷ୍ଣ ବିସ୍ମରଣ ହୋଇଯିବେ। ଏ ମହାପ୍ରଭୁ ଏଇଥିପାଇଁ କହୁଛନ୍ତି ଏ ଯେଉଁ ଦୁଇଟା ପ୍ରୟାର କହିଲେ, ଏ ଦୁଇଟା ପ୍ରୟାରରେ ଗ୍ରହଣାତ୍ମକ ଅଙ୍ଗ କହିଛନ୍ତି, ବର୍ଜନାତ୍ମକ ଅଙ୍ଗ କହିଛନ୍ତି। ଗ୍ରହଣାତ୍ମକ ଅଙ୍ଗ ହେଲା ବୈଷ୍ଣବ ଆଚାର, ସେଟା ହେଲା ସଦାଚାର। ବର୍ଜନାତ୍ମକ ବୈଷ୍ଣବ ଆଚାର ଯାହା ହେଲା ସେଟା ହେଲା ଅସଦାଚାର। ତେଣୁ ମହାପ୍ରଭୁ ଏ ଦୁଇଟି ଶିକ୍ଷା ଦେଇଛନ୍ତି। ଯାହା ଆମେ ଶୁଣିଲେ, ଅସତ୍ସଙ୍ଗ ତ୍ୟାଗ ଇ ବୈଷ୍ଣବ ଆଚାର, ସ୍ତ୍ରୀ ସଙ୍ଗୀ ଏକ ଅସାଧୁ କୃଷ୍ଣ ଭକ୍ତ ଆର୍, ଏସବୁ ଛାଡ଼ିଆ ଆର୍ ବର୍ଣ୍ଣାଶ୍ରମ ଧର୍ମ ଅକିଞ୍ଚନ ହୟା ଲହ କୃଷ୍ଣ ଏକ ଶରଣ। ତ ଏଇ ଯେଉଁ ଦୁଇଟି ପ୍ରୟାରରେ ଅସତ୍ସଙ୍ଗ କଥା କହିଛନ୍ତି ବା ଅସଦାଚାର କଥା କହିଛନ୍ତି, ସଦାଚାର କଥା କହିଛନ୍ତି। ଅସଦାଚାର କ'ଣ କ'ଣ ଏଇଠି ଏ ପ୍ରୟାରରେ ତରୁଣ ପ୍ରଭୁ ଆଖି ଲାଗିଯାଉଛି, ଅସଦାଚାର କ'ଣ ରହିଲା ଏ ପ୍ରୟାରରେ? ଅସତ୍ସଙ୍ଗ ତ୍ୟାଗ ଏଇ ବୈଷ୍ଣବ ଆଚାର, ସ୍ତ୍ରୀ ସଙ୍ଗୀ ଏକ ଅସାଧୁ କୃଷ୍ଣ ଅଭକ୍ତ ଆର୍, ଏ ଅସତ୍ସଙ୍ଗ ଯେଉଁ କହିଲେ ଇଏ ହେଲା ବର୍ଜନାତ୍ମକ ଆଚାର ବା ଅସଦାଚାର। କ'ଣ କ'ଣ ତିନିଟା କଥା କହୁଛନ୍ତି, ତିନିଟା ହେଉଛି ବର୍ଜନାତ୍ମକ ଅଙ୍ଗ, ଗୋଟେ ହେଉଛି ସ୍ତ୍ରୀ ସଙ୍ଗୀର ସଙ୍ଗ, ଆମେ ଏଇ ପଏଣ୍ଟ ଆଲୋଚନା କରୁଥିଲେ ସୁନ୍ଦରୀ, ସ୍ତ୍ରୀ ସଙ୍ଗୀର ସଙ୍ଗ କରିବା ହେଉଛି ବର୍ଜନାତ୍ମକ ଅଙ୍ଗ। ତାହେଲେ ସ୍ତ୍ରୀ ସଙ୍ଗୀର ସଙ୍ଗ କରିବା ଯଦି ବର୍ଜନାତ୍ମକ, ଏଇ ପଏଣ୍ଟଟାକୁ ଧ୍ୟାନ ଦେବେ, ଏଇଥିପାଇଁ ଏଇଟା ଆମେ ଆଲୋଚନା କରୁଛେ। ତାହେଲେ ଡାଇରେକ୍ଟ ସ୍ତ୍ରୀ ଆସକ୍ତି ହେବା କେତେ ଖତରନାକ, ବିଚାର କରିନେବେ ଏଇ ଦୃଷ୍ଟିରୁ। ମହାପ୍ରଭୁ କହିଲେ ଇଏ ହେଉଛି ବର୍ଜନାତ୍ମକ ଅଙ୍ଗ, ସ୍ତ୍ରୀ ସଙ୍ଗୀର ସଙ୍ଗ। ଦ୍ୱିତୀୟ ହେଉଛି, ଦ୍ୱିତୀୟ କ'ଣ, ସ୍ତ୍ରୀ ସଙ୍ଗୀ ଏକ ଅସାଧୁ ଏବଂ କୃଷ୍ଣ ଅଭକ୍ତ ଆର୍, କୃଷ୍ଣ ଅଭକ୍ତଙ୍କର ସଙ୍ଗ କରିବା, ଇଏ ହେଲା ଦ୍ୱିତୀୟ। ତୃତୀୟ ହେଉଛି କ'ଣ, ତୃତୀୟ ତାପର ପ୍ରୟାର ରହିଛି ଏସବୁ ଛାଡ଼ିଆ ଆର୍ ବର୍ଣ୍ଣାଶ୍ରମ ଧର୍ମ, ବର୍ଣ୍ଣାଶ୍ରମ ଧର୍ମ ପାଇଁ ବେଶୀ ପ୍ରୟାସ କରିବା ଭକ୍ତି ମାର୍ଗକୁ ଆସିକି, ଭକ୍ତି ମାର୍ଗକୁ ଆସି ବର୍ଣ୍ଣାଶ୍ରମ ଧର୍ମ କଥା ସବୁ ସମୟରେ ଖାଲି ଚିନ୍ତା, ବର୍ଣ୍ଣ ଆଶ୍ରମ କଥା ଖାଲି ଚିନ୍ତା କରିବା, ଯିଏ ଯେଉଁ ବର୍ଣ୍ଣ ଯିଏ ଯେଉଁ ଆଶ୍ରମ ସେ ମୁଁ ସେଇଟା ହିଁ କରିବି, ଏସବୁ ଚିନ୍ତା କରିବା। ଉଦ୍ଦେଶ୍ୟ ବା ଭକ୍ତି କୃଷ୍ଣ ପ୍ରେମ ପାଇବା, ଇଏ ହେଉଛି ବର୍ଜନାତ୍ମକ ଅଙ୍ଗ। ଏ ବିଷୟରେ ତ ଆମର ଆଲୋଚନା ହୋଇସାରିଛି, ବର୍ଣ୍ଣାଶ୍ରମ କଥା ଆଲୋଚନା ହୋଇସାରିଛି। ତ ଏ ସମସ୍ତ ହେଉଛି ଅସତ୍ସଙ୍ଗ। ମହାପ୍ରଭୁ କହିଲେ ଅସତ୍ସଙ୍ଗ ତ୍ୟାଗ ଏଇ ବୈଷ୍ଣବ ଆଚାର, ବୈଷ୍ଣବ ଆଚାର ହେଉଛି ଅସତ୍ସଙ୍ଗ ତ୍ୟାଗ, ଏ ତିନିଟା ଜିନିଷ ହେଉଛି ଅସତ୍ସଙ୍ଗ ବା ଏ ତିନିଟା ଜିନିଷ ହେଉଛି କ'ଣ ଅସଦାଚାର, ସଦାଚାର ନୁହଁ, ବୈଷ୍ଣବ ଆଚାର ନୁହଁ। ତାହେଲେ ବୈଷ୍ଣବ ଆଚାର କ'ଣ, ସଦାଚାର କ'ଣ? ସଦାଚାର କେବଳ ଗୋଟିଏ କହିଲେ ଏଇଠି, ତାମାନେ ଏଇ ଏଇ ଯେଉଁ କଥା କହିଛନ୍ତି ଏଗୁଡ଼ାକ ଯଦି ଅସଦାଚାର, ଏଗୁଡ଼ାକୁ ବଦଳେଇ ଦେବା ହିଁ ହେଉଛି ସଦାଚାର। ସ୍ତ୍ରୀ ସଙ୍ଗୀର ସଙ୍ଗ ନ କରିବା ସଦାଚାର, ଅସତ୍ସଙ୍ଗ ନ କରିବା, ଅସାଧୁଙ୍କ ସଙ୍ଗ କରିବା, ଏଇଟା ହେଉଛି କ'ଣ ଅସଦାଚାର। ଅସାଧୁଙ୍କ ସଙ୍ଗ କରିବାନି, ତାମାନେ ଏଠୁ କ'ଣ ସୂଚନା ମିଳୁଛି, ସାଧୁସଙ୍ଗ କରିବା ସବୁ ସମୟରେ, ସାଧୁସଙ୍ଗ କରିବା ହେଲା କ'ଣ ସଦାଚାର। ବର୍ଣ୍ଣାଶ୍ରମ ଧର୍ମ ପ୍ରତି କ'ଣ ଲୋଲୁପ ହେବାନି, ତାମାନେ ଭକ୍ତି ପ୍ରତି ଲୋଲୁପ ହେବା, ଏଇଟା ସଦାଚାର। ତେଣୁ ଏସବୁର ମୋର କ'ଣ ମୋଟ କଥାକୁ ମୂଳ କଥାକୁ ଗୋଟିଏ କଥା କହିଦେଲେ, ଅକିଞ୍ଚନ ହୟା ଲହ କୃଷ୍ଣଙ୍କ ଶରଣ, ଅକିଞ୍ଚନ ହେଇକି କୃଷ୍ଣଙ୍କ ଶରଣ ନିଏ, ଏଠି ସଦାଚାର କଥା କହିଲି। ତେବେ ଆମେ ଏଇ ପଏଣ୍ଟ ଆଲୋଚନା କରୁଛେ ବର୍ତ୍ତମାନ, ସ୍ତ୍ରୀ ସଙ୍ଗୀ ଏକ ଅସାଧୁ କୃଷ୍ଣ ଅଭକ୍ତ ଆର୍, ମହାପ୍ରଭୁ ଏଇ କଥାଟା କହିଛନ୍ତି। ଏ ଯେଉଁ ଆଲୋଚନା ଆମେ କରୁଛେ ଦେଖନ୍ତୁ, ଏହା ସହିତ ଇଏ ସମ୍ବନ୍ଧିତ, କାହିଁକି ମହାପ୍ରଭୁ କହିଲେ ନା ଏଗୁଡ଼ାକ ମୋର ଦରକାର ନାହିଁ, ନ ଜନଙ୍ଗ ନ ସୁନ୍ଦରୀ କବିତା ବା ଜଗଦୀଶ କାମ, ଇଏ ହେଲା ବର୍ଜନାତ୍ମକ, ଗ୍ରହଣାତ୍ମକ ତଳେ ରହିଲେ ମମ ଜନ୍ମନି ଜନ୍ମନିଶ୍ୱରେ ଭଗବତା ଭକ୍ତି ରହିତ, ଇଏ ହେଲା ଗ୍ରହଣାତ୍ମକ। ତେଣୁ ଇଏ ବର୍ଜନାତ୍ମକ, ଇଏ ଗ୍ରହଣାତ୍ମକ। ତେଣୁ ବର୍ଜନାତ୍ମକ ଭିତରେ ଆମେ ତୃତୀୟ ଶବ୍ଦକୁ ଶ୍ରବଣ କରୁଥିଲେ ସୁନ୍ଦରୀ, ସ୍ତ୍ରୀ ସଙ୍ଗୀ, ସ୍ତ୍ରୀ ସଙ୍ଗ, ଏଠି ତ ସ୍ତ୍ରୀ ସଙ୍ଗୀ କଥା କହିଛନ୍ତି, କହିଲେ ସ୍ତ୍ରୀ ସଙ୍ଗୀ ଏକ ଅସାଧୁ, ଏମାନଙ୍କ ସଙ୍ଗ କରିବନି ସ୍ତ୍ରୀ ସଙ୍ଗୀ। ଆଚ୍ଛା ସଙ୍ଗ ଶବ୍ଦର ଅର୍ଥ କ'ଣ? ସଙ୍ଗ ଶବ୍ଦର ଅର୍ଥ ସାଧାରଣତଃ ସମସ୍ତେ ଭାବୁଥିବେ ସ୍ତ୍ରୀ ସମାଗମ କରିବା, ସଙ୍ଗ ଶବ୍ଦର ଅର୍ଥ କ'ଣ ଶାସ୍ତ୍ରରେ ସବୁ, ଏଇଟା ଗୋଟେ ସଂସ୍କୃତ ଶବ୍ଦ ଆସିଛି ସଙ୍ଗ, ସଙ୍ଗ ହେଉଛି ସଞ୍ଜ ଧାତୁରୁ ଏ ଶବ୍ଦଟା ନିଷ୍ପନ୍ନ, ସଙ୍ଗ ସଞ୍ଜ ଧାତୁରୁ ଏ ଶବ୍ଦ ଆସିଛନ୍ତି। ସଞ୍ଜର ଅର୍ଥ ହେଉଛନ୍ତି, ସଞ୍ଜର ଅର୍ଥ ହେଉଛନ୍ତି ଆସକ୍ତି, ସ୍ତ୍ରୀ ପ୍ରତି ଆସକ୍ତି, ଦେଖନ୍ତୁ ଆମେ ବାରମ୍ବାର ସେ କଥା ହିଁ ଶୁଣି ଶୁଣି ଆସୁଛେ ନା, ଆଜି ଏସବୁ ସିଦ୍ଧାନ୍ତ ଆପଣ ଶୁଣନ୍ତୁ। ସଞ୍ଜ ହେଉଛି ଆସକ୍ତି, ସଞ୍ଜ ଧାତୁରୁ ସଙ୍ଗ ଶବ୍ଦ ଆସିଛି, ତେଣୁ ସ୍ତ୍ରୀ ସଙ୍ଗୀ ଅର୍ଥ ସ୍ତ୍ରୀ ପ୍ରତି ଯେଉଁମାନେ କ'ଣ ଆସକ୍ତି ଯାହାର ଅଛି, ସ୍ତ୍ରୀ ପ୍ରତି ଯେଉଁମାନେ ଆସକ୍ତ ଚିତ୍ତ ସେମାନଙ୍କ ସଙ୍ଗ କରିବନି। ସ୍ତ୍ରୀ ପ୍ରତି ଯେଉଁମାନଙ୍କର ଆସକ୍ତ ଚିତ୍ତ ସେମାନଙ୍କ ସଙ୍ଗ କରିବନି। ମହାପତି ଗୋଟେ ଡାଇରେକ୍ଟ ଏଇ ତ କ'ଣ ପୁରା ସମସ୍ତ ବୈଦିକ ଶାସ୍ତ୍ର ସାରୁ କହିଲେ ସ୍ତ୍ରୀ ସଙ୍ଗ କରିବନି, ସ୍ତ୍ରୀ ପ୍ରତି ଆସକ୍ତ ହେବନି। ଏଇଠି ସେମାନଙ୍କ ସଙ୍ଗ କରିବା ପାଇଁ ମନା କରିଛନ୍ତି। ଆଚ୍ଛା ପ୍ରଶ୍ନ ଏଠି ଆସିପାରେ, ସାର୍ ସ୍ତ୍ରୀ ପ୍ରତି ଆସକ୍ତି ହେବନି ତ କେଉଁ ସ୍ତ୍ରୀ ପ୍ରତି, ନିଜ ସ୍ତ୍ରୀ ପ୍ରତି ନା ପର ସ୍ତ୍ରୀ ପ୍ରତି? ପାରିବ ଧ୍ରୁବାନନ୍ଦ ପ୍ରଭୁ, ସ୍ତ୍ରୀ ପ୍ରତି ଆସକ୍ତି ହେବନି ତାହେଲେ କେଉଁ, ଯେମିତି ବ୍ରହ୍ମଚାରୀମାନେ ସିନା ହଁ ହେଲା କୌଣସି ସ୍ତ୍ରୀ ପ୍ରତି ଆସକ୍ତି ହେଇନପାରନ୍ତି ଗୃହସ୍ଥ। ମହାପୁରୁଷ କହିଛନ୍ତି ସ୍ତ୍ରୀ ସଙ୍ଗୀ ମାନେ ସ୍ତ୍ରୀ ପ୍ରତି ଆସକ୍ତି ହେଉନି, ହେଲା ପର ସ୍ତ୍ରୀ ପ୍ରତି ଆସକ୍ତି ହେବନି, ପର ସ୍ତ୍ରୀ ଗମନ ଏଇଟା ଠିକ କ'ଣ, ଏଇଟା ବିରୁଦ୍ଧ ସିଦ୍ଧାନ୍ତ କ'ଣ, ଏଇଟା ଉଚିତ ନୁହଁ, ଏଇଟା ହେଉଛି ଅସଦାଚାର, ଏଇଟା ଉଚିତ ନୁହଁ, ପର ସ୍ତ୍ରୀ ଗମନ କରିବନି, ଏଇଟା ଠିକ। ଆଚ୍ଛା ନିଜ ସ୍ତ୍ରୀ, ନିଜ ସ୍ତ୍ରୀ ପ୍ରତି ଆସକ୍ତି ହେବନି କ'ଣ ଗତି ହେବ? କହିଲେ ନା ସ୍ତ୍ରୀ ସ୍ତ୍ରୀ ଲୋକ ସ୍ତ୍ରୀ ସଙ୍ଗୀ ସ୍ତ୍ରୀ ଲୋକ ପ୍ରତି ଆସକ୍ତ ଯୁକ୍ତ ବ୍ୟକ୍ତି ତାହେଲେ ନିଜ ସ୍ତ୍ରୀ ପ୍ରତି କ'ଣ ଜଣେ ଆସକ୍ତ ହେବନି? ନାଇଁ, ମହାପୁରୁ ଏଇଟା କାହିଁ କହିଛନ୍ତି, କାରଣ ଯେ ଦୁଇଟା ନିଜ ସ୍ତ୍ରୀ ପ୍ରତି ଆସକ୍ତି ପର ସ୍ତ୍ରୀ ପ୍ରତି ଆସକ୍ତି ଏ ଦୁଇଟା ହେଉଛି କ'ଣ ବିଚାର୍ଯ୍ୟ ବସ୍ତୁ। କାରଣ ଆମେ କଥା ଆରମ୍ଭରୁ ଶୁଣିଥିଲେ ନା ବିଧି ନିଷେଧ ଯେଉଁ ରହିଛି, ପର ସ୍ତ୍ରୀ ଗମନ କରିବା ଏଇଟା ପା ସାଧାରଣ ନିଷେଧ, ଏଇଟା ରହିଛି ସାଧାରଣ ବ୍ୟକ୍ତି ପାଇଁ ମଧ୍ୟ ଏଇଟା ନିଷେଧ, ସାଧାରଣ ବ୍ୟକ୍ତିଙ୍କ ପାଇଁ ଏଇଟା ହେଲା ନିଷେଧ କାର୍ଯ୍ୟ, ଏଇଟା ତ କୌଣସି ଉଚିତ କାର୍ଯ୍ୟ ନୁହଁ। ଯେଉଁମାନେ ପରସ୍ତ୍ରୀ ଗମନ କରିବେ ସେଇଟା ପାପ, ଭାଗବତ ଲେଖାଇଛି, ଅଜାଣ ଚରିତ୍ର ସେ କଥା ଅଛି, ବହୁ ଜାଗାରେ ଅଛି, ମହାଭାରତରେ ଅଛି, ବହୁତ ଶ୍ଳୋକରେ ଅଛି, ବ୍ରହ୍ମବୀର୍ତ୍ତ ପୁରାଣରେ ଅଛି, ମାର୍କଣ୍ଡ ପୁରାଣରେ ଅଛି, ମୁଁ କେତେ ଶ୍ଳୋକ ଦେଖି ସେଭଳି। ତେଣୁ ପରସ୍ତ୍ରୀ ଗମନ କରିବା ବା ପରସ୍ତ୍ରୀ ପ୍ରତି ଆସକ୍ତ ହେବା ଏଇଟା ତ ଗୋଟେ ସାଧାରଣ ନିଷେଧ ରହିଲା। ତେଣୁ ଏ ଯେଉଁ ନିଜ ସ୍ତ୍ରୀ ପ୍ରତି ଏଇଟା କୁହାଯାଇଛି, ଏଇଟା ବୈଷ୍ଣମାନଙ୍କ ପାଇଁ ଏଇଟା ହେଉଛି ସଦାଚାର, ମାନେ ବୈଷ୍ଣମାନେ ପର ସ୍ତ୍ରୀ ପ୍ରତି ତ ଆକର୍ଷିତ ହେବେନି, ନିଜ ସ୍ତ୍ରୀ ପ୍ରତି ମଧ୍ୟ ଆସକ୍ତ ହେବେନି, ଏଇଟା ହେଉଛି ବୈଷ୍ଣବ ସଦାଚାର। ଦ୍ୱିତୀୟ ହେଉଛି ସ୍ତ୍ରୀ ଶବ୍ଦରେ ସ୍ତ୍ରୀ କୁହାଗଲା ନା, ସେ ତ ନିଜ ସ୍ତ୍ରୀ ପର ସ୍ତ୍ରୀ କଥା କହିନାହାନ୍ତି ମହାପ୍ରଭୁ, କେତେ ସୁନ୍ଦର ସବୁ ସିଦ୍ଧାନ୍ତ ଦେଖନ୍ତୁ, ସେଠି ସ୍ତ୍ରୀ କଥା କହିଛନ୍ତି ସ୍ତ୍ରୀ ସଙ୍ଗୀ, ସେଠି ନିଜ ସ୍ତ୍ରୀ କି ପର ସ୍ତ୍ରୀ କଥା କହିନାହାନ୍ତି। ତା ମାନେ ସ୍ତ୍ରୀ କ'ଣ, ଏଇଟା ହେଲା ଜାତିବାଚକ, ଜାତିବାଚକ ସ୍ତ୍ରୀ ଶବ୍ଦ କଥା କହିଛନ୍ତି, ସ୍ତ୍ରୀ ପ୍ରକୃତି ଏହା କୁହାଯାଏ, ତ ସେମାନଙ୍କ ପ୍ରତି ଆସକ୍ତି ହେବେନି। ଯଦି ଆସକ୍ତି ହେବେ କ'ଣ କ୍ଷତି, ପ୍ରଶ୍ନ ଆସିବ ଯଦି ଆସକ୍ତି ହେବେ, ଆସକ୍ତି ହେବେନି ତା ମାନେ ନୁହେଁ ଯେ ବାରମ୍ବାର ଆମେ ସେ କଥା ବାରମ୍ବାର ଶ୍ରବଣ କରୁଛେ। ବ୍ରହ୍ମଚାରୀମାନେ ଏଇଟା ସ୍ୱୀକାର କରିପାରନ୍ତି କିନ୍ତୁ ଗୃହସ୍ଥ ଲୋକ ଏଇଟା ଭୁଲ ବୁଝିବେ ସେଥିପାଇଁ ଆମେ ବାରମ୍ବାର ସେଇଟା ସୂଚନା ଦେଉଛେ। ସଂସାର ଭିତରେ ରହିବେ ଉଭୟ ଉଭୟଙ୍କୁ ଭକ୍ତି କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ, ଉଭୟ ଉଭୟଙ୍କୁ କୃଷ୍ଣଙ୍କର ସ୍ମରଣର କ'ଣ ସହାୟକ ହେବା ପାଇଁ। ଆସକ୍ତି ଶାରୀରିକ ଆସକ୍ତି ହେବେନି, ଆସକ୍ତି ହେଲେ କ'ଣ ହେବ ଭଗବାନ କହିଛନ୍ତି, ଆପଣ ଦେଖିବେ ତୃତୀୟ ସ୍କନ୍ଧ 31 ଅଧ୍ୟାୟର 40 ନମ୍ବର ଶ୍ଳୋକ, ଯଦି ଜଣେ ଆସକ୍ତି କ'ଣ ହୁଏ, ପରିଣତି କ'ଣ, ଦେଖନ୍ତୁ ଭଗବାନ ନିଜେ କହୁଛନ୍ତି, ଏଇଠି କହିଛନ୍ତି ମହାପ୍ରଭୁ, ଏଇଠି କପିଳଦେବ ଭଗବାନ କହୁଛନ୍ତି, ଜପଜାତି ସନିର୍ମାୟା ଜୋସିଦେବ ବିନିର୍ମିତା ତାମ ଇକ୍ଷତାତ୍ମନ ମୃତ୍ୟୁ ତୃଣୈକୁପମ ଏବ ଅମୃତମ। ଏ ବହୁ ସୁନ୍ଦର ଶ୍ଳୋକ, ଏଇଟା ପୁରା କଣ୍ଠସ୍ଥ ହେବା ଆବଶ୍ୟକ, ମୋର ବି କଣ୍ଠସ୍ଥ ନାହିଁ, ଏସବୁ ମାନେ ଜାଣିବା ଉଚିତ ସମସ୍ତେ, ବ୍ରହ୍ମଚାରୀ ଗୃହସ୍ଥ ସମସ୍ତେ, ସାଧକମାନେ, ସାଧକମାନଙ୍କ ପାଇଁ କୁହାଯାଉଛି, ଏଠି ବ୍ରହ୍ମଚାରୀ ଗୃହସ୍ଥ କଥା କୁହାଯାଉନି, ସାଧକମାନଙ୍କ ପାଇଁ ଏଇଟା ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ। ନିଜେ ଭଗବାନ କପିଳଦେବ କହୁଛନ୍ତି, ଯୋ ଅପଜାତି ଯୋ ଉପଜାତି ସନିର୍ମାୟା ଯୋଶି ଦେବ ବିନିର୍ମିତା ତାମ ଇକ୍ଷତାତ୍ମନ ମୃତ୍ୟୁ ତୃଣେଇ କୂପ ଇବ ଅପୃତମ। ଇଏ ହେଉଛି କ'ଣ, ସ୍ତ୍ରୀ ବା ନାରୀ ସେ କ'ଣ ନା ମାୟାର ପ୍ରତିନିଧି ବା ପ୍ରକାଶ ଅଟେ, କାହା ଦ୍ୱାରା ସୃଷ୍ଟି, ଦେବ ନିର୍ମିତ, ଶ୍ଳୋକ ରହିଛି ନା, ଯୋଶି ଦେବ ବିନିର୍ମିତା ଦେବତାଙ୍କ ଦ୍ୱାରା ବା ଭଗବାନଙ୍କ ଦ୍ୱାରା ଏଇଟା ହେଉଛି ସୃଷ୍ଟି। ଏବଂ ଯେଉଁ ପୁରୁଷ ତାହାର ସେବା ଅଙ୍ଗୀକାର କରି ମାୟାର ସଙ୍ଗ କରେ ସେ ପୁରୁଷ ଜାଣି ରଖିବା ଉଚିତ ଯେ ସେ କିଭଳି ସ୍ଥିତିରେ ଅଛି। ସେ ଏକ ତୃଣ ଆଚ୍ଛାଦିତ ଏକ କୂପ ସଦୃଶ ମୃତ୍ୟୁର ଦ୍ୱାର ମୁଖରେ ଅଛି। କୂଅ କୂଅ ଉପରେ ତୃଣ ଆଚ୍ଛାଦନ କରାହେଇଛି, ତାପରେ ସେ ଚାଲିଯିବ, କ'ଣ ହବ ଅବସ୍ଥା, କ'ଣ ହବ? ଜୟ ଶ୍ରୀ ଶ୍ରୀ ଘୂର୍ଣ୍ଣିତାୟ ଶ୍ରୀ ଶ୍ରୀ କୃଷ୍ଣ ବଳରାମ ଶ୍ରୀ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ। ତ ଭଗବାନ କ'ଣ କହୁଛନ୍ତି ନା, ସିଏ ଜାଣି ରଖିବା ଉଚିତ ଯେ ସିଏ କ'ଣ ଗୋଟେ କୂଅ ଯାହା ଉପରେ କ'ଣ ଆଚ୍ଛାଦିତ କରାହେଇଛି ତୃଣ, ତା ଉପରେ ସିଏ ଅଛି, ତା ଉପରେ କେତେ ଦିନ ରହିବ ଯେ କୂଅ ଉପରେ ଓଡ଼ିଆରେ ଆମର କୁହାଯାଏ ଭାଡ଼ି, ଗୋଟେ ଭାଡ଼ି ଭଳିଆ କରାହେଇଛି ତୃଣରେ, ତୃଣରେ ଭାଡ଼ି କରାହେଇଛି କୂଅ ଉପରେ, ତା ଉପରେ ଯିବ କେତେ ସମୟ ରହିବ, ତା ଉପରେ ଆଗଳି ବୁଡ଼ିବନି ତଳକୁ? ସେଭଳି ଭଗବାନ କହୁଛନ୍ତି ଏ କଥା। ପ୍ରଭୁପାଦ ଏଇ ଶ୍ଲୋକର ପର୍ପଟରେ କ'ଣ କହିଛି, ପ୍ରଭୁପାଦଙ୍କର ପର୍ପଟ ଶୁଣିବା ଉଚିତ। ବହୁ ଶ୍ଲୋକର ପର୍ପଟକୁ ପ୍ରଭୁପାଦ ଏତେ ସ୍ପଷ୍ଟ ଆଉ ଏତେ ପୁରା ନିଚ୍ଛକ ଛବିକୁ ପ୍ରକାଶ କରିଛନ୍ତି। ଦେଖନ୍ତୁ ପ୍ରଭୁପାଦ ଏଠି ପର୍ପଟରେ କ'ଣ କହିଛନ୍ତି, ମୁଁ ଓଡ଼ିଆଟା ପଢ଼ୁଛି। ବେଳେବେଳେ ଏପରି ହୋଇଥାଏ ଯେ ଏକ ପରିତ୍ୟକ୍ତ କୂପ ତୃଣ ଦ୍ୱାରା ଆଚ୍ଛାଦିତ ହୋଇଥାଏ, ବେଳେବେଳେ ହୋଇଥାଏ ପରିତ୍ୟକ୍ତ କୂଅ ତୃଣ ଦ୍ୱାରା ଆଚ୍ଛାଦିତ ହୋଇକି ଥିବ, ଏବଂ କୂପର ଅବସ୍ଥିତି କଥା ଜାଣିନଥିବା ଏକ ଅସାବଧାନ ପଥିକ ସେ କୂପ ମଧ୍ୟରେ ପତିତ ହୁଏ ଏବଂ ନିଶ୍ଚିତ ଭାବେ ମୃତ୍ୟୁବରଣ କରେ। ଦେଖନ୍ତୁ କିଏ ଭାବେ ଆମେ ଏଇଟା କହୁଛୁ, ଆମେ କହୁନୁ, ଭଗବାନ କହିଛନ୍ତି, ପ୍ରଭୁପାଦ କହିଛନ୍ତି। ତା ମାନେ ନୁହେଁ ଯେ କେହି ବିଚାର କରିବା ଉଚିତ ତାହେଲେ ଭଗବାନ କ'ଣ ଆମକୁ ଦୋଷ ଦେଉଛନ୍ତି, ଗୃହସ୍ଥଙ୍କୁ ଦୋଷ ଦେଇଛନ୍ତି ନାଇଁ, ସ୍ତ୍ରୀଙ୍କୁ ଦୋଷ ଦେଇଛନ୍ତି ନାଇଁ, ଆସକ୍ତିକୁ ଦୋଷ ଦେଇଛନ୍ତି, ଏ ଆସକ୍ତି କଥା ପଡ଼ୁଛି ଏଠି, ଏବଂ ନିଶ୍ଚିତ ଭାବେ ମୃତ୍ୟୁବରଣ କରେ। ଠିକ୍ ସେହିପରି ଦେଖନ୍ତୁ ଏଠି କ'ଣ କହିଲେ ପ୍ରଭୁପାଦ, ଠିକ୍ ସେହିପରି ଏ ଶ୍ଳୋକର ଅନୁବାଦ ଆଉ ପର୍ବରେ କହୁଛନ୍ତି, ଠିକ୍ ସେହିପରି ନାରୀଠାରୁ ସେବା ଗ୍ରହଣ କଲା ମାତ୍ରେ ନାରୀ ସଙ୍ଗ ଆରମ୍ଭ ହୋଇଯାଏ, କାରଣ ଭଗବାନ ନାରୀ ସୃଷ୍ଟି କରିଛନ୍ତି ବିଶେଷ କରି ପୁରୁଷକୁ ସେବା ଦେବା ନିମିତ୍ତ। ନାରୀ ସୃଷ୍ଟି କରିଛନ୍ତି ପୁରୁଷକୁ ସେବା ଦେବା ନିମିତ୍ତ, ଏବଂ ଯେତେବେଳେ ସେ ନାରୀ ସଙ୍ଗ ତାଠୁ ସେବା ଗ୍ରହଣ କରେ, ନାରୀଠୁ ସେବା ଗ୍ରହଣ କଲା ମାନେ ନାରୀ ସଙ୍ଗ ଆରମ୍ଭ ହୋଇଯାଏ। ସଙ୍ଗ ମାନେ, ସଙ୍ଗ ଶବ୍ଦ ପୂର୍ବରୁ ଆଲୋଚନା ହୋଇଥିଲା, ସଙ୍ଗ ମାନେ କ'ଣ ମନେ ନାହିଁ, ସଞ୍ଜ ଧାତୃ ବା ସଙ୍ଗ ଆସିଛି, ସଞ୍ଜ ମାନେ କ'ଣ ଆସକ୍ତି, ସଙ୍ଗ ମାନେ ଆସକ୍ତ। ଯେତେବେଳେ ଜଣେ ନାରୀଠୁ ସେବା ନେବାର ପ୍ରବୃତ୍ତି ଆରମ୍ଭ ହୋଇଯାଏ, ଯେତେବେଳେ ସେବା ନିଏ ସଙ୍ଗ ଆରମ୍ଭ ହୋଇଯାଏ, ଅର୍ଥାତ୍ ଆସକ୍ତି ଆରମ୍ଭ ହୋଇଗଲା, କାଟିପାରିବନି ସିଏ। ପ୍ରଭୁପାଦ ଲେଖିଛନ୍ତି ତୃତୀୟ ସ୍କନ୍ଧ 31:40 ଆଉ କ'ଣ ଲେଖିଛନ୍ତି ଦେଖନ୍ତୁ, ଏ ପର୍ପଟ ପୁରା ପଢ଼ିବା ଆମେ, କାରଣ ଭଗବାନ ନାରୀ ସୃଷ୍ଟି କରିଛନ୍ତି ବିଶେଷ କରି ପୁରୁଷକୁ ସେବା ଦେବା ନିମିତ୍ତ, ପୁରୁଷକୁ ସେବା ଦେବା ନିମିତ୍ତ ନାରୀ ସୃଷ୍ଟି କରିଛନ୍ତି ଭଗବାନ, କିନ୍ତୁ ତା ମାନେ କ'ଣ ପୁରୁଷ କ'ଣ ସେଥିରେ ଲାଳିତ ହେବେ ନାହିଁ, ସଚେତନ ହେବେ? ନାରୀର ସେବା ଗ୍ରହଣ କରିବା ଦ୍ୱାରା ଏକ ପୁରୁଷ ତାହାର କରତଳଗତ ହୋଇଯାଏ, ନାରୀର ପାଲରେ ପଡ଼ିଯାଏ। ପ୍ରଭା ଯାହା ରଚନା କରିଛନ୍ତି, ଶ୍ରୀମଦ୍ ଗୌରବିନ୍ଦ ଗୋସ୍ୱାମୀ ଗୁରୁ ମହାରାଜ ଓଡ଼ିଆରେ ରଚନା କରିଛନ୍ତି, ଟ୍ରାନ୍ସଲେସନ୍ କରିଛନ୍ତି, ତାକୁ ମୁଁ ପଢ଼ୁଛି, ତା'ର ଇଂଲିଶ ଟ୍ରାନ୍ସଲେସନ୍ ଆପଣ ଦେଖିବେ, ଇଂଲିଶଟା ଅଛି, ମୁଁ ଓଡ଼ିଆଟା ପଢ଼ୁଛି ସ୍ପଷ୍ଟ ବୁଝିବା ପାଇଁ। ଗୁରୁଦେବ ଦେଖନ୍ତୁ କ'ଣ ଲେଖିଛନ୍ତି ପ୍ରଭୁପାଦଙ୍କ ଟ୍ରାନ୍ସଲେସନ୍, ନାରୀର ସେବା ଗ୍ରହଣ କରିବା ଦ୍ୱାରା ଏକ ପୁରୁଷ ତାହାର କରତଳଗତ ହୋଇଯାଏ, ଅର୍ଥାତ୍ ନାରୀର ପାଲରେ ପଡ଼ିଯାଏ। ଯଦି ସେ ବା ସେ ପୁରୁଷ ଏହା ଜାଣିନଥାଏ ଯେ ସେ ଅର୍ଥାତ୍ ନାରୀ ନର୍କ ଜୀବନର ଦ୍ୱାର ସଦୃଶ ଅଟେ, ତାହେଲେ ସେ ଅସଂଯତ ଭାବରେ ସେ ନାରୀ ସଙ୍ଗରେ ମଜି ଯାଇପାରେ, ଏହା ହେଉଛି ପୁରୁଷର ବୁଦ୍ଧିହୀନତାର ପରିଚାୟକ। ଦେଖନ୍ତୁ ଯଦି ଜଣେ ସଚେତନ ହେଲା, କାହିଁକି ବିଧି ନିଷେଧ ସବୁ ରହିଛି, ଆମେ ବିଧି ନିଷେଧ କଥା ଆରମ୍ଭ କଲି କି ନାହିଁ, କାହିଁକି ବିଧି ନିଷେଧ ରହିଛି ଏଇଥିପାଇଁ, ଯଦି ସେ ପୁରୁଷ ଜାଣିନଥାଏ ଯେ ନାରୀ ହେଉଛି ନର୍କର ନର୍କ ଜୀବନର ଦ୍ୱାର ସଦୃଶ, ତେବେ ସେ ଅସଂଯତ ଭାବରେ ତା ସହିତ ମିଶିବ, ନାରୀ ସଙ୍ଗ କରିପାରେ, ଅସଂଯତ ସାଙ୍ଗରେ ସେ ମଜି ଯାଇପାରେ, ଏହା ହେଉଛି ପୁରୁଷର ବୁଦ୍ଧିହୀନତାର ପରିଚୟ ଏକ। ଇଂଲିଶରେ କ'ଣ ଲେଖାଯାଇ ଦେଖୁନ, ପ୍ରଥମେ ଲେଖିଲେନି ନଟ୍ ଇଣ୍ଟେଲିଜେଣ୍ଟ, ନଟ୍ ଭେରି ଇଣ୍ଟେଲିଜେଣ୍ଟ, ସେ ହେଉଛି ଅବିବେକତାର ପରିଚୟ ବା ବୁଦ୍ଧିହୀନତାର ପରିଚୟ ଏକ। ଯେଉଁମାନେ ତାପରେ ପ୍ରଭୁବାଦ କେତେ ସୁନ୍ଦର ଶିକ୍ଷା ଦେଉଛନ୍ତି, ମୁଁ ଓଡ଼ିଆଟା ପଢୁଛି, ଇଂଲିଶଟା ତମେ ସର୍ଚ୍ଚ କର ଦେଖ। ଯେଉଁମାନେ ଦିବ୍ୟ ସ୍ଥିତିକୁ ଉନ୍ନୀତ ହେବାକୁ ଇଚ୍ଛା କରନ୍ତି ସେମାନଙ୍କ ପକ୍ଷରେ ଏପରି ସଙ୍ଗ ନିଷିଦ୍ଧ ଅଟେ। ଯେଉଁମାନେ ଦିବ୍ୟ ସ୍ଥିତିକୁ ଯିବା ପାଇଁ ଚାହୁଁଛନ୍ତି ସେମାନଙ୍କ ପକ୍ଷରେ ଏପରି ସଙ୍ଗ ନିଷିଦ୍ଧ ଅଟେ। ଏପରିକି 50 ବର୍ଷ ପୂର୍ବେ ପ୍ରଭୁବାଦ ଉଦାହରଣ ଦେଉଛନ୍ତି, ଏପରିକି 50 ବର୍ଷ ପୂର୍ବେ ହିନ୍ଦୁ ସମାଜରେ ଏ ପ୍ରକାର ସଙ୍ଗ ନିଷିଦ୍ଧ ଥିଲା। କିଭଳି 50 ବର୍ଷ ପୂର୍ବେ କିଭଳି ସ୍ଥିତି ଥିଲା ପ୍ରଭୁବାଦ କହୁଛନ୍ତି, ମାନେ ଗୃହସ୍ଥମାନଙ୍କ ଜୀବନର ଛବି ଗୋଟେ ପ୍ରଭୁବାଦ ପ୍ରକାଶ କରିଛନ୍ତି। କ'ଣ କହିଛନ୍ତି ଦେଖନ୍ତୁ, ପ୍ରଭୁବାଦ ଅନୁଭବୀ, ସେ ଜାଣିଛନ୍ତି ନା, ଏକ ସ୍ତ୍ରୀ ବା ପତ୍ନୀ ଦିବସ କାଳ ମଧ୍ୟରେ ତାହାର ପତିକୁ ଦେଖିପାରୁନଥିଲା, ଏପରିକି ଗୃହସ୍ଥମାନଙ୍କରେ ସ୍ୱତନ୍ତ୍ର ବାସଗୃହ ଥିଲା, ଗୃହମାନଙ୍କରେ ଏପରି ଗୃହମାନଙ୍କରେ ସ୍ୱତନ୍ତ୍ର ବାସଗୃହ ଥିଲା, ବାସସ୍ଥାନ ବା ଗୃହର ଅନ୍ତଃପୁର ସ୍ତ୍ରୀମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ହୋଇଥିଲା ଏବଂ ପୁରୁଷମାନଙ୍କ ପାଇଁ ବାହାର ଘରମାନ ନିର୍ଦ୍ଦିଷ୍ଟ ହୋଇଥିଲା। ନାରୀଠାରୁ ସେବା ଗ୍ରହଣ କରିବା ବଡ଼ ଆନନ୍ଦଦାୟକ ହୋଇପାରେ, କିନ୍ତୁ ଏକ ପୁରୁଷ ଏ ପ୍ରକାର ସେବା ଗ୍ରହଣରେ ବଡ଼ ସାବଧାନ ହେବା ଉଚିତ, କାରଣ ଏହା ପରିଷ୍କାର ଭାବରେ କୁହାଯାଇଛି ଯେ ନାରୀ ମୃତ୍ୟୁର ଦ୍ୱାର ସ୍ୱରୂପ ବା ଆତ୍ମବିସ୍ମୃତି ସ୍ୱରୂପ ଅଟେ। ସେ ବା ନାରୀ ଅପ୍ରାକୃତ ବା ଦିବ୍ୟ ଆତ୍ମ ଅନୁଭୂତି ଲାଭ ମାର୍ଗକୁ ଅବରୁଦ୍ଧ କରିଦିଏ। ଜୟ ଶ୍ରୀ ଶିବ ନିଦାୟ ଶ୍ରୀ ଶ୍ରୀ କୃଷ୍ଣ ରାମ ଶ୍ରୀ ଶ୍ରୀ ଜଗନ୍ନାଥ ପ୍ରଦେଶ ରାମ। ତେଣୁ ପ୍ରଭୁପାଦ କେତେ ସ୍ପଷ୍ଟ ଲେଖିଲେ ଦେଖନ୍ତୁ, ପୂର୍ବରୁ 50 ବର୍ଷ ପୂର୍ବରୁ କ'ଣ ଥିଲା, ଘରେ ଏଭଳି ଅଲଗା କୋଠରୀ ଥିଲା, ନାରୀମାନେ ଅଲଗା ରହୁଥିଲେ, ନାରୀ ପୁରୁଷକୁ ଦେଖିପାରୁନଥିଲା, ପୁରୁଷ ବି ନାରୀ ଦେଖିପାରୁନଥିଲେ। ନାରୀଠାରୁ ସେବା ଗ୍ରହଣ କରିବା, ଦେଖନ୍ତୁ, ନାରୀଠାରୁ ସେବା ଗ୍ରହଣ କରିବା ବଡ଼ ଆନନ୍ଦଦାୟକ ହୋଇପାରେ, କିନ୍ତୁ ଏକ ପୁରୁଷ ଏ ପ୍ରକାର ସେବା ଗ୍ରହଣରେ ବଡ଼ ସାବଧାନ ହେବା ଉଚିତ। କିନ୍ତୁ ପୁରୁଷ ସେବା ଗ୍ରହଣ କରିବ, ସାଧାରଣ ଯେଉଁମାନେ ବ୍ୟାଚଲର ଅଛନ୍ତି ବିବାହ ହେଇନାହାନ୍ତି ସେମାନେ ଭାବୁଛନ୍ତି ବିବାହ ହେଲେ ଭାରି ସୁଖ, କ'ଣ ସୁଖ, ମୋର ଆଉ ଚିନ୍ତା ନାହିଁ, ରୋଷେଇ କରିଦେବ, ବାସନ ମାଜିଦେବ, ଲୁଗାପଟା ଧୋଇଦେବ, ସେବା ଗ୍ରହଣ କରିବ, କିଛି ଅସୁବିଧା ନାହିଁ। କିନ୍ତୁ ପ୍ରଭୁପାଦ କହୁଛନ୍ତି ସେବା ଗ୍ରହଣ କରିପାରେ, କିନ୍ତୁ ଜାଣିଥାଉ ବାପା ଭାରି ବିପଜ୍ଜନକ, ସେଥିପାଇଁ ପ୍ରଭୁପାଦ କହିଲେ ସାବଧାନ ହେବା ଉଚିତ, ଆସକ୍ତି ହୁଏନି। ତା'ମାନେ ଏଠି ପ୍ରଶ୍ନ ଆସିବ, ତାହେଲେ ପ୍ରଭୁପାଦ କ'ଣ ନାରୀମାନଙ୍କୁ ଘୃଣା କରୁଛନ୍ତି, ନିନ୍ଦା କରୁଛନ୍ତି? ନା ନା ନା, ନିନ୍ଦା କରୁନାହାନ୍ତି, ଅଲଗା ପ୍ରପଟ ମୁଁ ପଢ଼ିକି ଶୁଣେଇବି, ଦେଖିବେ ଅଲଗା ପ୍ରପଟରେ ପ୍ରଭୁପାଦ କ'ଣ ଲେଖିଛନ୍ତି ସେଠି ଦେଖିବେ। ଆଉ ସେଦିନ ବା ଶୁଣୁଥିଲେ ପ୍ରଭୁପାଦ ଲେଟର ଲେଖିଥିଲେ, ତା ପାଇଁ ସ୍ପିରିଚୁଆଲ ମାଷ୍ଟର ହେବ ସ୍ୱାମୀ। ବର୍ତ୍ତମାନ ଆସକ୍ତି ହେଲେ କ'ଣ ହୁଏ ଜାଣିଛନ୍ତି ନା, ଗୃହସ୍ଥ ଧର୍ମରେ ସ୍ୱାମୀ ଯଦି ସ୍ତ୍ରୀ ପ୍ରତି ଆସକ୍ତି ହେଲା, ତା'ର ଦୋଷକୁ ସେ ଆଉ ସୁଧାରି ପାରିବନି, ସେ ହେଉଛି ନା, ତା ଦୋଷକୁ ସେ ସୁଧାରି ପାରିବନି, ଦୋଷ ଦେଖିଲେ ବି ସେ କରିପାରିବନି, କହିପାରିବନି, ଭଲ ପାଇବେ, ଆସକ୍ତି ହେଲେ କିଛି କହିପାରିବେନି। ସେଥିପାଇଁ ପ୍ରାୟ ସମସ୍ତେ ବିଚାର କରନ୍ତି, କୌଣସି ସାଧୁ ପାଖରେ ଯାଇ ନିବେଦନ କରନ୍ତି, ଆଜ୍ଞା ମୋ ଟିକେ ସ୍ତ୍ରୀକି ଟିକେ ବୁଝେଇ ଦିଅ, କିନ୍ତୁ ତୁମ ସ୍ତ୍ରୀକି ବୁଝେଇବା ପାଇଁ କ'ଣ ସାଧୁ କ'ଣ ଠିକା ନେଇଛନ୍ତି ନା? ପ୍ରଭୁପାଦ ସେଇଟା ଲେଖିଲେ ନା, ନିଜେ ନିଜର ସ୍ତ୍ରୀର ମାଷ୍ଟର ନା, ତେଣୁ ଏଇଟା ଦୋଷ ଦିଆଯିବନି କାହାକୁ, ଏଭଳି ଲୀଳା ଅଛି, ମୁଁ ମନରୁ କହୁନି, ଏଭଳି ଲୀଳା ଅଛି, ସେ ଲୀଳାକୁ କହିବାକୁ ଚାହୁଁନି, ମୁଁ ସିଦ୍ଧାନ୍ତଗୁଡ଼ା ଖାଲି ଶୁଣିବା ପାଇଁ ଯାଉଛି। ସ୍ୱାମୀ ନିଜେ ହିଁ ସଚେତନ ହେବେ, ସ୍ତ୍ରୀକୁ କଣ୍ଟ୍ରୋଲ କରିବେ, କାହିଁକି ସେ ଶ୍ଳୋକ ଅଛି ନା, କ'ଣ ବିନାଶୟ ନ ବଞ୍ଚନ୍ତି ନା ନ ବର୍ତ୍ତନ୍ତି, କବିତା ଅବନିତା ଲତା ଯେଉଁ ଅଛି, କ'ଣ ସେ ଆରମ୍ଭଟା ବିନାଶୟ ନ ବର୍ତ୍ତନ୍ତି ନା ବଞ୍ଚନ୍ତି, କ'ଣ ବର୍ତ୍ତନ୍ତି, ହଁ ବିନାଶୟ ନ ବର୍ତ୍ତନ୍ତି କବିତା ଅବନିତା ଲତା, କାହିଁ କୁହାଲା, ଏମାନେ ଅଧୀନରେ ରହିବେ। ଆ ନାରୀ କଥା କବିତା କଥା କୁହାଯାଇଛି ଆଉ, ସୁନ୍ଦରୀ କବିତା, ବିନା ଆଶ୍ରୟରେ ମାନେ ରହିବେନି, ଆଶ୍ରୟ ରହିବେ, ସେମାନଙ୍କୁ କଣ୍ଟ୍ରୋଲ କରି ରଖାଯିବ। ଆଉ ପ୍ରଭୁପାଦ ବାରମ୍ବାର ଏଠି ଆମେ ଏଇଟା କ'ଣ ଆସକ୍ତି ଦୃଷ୍ଟିରୁ ଆଲୋଚନା କରୁଛେ, କିନ୍ତୁ ନାରୀକୁ ଘୃଣା କରାଯାଇନି, ନାରୀ ହେଉଛି ସେଇଭଳି, କାରଣ ତା'ର କ'ଣ ବହୁତ ଜିନିଷ ପ୍ରତି ତା'ର ଲୋଭ ଥାଏ, ଏଇଟା ସ୍ୱାଭାବିକ, ସେ ସରସେୟା। ତେଣୁ ସେ ସେବା ଦେବା ଇଚ୍ଛାରେ ସେ ତା'ର ନିଜର ବି କ'ଣ ସୁଖ ବିଚାର କରୁଥାଏ। କିନ୍ତୁ ନାରୀ ଯଦି ସଚେତନ ହୋଇଗଲା ତାହେଲେ ଭକ୍ତି ମାର୍ଗରେ ପୁରୁଷଠୁ ସିଏ ଆଗରେ। ନାରୀ ଯଦି ସଚେତନ ହୋଇଗଲା ତାହେଲେ ଭକ୍ତି ସାଧନରେ ସେମାନେ ପୁରୁଷଠୁ ଆଗରେ। ଦେଖନ୍ତୁ ନାରୀ ଭକ୍ତ କଥା କେତେ ବି ଭାଗବତରେ ଅଛନ୍ତି ନା, ଦ୍ରୌପଦୀ ନାରୀ ଥିଲେ କି ନାହିଁ? ନାରୀ ଥିଲେ, ନାରୀ କଥା କୁନ୍ତି ନାରୀ ଥିଲେ, ନାରୀ କଥା କୁହାଯାଇଛି। ସେମାନେ ପୁଣି ଭକ୍ତି ମାର୍ଗରେ ପୁରା କ'ଣ ସମ୍ପୂର୍ଣ୍ଣ ଆଗରେ ରହିବେ, କାରଣ ସେମାନଙ୍କର କ'ଣ ସମର୍ପଣ ଭାବଟା ରହିଛି ନା। ସେମାନେ ପୁରୁଷ ଅପେକ୍ଷା ସେମାନଙ୍କ ସମର୍ପଣ ଭାବଟା ଅଧିକ, ସେମାନେ ଭଗବାନ ପାଖରେ ଅଧିକା ସମର୍ପିତ ହୋଇପାରିବେ। କାରଣ ସେମାନେ କେତେ ବଡ଼, ଆମର ମହାରାଷ୍ଟ୍ର କଥା କୁହନ୍ତି ବାରମ୍ବାର, ସେ ଗୋଟେ ପରିବାରର ସବୁକିଛି ଛାଡ଼ିକି ଆଉ ଗୋଟେ ପରିବାରକୁ ଆସିକି ସମସ୍ତଙ୍କୁ ଆପଣାର କରିପାରୁଛି, କରିପାରୁଛୁ କି ନାହିଁ? କ'ଣ ପିତାମାତାଙ୍କର ସ୍ନେହକୁ ସିଏ କ'ଣ ଗୋଟେ ମୁହୂର୍ତ୍ତରେ ଛାଡ଼ିକି ଆସିବା ପାଇଁ ପଡ଼ୁଛି? ବିଧିର ନିୟମଟା ଏଭଳି ତାଙ୍କ ପାଇଁ ସ୍ଥିର କରାଯାଇଛି, ସେମାନେ ପିତାମାତାଙ୍କର ସ୍ନେହକୁ ଛାଡ଼ିକି ଆସିବା ପାଇଁ ବାଧ୍ୟ ହେବେ। ପୁଣି ଆସି ଆଉ ଗୋଟେ ନୂଆ ପରିବେଶ, ନୂଆ ଲୋକମାନଙ୍କୁ ସେମାନେ ପୁଣି ନିଜର କରିନେବେ, ଏଇଟା କେମିତି କରିପାରୁଛନ୍ତି? ଭଗବାନ ତାଙ୍କୁ ସେ ଗୁଣ ଦେଇଛନ୍ତି ନା। କିନ୍ତୁ ସେମାନେ ଯଦି ସଚେତନ ନ ହେଲେ ତାହେଲେ ବହୁତ ବଡ଼ ଖତରନାକ ସ୍ଥିତି। ଆଉ ପୁରୁଷ ଯଦି ତାଙ୍କ ପ୍ରତି ଆସକ୍ତି ହୋଇଗଲା ତା'ର ବି କ୍ଷତି। ଏ ପଏଣ୍ଟରେ ଏଇଟା ଆଲୋଚନା କରାଯାଉଛି, କାରଣ ଏହା ପରିଷ୍କାର ଭାବରେ କୁହାଯାଇଛି ଯେ ନାରୀ ମୃତ୍ୟୁର ଦ୍ୱାର ସ୍ୱରୂପ ବା ଆତ୍ମବିସ୍ମୃତି ସ୍ୱରୂପ ଅଟେ, ଆତ୍ମବିସ୍ମୃତି ସ୍ୱରୂପ ଅଟେ। ତେଣୁ ସେ ଅପ୍ରାକୃତ ଅନୁଭୂତି ଲାଭ ମାର୍ଗକୁ ଅବରୁଦ୍ଧ କରିଦିଏ। ଦେଖନ୍ତୁ ଆମେ କେଉଁ ପଏଣ୍ଟରେ ଶୁଣିଥିଲେ, ବିସ୍ମୃତି ନିଷେଧ ଭିତରେ ମୁଖ୍ୟ ରହିଲେ କ'ଣ ହରି ବିସ୍ମୃତି, ଭଗବାନଙ୍କୁ ବିସ୍ମରଣ ହୋଇଯିବା। ଆଉ ଇଏ ତ ବିସ୍ମରଣ ଗୋଟେ ଅଙ୍ଗ ହେଲେ, ମୁଖ୍ୟ ଅଙ୍ଗ ହେଲେ, ପ୍ରଭୁବାଦ କହିଲେ ଭଗବାନଙ୍କୁ ବିସ୍ମରଣ କରେଇଦେବେ, ତା ମାନେ ନୁହେଁ ଯେ ନାରୀଙ୍କି ଘୃଣା କରାଯାଉଛି। ନାହିଁ, ପୁରୁଷ ସେଭଳି ସଚେତନ ହେବା ଉଚିତ। ଜଣେ ପ୍ରଶ୍ନ ପଚାରିଲେ, ଆଚ୍ଛା ଯାହାର ଆସକ୍ତି ହୋଇଯାଇଛି, ମୁଁ ଦେଖୁଥିଲି ଜଣେ ଜୟ ଶ୍ରୀ ଶ୍ରୀ ଗର୍ଣ୍ଣିତା ଶ୍ରୀ ଶ୍ରୀ କୃଷ୍ଣ ବଳରାମ ଶ୍ରୀ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ, ଜଣେ ପ୍ରଶ୍ନ ପଚାରିଥିଲା, ଆଚ୍ଛା ଜଣଙ୍କର ଯଦି ଆସକ୍ତି ବଢ଼ିଯାଇଛି ସ୍ତ୍ରୀ ପ୍ରତି, ସିଏ କ'ଣ କରିବ, ସିଏ କେମିତି ଦୂରେଇବ? ଜଣେ ଦେଖୁଛନ୍ତି, ସିଏ କ୍ୱେଶ୍ଚିନ୍ ଗୋଟେ ଥିଲା, ମୁଁ ଦେଖିଲି, ମୁଁ ଦେଖେ ସର୍ଚ୍ଚ କରିବି, ମାନେ ଦେଖେ କିଏ କ'ଣ କ୍ୱେଶ୍ଚିନ୍ କରିଛନ୍ତି। କାରଣ ମୋତେ କାଲି ଜଣେ ସେଭଳି ପ୍ରଶ୍ନ ପଚାରୁଥିଲେ ବୃନ୍ଦାବନରୁ, କହିଲେ ମୋର ଗୋଟେ ପ୍ରଶ୍ନ ଥିଲା। ମୁଁ କହିଲି ପ୍ରଶ୍ନ ଯଦି ତମେ ଟାଇପ୍ କରିପାର, କିଛି ଅସୁବିଧା ନାହିଁ, ମୁଁ ଆଗେ ଜାଣିନଥିଲି ଏସବୁ ବ୍ୟବସ୍ଥା ଏମିତି ହେଉଛି ବୋଲି। ତା'ପରେ ଧୀରେ ଧୀରେ ଜାଣିଲି, ଆରେ ୟା ଭିତରେ ତ ଆସୁଛି ଏଭଳି କ୍ୱେଶ୍ଚିନ୍ ବି ଆସୁଛି। ମୁଁ ତାକୁ କହିଲି ଠିକ୍ ଅଛି, ତୁମେ ଟାଇପ୍ କରିପାର ସେ କ୍ୱେଶ୍ଚିନ୍, ସେ ସମୟରେ ହୁଏତ ଆମେ ନ କହିପାରୁ, କାରଣ ସେ ସମୟରେ ମୁଁ ତ ଜାଣିପାରିବିନି, ଆଉ ଯେଉଁମାନେ ଦେଖୁଛନ୍ତି ସେମାନେ ହିଁ ଜାଣିବେ। ପରବର୍ତ୍ତୀ ମୁହୂର୍ତ୍ତରେ ଯଦି ମୁଁ ଜାଣିପାରିଲି ବା ଅନ୍ୟମାନେ ଯିଏ ଜାଣିଥିବେ ମୋତେ ସୂଚନା ଦେଲେ, ତାହେଲେ ମୁଁ ସେଇଟା ଦେଖିକି କହିବି। ତ ଜଣେ ପ୍ରଶ୍ନ ପଚାରିଛନ୍ତି ଯେ ଜଣଙ୍କର ଆସକ୍ତି ବଢ଼ିଯାଇଛି, ସେ କ'ଣ କରିବ, ସେ କେମିତି ଆସକ୍ତିକୁ କାଟିବ, କେମିତି ଆସକ୍ତିକୁ କାଟି ଭଗବାନ ପ୍ରତି କେମିତି ସେ ଆସକ୍ତ ହେବ, ସେ ବିଷୟ ଆଲୋଚନା ହୋଇସାରିଛି। କେମିତି ଆଲୋଚନା ହୋଇଛି, ପୂର୍ବରୁ ଶୁଣିଥିଲେ ନା, ସବୁକିଛି ଅନିତ୍ୟ ଅସ୍ଥାୟୀ ଏସବୁ ବିଚାର କରିବ। ଗତକାଲି ସେ ଶ୍ଳୋକ ସମକରି ନଥିଲେ କି, ଭୋଗାସ୍ତୁଙ୍ଗ ତରଙ୍ଗ ଭଙ୍ଗ ଚପଳା ପ୍ରାଣା କ୍ଷଣ ଧ୍ୱଂସିନ ସ୍ତୋକାନି ଏବ ଦିନାନି ଯୌବନ ସୁଖଂ ପ୍ରୀତି ପ୍ରିୟସୁ ଅସ୍ଥିରା ତତ୍ ସଂସାରମ ଅସାରମ ଏବ ନିଖିଳଂ ମତ୍ତ୍ୱା ବୁଧା ଯୌବନେ ଲୋକାନୁଗ୍ରହ ପେଶଳେନ ମନସା ଯତ୍ନ ସମାଧି ଅତାମ। ଏ ଶ୍ଳୋକ ଆମେ ଶୁଣିଥିଲେ ଗତକାଲି, ଏ ଶ୍ଳୋକ ତ ବ୍ୟାଖ୍ୟା ହୋଇଯାଇଛି, ତାକୁ ପୁଣି ବ୍ୟାଖ୍ୟା କରିବା ଆବଶ୍ୟକ ନାହିଁ, ଆପଣ ଶୁଣିନେବେ ପୂର୍ବ କ୍ଲାସ୍ର ଏଇଟାକୁ ଶୁଣିନେବେ। ସେଥିପାଇଁ ଆମର ଏଇ ପଏଣ୍ଟ ଆଲୋଚନା ହେଉଛି, ଆସକ୍ତି ବହୁତ ବଡ଼ ଖତରନାକ ସ୍ଥିତି, କାହା ପ୍ରତି ଆସକ୍ତି ହେବା ଉଚିତ ନୁହଁ। ସେଥିପାଇଁ ଅସତ୍ସଙ୍ଗ ତ୍ୟାଗ ଏଇ ବୈଷମ ଆଚାର ସ୍ତ୍ରୀ ସଙ୍ଗୀ ଏକ ଅସାଧୁ କୃଷ୍ଣ ଅଭକ୍ତ ଆର୍। ସ୍ତ୍ରୀ ସଙ୍ଗୀ ହେଉଛି ଏକ ଅସାଧୁ, ସେଥିପାଇଁ ବ୍ରହ୍ମଚାରୀମାନେ ବହୁତ ସତର୍କ ହେବା ଉଚିତ। ଏଇଟା ତ ଗୃହସ୍ଥମାନଙ୍କ ପାଇଁ କୁହାଯାଉଛି ଏଇଭଳି। ଆଚ୍ଛା ବ୍ରହ୍ମଚାରୀମାନେ, ବ୍ରହ୍ମଚାରୀମାନେ ବି ବହୁତ ସତର୍କ ହେବେ, କାରଣ ବ୍ରହ୍ମଚାରୀମାନଙ୍କ ପାଇଁ ତ ବିଧି ହେଉଛି ଆହୁରି କଡ଼ା, ସେମାନଙ୍କ ପାଇଁ ବିଧିରେ ଆହୁରି କଡ଼ା ନା। ସେଥିପାଇଁ ବ୍ରହ୍ମଚାରୀ କେମିତି ରହିବେ, ଶ୍ରେଷ୍ଠ ବ୍ରହ୍ମଚାରୀ ଶିକ୍ଷା ଦେଇଛନ୍ତି ନାରଦମୁନି, ନାରଦମୁନି ଶିକ୍ଷା ଦେଇଛନ୍ତି, ବର୍ଜୟେତ୍ ପ୍ରମଦା ଗାଥା ଅଗୃହସ୍ଥ ବୃହତ୍ବତ ଇନ୍ଦ୍ରିୟାଣି ପ୍ରମାଥିନି ହରନ୍ତ୍ୟପି ଯତେ ମନ। ବର୍ଜୟେତ୍ ପ୍ରମଦା ଗାଥା ଅଗୃହସ୍ଥ ବୃହତ୍ବ୍ରତ, ଯେଉଁମାନେ ଅଗୃହସ୍ଥ, ଯେଉଁମାନେ ଗୃହସ୍ଥ ନୁହନ୍ତି ବ୍ରହ୍ମଚାରୀ, ବୃହତ୍ ବ୍ରତ ଯେଉଁମାନେ ଜୀବନସାରା ବୃହତ ବ୍ରତ ଧାରଣ କରିଛନ୍ତି, ବ୍ରହ୍ମଚାରୀ ଜୀବନ ବିତେଇବା ପାଇଁ ଯେଉଁମାନେ ଚାହୁଁଛନ୍ତି ସେମାନେ ବର୍ଜ୍ୟତ ତ୍ୟାଗ କରିବେ। କ'ଣ ତ୍ୟାଗ କରିବେ? ପ୍ରମଦାଗାଥା, ସ୍ତ୍ରୀ ସହିତ ଆଳାପ, ସ୍ତ୍ରୀ ବିଷୟକ ଆଳାପ, ଦୁଇଟା, ସ୍ତ୍ରୀ ବିଷୟକ ଚର୍ଚ୍ଚା ଏବଂ ସ୍ତ୍ରୀ ସହିତ ଚର୍ଚ୍ଚା, ବର୍ଜ୍ୟତ। କାହିଁକି ବର୍ଜ୍ୟତ? କାରଣ କହୁଛନ୍ତି ଇନ୍ଦ୍ରିୟାଣି ପ୍ରମାଥିନି ହରନ୍ତି ଅପି ଯତେହର ମନ। ଇନ୍ଦ୍ରିୟମାନେ ହେଉଛନ୍ତି ବହୁତ ବଡ଼ ପ୍ରମାଥିନି, ପ୍ରମାଥିନି ମନ୍ଥନକାରୀ। ଠିକ୍ ଏ ଶ୍ଲୋକ ଅଛି ଭଗବଦ୍ଗୀତାରେ, ଭଗବଦ୍ଗୀତାରେ ଏଭଳି ଶ୍ଲୋକ ଅଛି କି ନାହିଁ? ଶ୍ରୀରାମ କେଉଁ ଶ୍ଲୋକ କିଏ କହିପାରିବେ? ନା ସେ ଶ୍ଲୋକ ନାହିଁ, ଆଉ ଶ୍ଲୋକ ଅଛି। କେଉଁ ଶ୍ଲୋକ, କେଉଁ ଶ୍ଲୋକ ଅଛି କିଏ କହିପାରିବେ? ଇନ୍ଦ୍ରିୟାଣି ପ୍ରମାଥିନି ସେ ଶ୍ଲୋକ ନାହିଁ? କେଉଁ ଶ୍ଲୋକ? ସୁଶୀଲ କୃଷ୍ଣପ୍ରଭୁ କହିଲ, ଯତତ ହେଉପି କନ୍ତେୟ ପୁରୁଷସ୍ୟ ବିପଶ୍ଚିତ ଇନ୍ଦ୍ରିୟାଣି ପ୍ରମାଥିନି ହରନ୍ତି ପ୍ରସଭଂ ମନ। ଠିକ୍ ଏହି ସିଦ୍ଧାନ୍ତ ଭଗବଦ୍ଗୀତାରେ ସେ ଶ୍ଲୋକ ରହିଲେ। କେତେ ଅଧ୍ୟାୟଟା? ସପ୍ତମ ଅଧ୍ୟାୟ ବୋଧେ, ଦେଖିନେବ। କେତେ? 2.66 ଆଚ୍ଛା, 2.60। ଯତତ ହେଅପି କନ୍ତେୟ ପୁରୁଷସ୍ୟ ବିପଶ୍ଚିତ ଇନ୍ଦ୍ରିୟାଣି ପ୍ରମାଥିନି ହରନ୍ତି ପ୍ରସଭଂ ମନ। ପ୍ରମାଥିନି ସେଠି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ମନ୍ଥନକାରୀ, ବିପଶ୍ଚିତ ବୁଦ୍ଧିମାନମାନଙ୍କର ମନକୁ ମଧ୍ୟ ହରଣ କରିନେବ। ସାଧାରଣ ବ୍ୟକ୍ତି କଥା କୁହାଯାଇନି, ଏଠି ଶ୍ରେଷ୍ଠ ବ୍ୟକ୍ତିଙ୍କ କଥା କୁହାଯାଇଛି। ବୁଦ୍ଧିମାନ ବ୍ୟକ୍ତି ଯେଉଁମାନେ ବିଦ୍ୱାନ, ଚାଲାକ, ବୁଦ୍ଧିମାନ, ସେମାନଙ୍କର ମନକୁ ମଧ୍ୟ ହରଣ କରିନେବ। ଆଉ କ'ଣ କୁହାଯିବ? ସେଥିପାଇଁ ଆମେ ସେଦିନ ସେ ଶ୍ଲୋକ ଶୁଣିଥିଲେ ନା, ମାତ୍ରା ସ୍ରା ଦୁହିତ୍ରା ବା ନା ବିବିକ୍ତାସନ ଭବେତ୍ ବଳବାନ ଇନ୍ଦ୍ରଗ୍ରାମ ବିଦ୍ୱାଂସମ ଅଭିକର୍ଷତି। ଦେଖୁନାହାନ୍ତି ଏଠି ବିଷୟ କଥା କହିଲେ, ବିଦ୍ୱାଂସମ ବିଦ୍ୱାନମାନଙ୍କର ମନକୁ ମଧ୍ୟ ହରଣ କରିନେବ। ଏ ବହୁତ ସତର୍କ ଭାବୁଛି, ବହୁତ ସଚେତନ ଭାବୁଛି, ଖାସ କରି ବ୍ରହ୍ମଚାରୀମାନେ। ଗୃହସ୍ଥମାନେ ତ ଗୃହସ୍ଥମାନଙ୍କ କଥା ଆମେ ଶୁଣିଲେ, ସେମାନେ ମଧ୍ୟ ପରିବାର ଭିତରେ ରହିବେ, ସଂସାର ଭିତରେ ରହିବେ, ଏଇ ମଝିରେ ମଝିରେ ଗୃହସ୍ଥଙ୍କ କଥା ଆସିବ। ବର୍ତ୍ତମାନ ଦୁଇଟି ଯାକ ଦୁଇ ଜଣଙ୍କର କଥା ମିଶିକି ଯିବ, ବ୍ରହ୍ମଚାରୀଙ୍କ କଥା ବି ଆସିବ, ଗୃହସ୍ଥଙ୍କ କଥା ବି ଆସିବ, ଉଭୟଙ୍କ କଥା ଆସିବ। ସ୍ତ୍ରୀ ପ୍ରସଙ୍ଗକୁ କେମିତି ଆମେ ଆଭଏଡ଼ କରିବା? ବର୍ଜ୍ୟତ ପ୍ରମଦା ଗାଥା ଅଗୃହସ୍ଥ ବୃହତ୍ ବ୍ରତା, ବହୁ ସୁନ୍ଦର ଶ୍ଲୋକ, ଖାସ କରି ବ୍ରହ୍ମଚାରୀମାନଙ୍କ ପାଇଁ ଯେଉଁମାନେ ଅଗ୍ରହସ୍ଥ ବୃହତ୍ ବ୍ରତ। କାରଣ ଇନ୍ଦ୍ରିୟାଣି ପ୍ରମାଥିନି ହରନ୍ତି ଅପି ଯତେହମନ, ଯତେହମନ ସନ୍ନ୍ୟାସୀମାନଙ୍କ ମନକୁ ମଧ୍ୟ ହରଣ କରିଦେବ ଇନ୍ଦ୍ରିୟ। ବ୍ରହ୍ମଚାରୀ କଥା କ'ଣ କୁହାଯିବ? ସନ୍ନ୍ୟାସୀମାନଙ୍କର ମନକୁ ମଧ୍ୟ ଇନ୍ଦ୍ରିୟ ହରଣ କରିନିଏ, ଯତେହ ମନ। ଦେଖିନେବେ ଆପଣ ଏଇଟା କେତେ ଶ୍ଲୋକ, ସପ୍ତମ ସ୍କନ୍ଧ 12:7 7:12-7 ନାରଦମୁନି କହୁଛନ୍ତି। ସେଠି ମାତ୍ରା ସ୍ରା ଦୁହିତ୍ରା ବା ନା ବିବିକ୍ତା ନା ବିବିକ୍ତା ଆସନ ଭାବେ ବଳବାନ ଇନ୍ଦ୍ରିୟଗ୍ରାମ ବିଦ୍ୱାଂସମ ଅପିକର୍ଷତି। ବଳବାନ ଇନ୍ଦ୍ରିୟମାନେ ହେଉଛନ୍ତି ବଳବାନ, ବିଦ୍ୱାନମାନଙ୍କର ବ୍ୟକ୍ତିଙ୍କୁ ମଧ୍ୟ ହରଣ କରି ନେଇଯିବେ। ଭାଗବତଙ୍କୁ ରଚନା କରିଛନ୍ତି କିଏ? ଏଇ ଶ୍ଲୋକଟା କହିଛନ୍ତି କିଏ? ଦେଖିବା କିଏ କହିପାରିବ ଏ ଶ୍ଲୋକଟା କିଏ କହିଛନ୍ତି? କିଏ କହିଛନ୍ତି? ଯଜାତି ମହାରାଜ, ଯଜାତି ମହାରାଜ କହୁଛନ୍ତି ନିଜ ସ୍ତ୍ରୀଙ୍କୁ ପାଖରେ ବସିବା ଅବସ୍ଥାରେ କହୁଛନ୍ତି। ରଚନା କରିଛନ୍ତି କିଏ? ବ୍ୟାସଦ ରଚନା କରିଛନ୍ତି। ବ୍ୟାସଦ ତଳେ ଏ ଶ୍ଲୋକ ରଚନା କରିଛନ୍ତି, ତାଙ୍କର ଶିଷ୍ୟ ଥିଲେ ଜୟମିନୀ। ଏ ପ୍ରସଙ୍ଗ ଆପଣ ଜାଣିଥିବେ ସମସ୍ତେ, ତଥାପି ପ୍ରସଙ୍ଗରେ ଆସୁଛି ଶୁଣିବା ଉଚିତ। ଜୟମିନୀ ଯେତେବେଳେ ଶ୍ଲୋକକୁ ଦେଖିଲେ, ଜୟମିନୀ ଭାବିଲେ ନା ନା ବୋଧେ ବ୍ୟାସଦ ଭୁଲରେ ବୋଧେ ଲେଖିଦେଇଛନ୍ତି। ମାତ୍ରା ସ୍ରା ଦୁହିତ୍ରା ବା ମା ଭଉଣୀ କନ୍ୟା ଏମାନଙ୍କ ସହିତ ମଧ୍ୟ ଏକାନ୍ତରେ ବସିବନି, କାହିଁକି ନା ବଳବାନ ଇନ୍ଦ୍ରିୟଗ୍ରାମ ବିଦ୍ୱାଂସମ ଅପି କରିଛନ୍ତି। ଇନ୍ଦ୍ରିୟମାନେ ହେଉଛନ୍ତି ବହୁତ ବଳବାନ, ବିଦ୍ୱାନମାନଙ୍କର ମନକୁ ମଧ୍ୟ ହରଣ କରିନେବେ। ଏତିକି ଶୁଣିଲେ ଶେଷରେ ଜୟମିନୀ ବିଚାର କରୁଛନ୍ତି କ'ଣ ନା ନା ଏଇଟା ବ୍ୟାସଦ ରଚନା କରିଛନ୍ତି, କିନ୍ତୁ ଏଇଟା ସାଧାରଣ ବ୍ୟକ୍ତିର ମନକୁ ହରଣ କରିନେଇପାରେ, ବିଦ୍ୱାନମାନଙ୍କ ମନକୁ କାହିଁକି ହରଣ କରିବ? ସେ ବିଚାର କଲେ ଏହା ସାଧାରଣ ବ୍ୟକ୍ତି ସେ ଯିଏ ସଂଯତ ନୁହଁ ଅସଂଯତ ବ୍ୟକ୍ତି ତା ମନକୁ ହୁଏତ ହରଣ କରିନେଇପାରେ, ଯିଏ ସଂଯତ ବିଦ୍ୱାନ ଜ୍ଞାନୀ ତା ମନ କାହିଁକି ହରଣ କରିନ, ସେ ତ ଜାଣିଛି ଆତ୍ମନାତ୍ମ ବସ୍ତ୍ର କ'ଣ ବିବେଚନା ଅଛି, ସେ ତା ମନ କେମିତି ହରଣ ହେଇଯିବ। ଏଭଳି ବିଚାର କଲେ, ବିଚାର କରିକି ଯାଇକି କହିଦେଲେ ବ୍ୟାସଦେବଙ୍କୁ, କହିଲେ ଗୁରୁଦେବ ଏଇଟା ଆପଣ ଯେଉଁ ଲେଖିଛନ୍ତି ଏଇଟା କାହିଁ ମୋର କାହିଁ ମନକୁ ଏଇଟା ପାଉନି, କାହିଁକି ପାଉନି? ଆପଣ ଯେଉଁ ଲେଖିଲେ ବିଦ୍ୱାନମାନଙ୍କର ମନକୁ ହରଣ କରିଦେବ, ଏଇଟା କାହିଁ ମୋ ମନକୁ ପାଉନି? ବିଦ୍ୱାନମାନଙ୍କ ମନ ହରଣ ହେବନି, ସାଧାରଣ ଲୋକ ମନ ହରଣ ହେଇଯିବ। ବ୍ୟାସଦେବ କହିଲେ ମୁଁ ଯାହା ଲେଖିଛି ସେଇଟା ଲେଖିଛି, ସେଇଟା ଠିକ୍, ସେଇଟା ଭୁଲ ନୁହଁ ନା ଗୁରୁଦେବ, ଏଇଟା ମୋତେ ଠିକ୍ ଅଛି। ତ ବ୍ୟାସଦେବ ଚାହୁଁଛନ୍ତି ଶିକ୍ଷା ଦେବା ପାଇଁ ଜୟମିନୀକି, ଆପଣ ଜାଣିଛନ୍ତି ଲୀଳା ସମସ୍ତେ ପ୍ରସଙ୍ଗରେ ଆସୁଛି, ଶୁଣିବା ପାଇଁ ଆଲୋଚନା କରୁଛେ। ଜୟମିନୀ ଆଶ୍ରମରେ ଅଛନ୍ତି, ସନ୍ଧ୍ୟା ସମୟ ହୋଇଛି, ପ୍ରବଳ ବର୍ଷା ଆସିଛି, ମାଘ ମାସ ନା କ'ଣ, ମାଘ ନା ପୌଷ ମାସ, ପ୍ରବଳ ବର୍ଷା ଆସିଛି, ବର୍ଷା ଆସିଛି ଏବଂ ବର୍ଷା ସମୟରେ ହଠାତ୍ ଦେଖୁଛନ୍ତି ଜଣେ ଆସି କବାଟ ବାଡ଼ିଛି। ଜମିନ ଦେଖିଲାରେ ଏ ରାତିରେ କିଏ କବାଟ ବାଡ଼ୁଛି, ବର୍ଷା ହେଉଛି, ପ୍ରବଳ ବର୍ଷା ହେଉଛି, ସେ ଯେତେବେଳେ କବାଟ ବାଡ଼ି କବାଟ ଖୋଲିଛନ୍ତି ଦେଖିଲା ଜଣେ ନାରୀ ଠିଆ ହୋଇଛନ୍ତି। ଜମିନ ଦେଖିଲେ ଜଣେ ନାରୀ ଠିଆ ହୋଇଛନ୍ତି, ସେ ନାରୀ ତାଙ୍କୁ ନିବେଦନ କରୁଛନ୍ତି, ଆଉ ମୋତେ ଟିକିଏ ସାହାଯ୍ୟ କର, ହେ ମହାତ୍ମା ମୋତେ ଟିକିଏ ସାହାଯ୍ୟ କର, ମୁଁ ବହୁତ ବଡ଼ କଷ୍ଟ ପାଉଛି, କାରଣ ବର୍ଷା ଯେଉଁ ହେଉଛି ଦେହ ମୋର ଭିଜିଗଲାଣି, ଶୀତରେ ମୋର ଅବସ୍ଥା ବହୁତ କ୍ଲେଶପ୍ରଦ, ଆଉ ମୋ ସଖୀମାନେ ସବୁ ଆସିଥିଲେ, ସେ କି କୁଆଡ଼େ ସବୁ ବର୍ଷାରେ ସବୁ ଛିନ୍ଛତ୍ର ହେଇକି କୁଆଡ଼େ ସବୁ ପଳେଇ ଯାଇଛନ୍ତି, ମୁଁ ରାସ୍ତା କୁଆଡ଼େ ପାଉନି, କୁଆଡ଼େ ଯିବି ମୁଁ ଜାଣିପାରୁନି, ତେଣୁ ମୋତେ ଗୋଟେ ଆଶ୍ରୟ କ'ଣ ସାହାଯ୍ୟ କର, ଟିକିଏ ଖାଲି ଆଶ୍ରୟ ଦିଅ ରାତିଟା। ଜୟମିନ କହିଲେ ନା ନା ଏଠି ହେବନି, ଏଇଟା ବ୍ରହ୍ମଚାରୀଙ୍କ ଏଇଟା ଆଶ୍ରମଟା, ଆଶ୍ରମ ତୁମେ କେମିତି ସ୍ତ୍ରୀ ଲୋକ ରହିବ ନା, ହେବନି, ଆଶ୍ରମ ସ୍ତ୍ରୀ ଲୋକ ରହିପାରିବନି, କାହିଁ ଯାଅ। ସେ କହିଲେ ଦେଖନ୍ତୁ ଆପଣ ହେଲେ ଦୟାର ମୂର୍ତ୍ତିମନ୍ତ ପ୍ରତୀକ, ଆପଣ ହେଲେ ସାଧୁ, ଆପଣ ଯଦି ଦୟା ନ କରିବେ ଦୟା କରିବ କିଏ? ଆପଣ ଆପଣ ନିଜେ ବିଚାର କରନ୍ତୁ, ମୁଁ କ'ଣ କରିବି ବର୍ତ୍ତମାନ ଅବସ୍ଥାରେ, ବର୍ତ୍ତମାନ ମୁଁ ଏଠି ଛଟପଟ ହେଇ ମରିଯିବି, ଯେଉଁ ଶୀତ ହେଉଛି ପ୍ରବଳ ଶୀତ, ମରିଯିବି ନା, ଦୋଷ ଆପଣ ଲାଗିବ, ଆପଣ ଦୟାର ସାଗର, ଆପଣ ଯଦି ସାହାଯ୍ୟ ନ କରିବେ କିଏ ସାହାଯ୍ୟ କରିବ? ଜମିନୀ କହିଲେ ଆଉ ଠିକ୍ ଅଛି, ଯଦି କହୁଛ ତାହେଲେ ଆସ। ନେଇକି ତାଙ୍କୁ ଅଲଗା ରୁମ୍ରେ ରଖିଲେ, କହିଲେ ତୁମେ ସେ ରୁମ୍ରେ ରହିବ ଏବଂ କବାଟ ଖୋଲିବନି, ରାତିରେ କେହି ଡାକିଲେ ମଧ୍ୟ କବାଟ ଖୋଲିବନି, ମୁଁ ନିଜେ ଡାକିଲେ ମଧ୍ୟ କବାଟ ଖୋଲିବନି, ଭିତରେ କବାଟ ଦେଇକି ରହିବ। ଗଲେ ସେ ତାଙ୍କର ସେଠି ସିଦ୍ଧାର କବାଟ ଦେଇକି ରହିଛନ୍ତି, ସେ ଭିତରେ ଇଏ ଏଠି ବସିଲେ ଜୟମିନୀ, ଜୟମିନୀ ବସିଲେ, ବସି ଚିନ୍ତା କଲେ, ଚିନ୍ତା କରିକି କିଛି ସମୟ ଗଲା ସ୍ଥିର ହୋଇଗଲେ, ପୁଣି କିଛି ସମୟ ଗଲା ସ୍ଥିର ହେଲେ, ମନ ସ୍ଥିର ହେଉନି, ମନ ସ୍ଥିର ଦେଖୁନି ବିଦ୍ୱାଂସମ, କାରଣ ସିଏ କହୁଥିଲେ କ'ଣ, ସିଏ କହୁଥିଲେ ଏଇଟା ଆପଣ ଭୁଲ ଲେଖିଦେଇଛନ୍ତି, ଗୋଟେ ଶବ୍ଦ ଛାଡ଼ ଦେଇଛନ୍ତି, ବିଦ୍ୱାଂସମ ନା ପି କର୍ଷତି, ବିଦ୍ୱାନମାନଙ୍କର ମନକୁ ଟାଣିବନି। କିଛି ସମୟ ଗଲା ପରେ ବିଚାର କଲେ, କହିଲେ ଆଚ୍ଛା ତ ସୁଯୋଗ ତ ଅଛି, ବର୍ତ୍ତମାନ ଯାଇକି ମୁଁ ତାଙ୍କ ସହିତ ମିଶିପାରିବି, ଅସୁବିଧା କ'ଣ ଅଛି, କିଏ ଦେଖୁଛନ୍ତି ତ ରାତି କିଏ ଦେଖୁଛନ୍ତି, ଉଠିଲେ ଆଉ ଗଲେ କବାଟ ବାଡ଼େଇଲେ, ଧର କବାଟ ବାଡ଼େଇଛନ୍ତି ସିଏ କାହିଁ କବାଟ ଖୋଲିବେ, ମନା କରୁଛନ୍ତି ନା, କହିଲେ ମୁଁ ଆସିଲେ ମଧ୍ୟ କବାଟ ଖୋଲିବନି, ସେ ଯେ କବାଟ ବାଡ଼ୁଛନ୍ତି ଯେତେ କବାଟ ବାଡ଼େଇଲେ ସେ ଖୋଲୁନାହାନ୍ତି, ଦୀର୍ଘ ସମୟ ଥିଲା କବାଟ ଖୋଲୁନାହାନ୍ତି, ଇଏ କିନ୍ତୁ ପୁରା ଅଥୟ, ସେଠୁ ଲେଖା ହେଇଛନ୍ତି, ଉଠିଲେ କହିଲେ ଆଚ୍ଛା ଖୋଲୁନାହାନ୍ତି ତ, ଉଠିଲେ ଉପରକୁ, ସେ ତ ସବୁ ଆଶ୍ରମ ତ ସବୁ ନଡ଼ା ଛପର ଘର, ସେ ଉପରୁ ଉଠିଲେ, ଉଠୁ ଯାଇକି ନଡ଼ାକୁ ସବୁ କ'ଣ ଖୋଲିଲେ, ନଡ଼ା ଛପର ଟାଣିଦେଲେ ତ ଖୋଲିଯିବ, ପରିଶ୍ରମ କରିକି ଟାଣି ଖୋଲିକି ତା ଭିତରେ ଗଳିକି ପଶିଲେ, ଯେତେବେଳେ ଗଳି ପଶିଛନ୍ତି ସେଠି ଦୁଇଟା ସିଦ୍ଧାନ୍ତ ଅଛି, ଦୁଇ ପ୍ରକାର ଲୀଳା ଅଛି, ବୋଧେ କଳ୍ପଭେଦରେ ହେଇଥାଇପାରେ, କାରଣ ଦୁଇ ପ୍ରକାର ଲୀଳା ଅଛି, ସେ ଭିତରେ ଯାଇକି ଯେତେବେଳେ ସେ ପଶିଛନ୍ତି, ପଶିକି ଦେଖୁଛନ୍ତି ସେ ଭିତରେ ନାରୀ କିଏ ନାହିଁ, ବସିଛନ୍ତି କିଏ, ବ୍ୟାସଦେବ ବସିଛନ୍ତି, ବ୍ୟାସଦେବ, ଇଏ ଗୋଟେ ସିଦ୍ଧାନ୍ତ ଅଛି। ଦ୍ୱିତୀୟ ହେଉଛି ସେ ଭିତରେ ନାରୀ ଅଛନ୍ତି, କିନ୍ତୁ ଇଏ ଯାଇକି ତାଙ୍କ ସହିତ ମିଶିବା ପାଇଁ ଚାହିଁଛନ୍ତି, ସେ ନାରୀ ସର୍ତ୍ତ ରଖିଛନ୍ତି, ମୋ ସହିତ ମିଶିବ ଗୋଟେ ସର୍ତ୍ତ, କ'ଣ ନା, ତୁମେ ଘୋଡ଼ା ହେବ, ଯେମିତି ଛୁଆମାନେ ସବୁ ବାପାଙ୍କ କାନ୍ଧରେ ବସନ୍ତିନି, ପିଠିରେ ବସନ୍ତି, ତୁମେ ଘୋଡ଼ା ହେବ, ମୁଁ ତୁମ ପିଠିରେ ବସି ମୋତେ ଆଶ୍ରମ ସାରା ବୁଲେଇବ, ତେବେ ମୋ ସଙ୍ଗ କରିବ, ଏଇଟା ଏଇଟା ଲେଖା ହେଇଛନ୍ତି କେଉଁଠି ମୁଁ ଜାଣିନି, କିନ୍ତୁ ମହାରାଜ ଏଇଟା କହିଥିଲେ, ଆମର ହଳଧର ମହାରାଜ କହିଥିଲେ, କିନ୍ତୁ ମୁଁ ପଢ଼ିଛି ଏଇଟା। ସିଏ ପ୍ରବେଶ କଲା ପରେ ଦେଖିଲେ ହଠାତ୍ ସେ ବସିଛନ୍ତି, ତ ମହାରାଜ ସେଇଟା କହିଥିଲେ, ସିଏ ପିଠିରେ ବସିଛନ୍ତି, କିଏ ସେ ନାରୀ ପିଠିରେ ବସିଛନ୍ତି, ଜୟମିନୀ ଆଣ୍ଠିକି ବସିଛନ୍ତି, ପିଠିରେ ବସିଛନ୍ତି, ଆଶ୍ରମ ଚାରିପଟେ ବୁଲେଇଛନ୍ତି, ସାତ ଘେରା ନା କେତେ ଥିଲା ତାଙ୍କର ନିୟମ, ସେ ବୁଲେଇଛନ୍ତି, ବୁଲେଇ 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 ଅଣାୟତ ହେଲେନି। ତାପରେ ଶେଷରେ ସରିଲା ପରେ, ଭ୍ରମଣ ସରିଲା ପରେ ତ ଉଠି ଠିଆ ହେଲେ, ଦେଖିଲା ସେ ବ୍ୟାସଦେବ, ସେ ନାରୀ ଫାରି କୁଆଡ଼େ ନାହାନ୍ତି, ସେ ବ୍ୟାସଦେବ ଠିଆ ହେଇଛନ୍ତି, ଯେତେବେଳେ ଦେଖିଛନ୍ତି ସେ ସମୟ ତାଙ୍କର ଆଉ କିଛି କ'ଣ ବୁଦ୍ଧି କିଛି କାମ କରିନି, ସେ ସମୟ ସଙ୍ଗେ ସଙ୍ଗେ ପାଦ ତଳେ ପଡ଼ିଯାଇଛନ୍ତି, ଆଉ କିଛି କହିନାହାନ୍ତି। ବ୍ୟାସଦେବଙ୍କ ପାଖରେ ସିଧା ପାଦ ତଳେ ପଡ଼ିକି କ୍ଷମା ମାଗିଛନ୍ତି, ବ୍ୟାସଦେବ ଗୁରୁଦେବ ଆପଣ ଯାହା କହିଥିଲେ ସତ୍ୟ, ଇନ୍ଦ୍ରିୟାଣୀ ପ୍ରମାଥିନି ହରନ୍ତି ପାଇଁ ଯେତେ ମନା ଯାହା ଶୁଣିଲେ, ଆଉ ସେଠି ଯାହା କହୁଛନ୍ତି କିଏ ଜୟଦେବ ମହାରାଜ କହିଲେ, ବଳବାନ ଇନ୍ଦ୍ରଗ୍ରାମ ବିଧ୍ୱଂସମ ଅପିକର୍ଷତି, ବଳବାନ ଇନ୍ଦ୍ରଗ୍ରାମ ବିଧ୍ୱଂସମ ଅପିକର୍ଷତି, ବିଦ୍ୱାନମାନଙ୍କର ମନକୁ ମଧ୍ୟ ନେଇଯିବ, ସାଧାରଣ ବ୍ୟକ୍ତି କଥା କ'ଣ କହିବା, ସାଧାରଣ ବ୍ୟକ୍ତିର ମଧ୍ୟ ମନକୁ ନେଇଯିବ। ତେବେ ଆମେ ଏହି ପଏଣ୍ଟରେ ଆଲୋଚନା କରୁଛୁ, ତାହେଲେ କ'ଣ କରିବା ଆବଶ୍ୟକ, ବ୍ରହ୍ମଚାରୀମାନେ କ'ଣ କରିବା ଉଚିତ? ଏଠି ସେଥିପାଇଁ କହିଲେ, ବର୍ଜେତ୍ ପ୍ରମଦାଗାଥା ଅଗ୍ରହସ୍ଥ ବୃହତ୍ବ୍ରତ ଇନ୍ଦ୍ରିୟାଣୀ ପ୍ରମାଥିନି ହରନ୍ତି ଅପି ଯେତେ ହେମନ, ବର୍ଜେତ୍ ପ୍ରମଦାଗାଥା, ବ୍ରହ୍ମଚାରୀ କୌଣସି ନାରୀ ସହିତ ବାର୍ତ୍ତାଳାପ କରିବା ଉଚିତ ନୁହଁ, କୌଣସି ନାରୀ ସହିତ ବାର୍ତ୍ତାଳାପ କରିବା ଉଚିତ ନୁହଁ, ମୁଁ କହୁନି ନାରଦ ମୁନି କହିଛନ୍ତି। ତାହେଲେ ପ୍ରଶ୍ନ ଆସିବ, କ'ଣ ନାରୀଙ୍କୁ ଘୃଣା କରିବେ? ବା ନାରୀମାନେ ଯଦି କେହି ବିଚାର କରି, ଆରେ ମୁଁ ସେ ପ୍ରଭୁଙ୍କୁ ଚାହୁଁଛି, କହୁଛି ସେବା ପାଇଁ କିଛି କହୁଛି, ସେ କ'ଣ ମୋତେ ଚାହୁଁନାହାନ୍ତି, ଶୁଣୁନାହାନ୍ତି? ନାହିଁ, ନାରୀମାନେ ବିଚାର କରିବା ଉଚିତ, କେବେ ବି କୌଣସି ଦୃଷ୍ଟିରେ ଏଭଳି ଖରାପ ଦୃଷ୍ଟିରେ ବିଚାର କରିବା ଉଚିତ ନୁହଁ। ଯଦି କେହି ନାରୀମାନଙ୍କ ସହିତ ମିଶୁନାହାନ୍ତି, କଥା ହେଉନାହାନ୍ତି, ତା ମାନେ ନୁହଁ ଯେ ସିଏ ଖରାପ, ନାହିଁ, ବା ମିଶିଗଲେ ସିଏ ଭଲ, ସେଭଳି ବିଚାର କରିବା ଉଚିତ ନୁହଁ, ଜଣେ ସଚେତନ ହେବା ଆବଶ୍ୟକ। ତାହେଲେ ପ୍ରଶ୍ନ ଆସିବ, ଏଠି କଥା ବିଶ୍ରାମ ଦେବା, ଗୋଟେ କ୍ୱେଶ୍ଚିନ୍ ମାର୍କ ରଖି ମୁଁ ଛାଡ଼ିବି, ତାହେଲେ ଆଜିକା ସ୍ଥିତିରେ କ'ଣ କରାଯିବ? ଏଇଟା ସିନା ପୂର୍ବ ସ୍ଥିତି, ହଁ ପୂର୍ବରେ ସେଭଳି ଆଶ୍ରମ ଥିଲା, ସେଭଳି କେହି ନାରୀ ଆସୁନଥିଲେ, ସେଭଳି ହେଉଥିଲା, ଠିକ୍ ଅଛି। ଆଜିକା ସ୍ଥିତିରେ ପ୍ରଭୁପାଦ ଯେଉଁ ସୋସାଇଟି କରିଛନ୍ତି, ଏଠି ସମସ୍ତେ ଆସିବେ, ସେବା କରିବେ, ତାହେଲେ ଏଠି କ'ଣ କରାଯିବ, କେମିତି ମେଣ୍ଟେନ୍ କରିବା, ବିଚାର କରିବା ଉଚିତ। ଶୁଣିବା ପ୍ରଭୁପାଦ କ'ଣ କହିଛନ୍ତି, ବର୍ଜେତ୍ ପ୍ରମଦାଗାଥା ଅଗ୍ରହସ୍ଥ ବୃହତ୍ପ୍ରତ ଇନ୍ଦ୍ରିୟାଣୀ ପ୍ରମାଥିନି ହରନ୍ତି ଅଭିଜାତ ଏମାନ। ଆଜିକା ସ୍ଥିତିରେ ଆମେ ତ ରହିଛେ ନା, ଯେମିତି ଆମେ ବାରମ୍ବାର ଆଲୋଚନା କରୁଛେ, ଆମେ ଯେତେବେଳେ ବୁକ୍ ଡିସ୍କସନ୍ କରିବା ପାଇଁ ଯାଉଛେ, କ'ଣ ଖାଲି ପୁରୁଷ ଭକ୍ତଙ୍କୁ ଦେଖିବ ନା ବହି? ଯେତେବେଳେ ଘରକୁ ଯାଉଛେ, ଅଫିସ୍କୁ ଗଲେ ହଁ ପୁରୁଷ ଭକ୍ତଙ୍କୁ ଦେଖିବ, ଅଫିସ୍ ଭିତରେ ବି ନାରୀ ଅଛନ୍ତି, ସର୍ଭିସ୍ କରୁଛନ୍ତି। ଯେତେବେଳେ ଘରକୁ ଯାଉଛେ, ଡୋର୍ ନକ୍ କରୁଛେ, ସେ ସମୟରେ ଘର ଭିତରୁ ଖାଲି ପୁରୁଷ ଆସିବ ବୋଲି କିଛି ମାନେ ଅଛି ନା? ସ୍ତ୍ରୀ ଲୋକ ମଧ୍ୟ ଆସିବେ, ସେଠି କ'ଣ କରିବେ, ସେଠି କେମିତି ଡିଲିଙ୍ଗସ୍ କରିବେ, ସେଠି କେମିତି ବ୍ୟବହାର କରିବେ, ସେଠି କେମିତି ବାର୍ତ୍ତାଳାପ କରିବେ? ଏ ତ ନାରଦ ମୁନି ତ ଡାଇରେକ୍ଟ ମନା କଲେ, ବର୍ଜେତ୍ ତ୍ୟାଗ କରିବ। ନାରଦ ମୁନି କହୁଛନ୍ତି ତ୍ୟାଗ କରିବ, ପ୍ରଭୁପାଦ କହିଛନ୍ତି ଏଇ ବୁଡ଼ ଡିସ୍କସନ୍ କର, ତାହେଲେ କ'ଣ କରିବ, କ'ଣ ସୁଶୀଲ ପ୍ରଭୁ ତ ଲିଡ଼ର ଅଛ, ବର୍ତ୍ତମାନ କୁହ, ଗାଡ଼ିର ଲିଡ଼ର ଅଛ, ବର୍ତ୍ତମାନ କୁହ କ'ଣ କରିବ, ବର୍ତ୍ତମାନ କେମିତି କରିବ, ବା ତାଙ୍କ ସହିତ କଥା ହେବନି, ମନା କରାହେଲା, ନାରୀ ସହିତ କଥା ହେବନି, ତାମାନେ କ'ଣ ଖରାପ ଦୃଷ୍ଟି ଦେଖିବ? ନାହିଁ, ଖରାପ ଦୃଷ୍ଟି ଦେଖିବନି, କିନ୍ତୁ ଦେଖନ୍ତୁ ସାଧକ ଦୃଷ୍ଟିରୁ କେଉଁ ଦୃଷ୍ଟିରେ ଦେଖିବେ, ସାଧକ ଦୃଷ୍ଟିରେ ବିଚାର କରାଯାଉଛି ନା, ଆମର ଯେଉଁ ସିଦ୍ଧି ଉଦ୍ଦେଶ୍ୟ ସିଦ୍ଧି, କୃଷ୍ଣ ପ୍ରେମ ପାଇବା, ଯେଉଁମାନଙ୍କୁ ଧାମ ଯିବା, ସେ ଶୁଣିଲେ, ସେ ଦୃଷ୍ଟିରୁ ବିଚାର କଲେ ନାରୀଙ୍କୁ କେଉଁ ଦୃଷ୍ଟିରେ ଦେଖିବେ, ନର୍କର ଦ୍ୱାର ସଦୃଶ ଦେଖିବେ, କିନ୍ତୁ ଅଲଗା ଦୃଷ୍ଟିରୁ ବିଚାର କଲେ କେଉଁ ଦୃଷ୍ଟିରେ ଦେଖିବେ, ସମସ୍ତେ ହେଉଛନ୍ତି କ'ଣ, କୃଷ୍ଣଙ୍କର ଦାସୀ, ସମସ୍ତେ ହେଉଛନ୍ତି କୃଷ୍ଣଙ୍କ ପାଇଁ, ସମସ୍ତେ ହେଉଛନ୍ତି କୃଷ୍ଣଙ୍କର ଭୋଗ୍ୟା ବସ୍ତୁ, ଏଇ ଦୃଷ୍ଟିରୁ ସାଧକ ଦୃଷ୍ଟିରୁ, ଏଇଟା ସାଧକ ଦୃଷ୍ଟିରୁ ଦେଖିବେ ନର୍କର ଦ୍ୱାର, କିନ୍ତୁ ଉନ୍ନତ ଦୃଷ୍ଟିରୁ ବିଚାର କରିବେ, ଯଦି ଉଦାର ଦୃଷ୍ଟିରୁ ଯଦି ବିଚାର କରିବେ, ଭକ୍ତ ଦୃଷ୍ଟିରେ ଏ ଦୃଷ୍ଟିରେ ବିଚାର କରିବେ ଯଦି ତାହେଲେ ସେମାନେ ସବୁ କୃଷ୍ଣଙ୍କର। ଏଇଟା ମୁଁ ବୁକ୍ ଡିଷ୍ଟ୍ରିବ୍ୟୁସନ୍ କରିବା ସମୟରୁ ଶିକ୍ଷା ପାଇଛି, ସେମାନଙ୍କୁ ଏଇଟା ଶିକ୍ଷା ଦେଇଥିଲେ ଶାସ୍ତ୍ର, ସେଇଟା ଅଛି। କେଉଁଠି ଶିକ୍ଷା ଦେଇଥିଲେ ପ୍ରଭୁଙ୍କର ମନେ ନଥିବ, ମୋର ମନେ ଅଛି, ମନେ ଅଛି କେଉଁଠି ଏଇଟା କହିଥିଲେ, ମନେ କାହିଁ ମନେ, ଯିଏ କହିଛି ତାର ମନେ ଥିବ, ଯିଏ ଗ୍ରହଣ କରିଥିବ ତାର ମନେ ରହିବ ନା। ଆମେ ଗୋଟେ ଜିନିଷ ଗ୍ରହଣ କରିଛେ ମାନେ ମନେ ରହିବ, ମୋର ମନେ ଅଛି କେଉଁଠି ଏଇଟା ପ୍ରଭୁ କହିଥିଲେ କ୍ଲାସ୍ରେ, କେଉଁଠି କ'ଣ ମୁଁ ଶୁଣିଥିବି ଯେଉଁଟା ଗ୍ରହଣୀୟ ସେଇଟା ମୋର ମନେ ଥିବ, ସବୁଦିନ ପାଇଁ ରହିଲା। ବୁକ୍ ଡିଷ୍ଟ୍ରିବ୍ୟୁସନ୍ କରୁଥିଲି, କଥା ବିଶ୍ୱାସ ଦେଇ କଥାଟା କହିକି ବିଶ୍ୱାସ ଦେଉଛି, ବୁକ୍ ଡିଷ୍ଟ୍ରିବ୍ୟୁସନ୍ କରୁଥିଲି ସେ ସମୟରେ ଆମର ଗାଡ଼ି ଥାଏ ଝରିଗାଁ ନା ଡାବୁ ଗାଁ, ସେଇଟା ଆପଣଙ୍କର ମଦନ ବାବୁ ଜାଣି କହିପାରିବେ ସେ ଗାଁଟା, ଆମର ଉମରକୋଟର ଯିବା ପୂର୍ବରୁ ସେଇଟା ପଡ଼ିବ, ସେ ନବରଙ୍ଗପୁର ଆମର ଯେଉଁ ପାପଡ଼ାହାଣ୍ଡି ଛକରୁ ଉମରକୋଟ ଗଲାବେଳେ ସେଇଟା ପଡ଼େ, ଝରିଗାଁ ନା ଡାବୁ ଗାଁ କ'ଣ ପଡ଼େ, ଡାବୁ ଗାଁ ସେଇ ଜାଗା, ସେ ସ୍କୁଲ୍ରେ ଆମେ ରହୁ, ସେଇଠି ମୁଁ ବୁକ୍ ଡିଷ୍ଟ୍ରିବ୍ୟୁସନ୍ କରିକି ଆସୁଛି। ଆସିଲାବେଳେ ମୁଁ ଜଣେ ମାତା ସହିତ କଥାବାର୍ତ୍ତା ହେଉଛି, ବହି ଦେଉଛି, ପ୍ରିଚିଂ କରୁଛି, ତ ସେଇଠି ପ୍ରିଚିଂ କରୁଛି, ସେଇଠି ସେମାନଙ୍କର ସିଏ ତାଙ୍କର ମାର୍କେଟିଂ କରିବା ପାଇଁ ଆସିଛନ୍ତି କ'ଣ, ସେ ଦେଖିଛନ୍ତି, ଦେଖିଲା ପରେ ଆସିଲା ପରେ ସିଏ ତା ପରଦିନ କ୍ଲାସ୍ରେ ସେ କଥାଟା ସିଏ ଏଇ କଥାଟା କହିଥିଲେ, ଆମେ ପ୍ରିଚିଂ କରୁଛେ କେମିତି ପ୍ରିଚିଂ କରିବା, କାରଣ ଆମେ ସେ ସମୟରେ କିଛି ଜାଣିନୁ, ବୁକ୍ ଡିଷ୍ଟ୍ରିବ୍ୟୁସନ୍ ସମୟରେ ଆମେ ଯାଇଛୁ ସିନା ସେବା କରିବା ପାଇଁ, କିନ୍ତୁ ଶାସ୍ତ୍ର ଅଧ୍ୟୟନ କରିବାର ସୁଯୋଗ ନାହିଁ, ପଢ଼ିବାର ସୁଯୋଗ ନାହିଁ, ଆଉ ଶୁଣିବାର ମଧ୍ୟ ସୁଯୋଗ ନାହିଁ, ଯାହା କ୍ଲାସ୍ ମାଧ୍ୟମରୁ କିଛି କିଛି ଶୁଣୁଥିଲୁ, ତା'ପରେ ବର୍ତ୍ତମାନ ମୁଁ ପଢ଼ିକି ଜାଣିପାରୁଛି ହଁ ଗୁଡ଼ାକ ଶାସ୍ତ୍ରରେ ଲେଖା ହେଇଛି। ସେ ସମୟରେ ପ୍ରଭୁ କ୍ଲାସ୍ରେ ସେ କଥାଟା କହିଥିଲେ, ପ୍ରତିଦିନ ସକାଳେ କ୍ଲାସ୍ ହୁଏ, ସଂକୀର୍ତ୍ତନ ବର୍ତ୍ତମାନ ହେଉଛି ନା ନାହିଁ, ହବା ଆବଶ୍ୟକ ନା, କମ୍ସେ କମ୍ 10-15 କ୍ଲାସ୍ ହେବା ଆବଶ୍ୟକ, ଯେତିକି ସମୟ ମିଳିଲା ଆମକୁ, କମ୍ସେ କମ୍ 10-15 ହେଲେ ବି ଯଥେଷ୍ଟ କ୍ଲାସ୍ ହେବା ଆବଶ୍ୟକ। ତ ସେଇଠି ପ୍ରଭୁ ଏ କଥା କହିଥିଲେ, ସେଇଠି ମୁଁ ବୁଝିଲି ହଁ ଠିକ୍, ସେଠି ପ୍ରଭୁ ଭଲ କ୍ଲାସ୍ ଦିଅନ୍ତି, ମୁଁ ତ ଚାହୁଁଛି ପ୍ରଭୁ ଆମର କ୍ଲାସ୍ ଦିଅନ୍ତୁ, କେତେବେଳେ ଆମେ ଶୁଣିବା, ସମସ୍ତେ କ୍ଲାସ୍ ଦେବା ଉଚିତ, ଭକ୍ତମାନେ ସମସ୍ତେ କ୍ଲାସ୍ ଦେବା ଉଚିତ, କାରଣ ଆମେ ସଂକୀର୍ତ୍ତନ ସମୟରେ ସେ ସମୟରେ ଯାହା ଶୁଣିଛୁ ଆଉ ତ ବର୍ତ୍ତମାନ କ'ଣ ଶୁଣିବା ପାଇଁ ମଧ୍ୟ ସୁଯୋଗ ନାହିଁ, ଅଧ୍ୟୟନ ଯାହା କରୁଛୁ ଶୁଣିବା ପାଇଁ କିଛି କିଛି ସୁଯୋଗ ମିଳୁଛି, କିନ୍ତୁ ପ୍ରକୃତରେ ଆନନ୍ଦ କେଉଁଠି କହିଲେ, ପ୍ରକୃତରେ ଆନନ୍ଦ କେଉଁଟା, ଶ୍ରବଣ ନା କୀର୍ତ୍ତନ କହିଲେ, ଆନନ୍ଦ କେଉଁଟା, ଶ୍ରବଣ ନା କୀର୍ତ୍ତନ, ଶ୍ରବଣଟା ଆନନ୍ଦ, କୀର୍ତ୍ତନ ଆନନ୍ଦ ନାହିଁ, କୀର୍ତ୍ତନ ବା ମୁଣ୍ଡ ଖାଲି ଘୁରୁଥିବ କ'ଣ କହିବି କ'ଣ ନାହିଁ, ସମସ୍ତେ 5 ବସିଛନ୍ତି, 5 ମନକୁ ନେଇ କହିବାକୁ ପଡ଼ିବ ଟିକେ, ଯଦି ଦେଖୁନାହାନ୍ତି ବର୍ତ୍ତମାନ ମୁଁ ଜାଣିପାରୁଛି ସମସ୍ୟାଟା କ'ଣ, ବର୍ତ୍ତମାନ ଜାଣିପାରୁଛି ସମସ୍ୟା କ'ଣ, ଟିକେ ଯଦି ସାଧନ ବିଷୟ କଥା ଯଦି ଟିକେ କୁହାଯିବ, ସେ ସାଧନରେ ଯିଏ ଶୀତଳ ଥିବ ସିଏ ଭାବେ ମୋତେ ଏଇଟା କହୁଛନ୍ତି କ'ଣ କହିବୁ, ସାଧନ ବିଷୟକ ଜିନିଷ ଯଦି କୁହାଯିବ ସେ ସାଧନରେ ଯେଉଁ ଦେଖୁନାହାନ୍ତି ସବୁ ସମସ୍ତେ ଭଲ କହିବେ, କିନ୍ତୁ ସେଇ 3 ବା 4 କି 5 କି 10 ଯେଉଁମାନଙ୍କର ସେଇ ସାଧନରେ ଦୁର୍ବଳତା ଥିବ ସେମାନେ କହିବେ ମୋତେ ଏଇଟା ଦୋଷ ଦେଉଛନ୍ତି, କାହାକୁ ସନ୍ତୁଷ୍ଟ କରିବୁ। ବର୍ତ୍ତମାନ 2 ଜିନିଷ ମୁଁ ଅନୁଭବରୁ କହୁଛି, ଇସ୍କନରେ ରହିକି 2 ଜିନିଷ ମୁଁ ଅନୁଭବରୁ କହୁଛି, 2 ସେବାରେ ସମସ୍ତଙ୍କୁ ସନ୍ତୁଷ୍ଟ କରିହେବନି। କେଉଁ 2 ସେବା ଜାଣିଛନ୍ତି, 2 ସେବାରେ ସମସ୍ତଙ୍କୁ ସନ୍ତୁଷ୍ଟ କରିହେବନି, ଗୋଟେ ହେଉଛି ପ୍ରବଚନ, ଗୋଟେ ହେଉଛି ରୋଷେଇ, ଏ 2 ସେବାରେ ସମସ୍ତଙ୍କୁ ସନ୍ତୁଷ୍ଟ କରିହେବନି କହୁନାହାନ୍ତି, ନିଶ୍ଚିତ କିଛି ନା କିଛି ରହିବ, ନିଶ୍ଚିତ ସମସ୍ୟା ରହିବ, ମୁଁ ଏଇଟା ଅନୁଭବରୁ କହୁଛି। ରୋଷେଇ କରି ସମସ୍ତଙ୍କୁ ସନ୍ତୁଷ୍ଟ କରିଦେବେ, କଲେ ଦେଖିବା, କିଏ କହ କ'ଣ ଏତେ ଲୁଣ ପକେଇଛ, କିଏ କହ ଲୁଣ ନ ପକେଇଲେ ମୋର ଦେହ ଭଲ ହେଉନି, କିଏ କହ ଡାକ୍ତର କହିଛି ମୋତେ ଲୁଣ ଖାଇବାକୁ ମନା, କିଏ କହିବ ମୋତେ ଡାକ୍ତର କହିଛି ବେଶୀ ଲୁଣ ଖା, ରୋଷେଇଆ କରିବ କ'ଣ ବର୍ତ୍ତମାନ କୁହନ୍ତୁ, କିଏ କହ ମୁଁ ସିଝା ଖାଇବି, କିଏ କହ ସିଝା ହେଲେ ମୋ କ'ଣ ତଣ୍ଟିରେ ଗଳୁନି, ରୋଷେଇ କରିବ କ'ଣ, ରୋଷେଇ ସମସ୍ତଙ୍କୁ ସନ୍ତୁଷ୍ଟ କରିହେବନି। ପ୍ରବଚନ ବି ଠିକ୍ ସେୟା, ବର୍ତ୍ତମାନ ମୁଁ ଅନୁଭବ କରିପାରୁଛି ପ୍ରବଚନ ବି ସେୟା, ସମସ୍ତଙ୍କୁ ସନ୍ତୁଷ୍ଟ କରିହେବନି, 5 ସନ୍ତୁଷ୍ଟ କଲା ଆସି 5 ସନ୍ତୁଷ୍ଟ ହେଉଛି ସେ କଥା ଶୁଣିକି 10 ତାର ବିରୋଧରେ କହିବି, ଭାଇ ଏହା କହୁଛି ସେୟା କହୁଛି, ଅନୁଭବ ନାହିଁ ଭଲ ନାହିଁ, ଖାଲି ଶାସ୍ତ୍ର ପଢ଼ିକି କହିଯାଉଛି, ଆମେ ଶୁଣୁଛୁ ଜାଣୁଛୁ, ଆମର ଅନୁଭବ ନାହିଁ ଆମେ ମାନୁଛୁ, ଶାସ୍ତ୍ର ଯାହା କୁହାଇଛି ଆମେ ସେଇଟା କହୁଛୁ ନା, ମୁଁ ଶୁଣୁନି କି ମୋ ପଛରେ କ'ଣ ସବୁ ଆଲୋଚନା ହେଉଛି, ମୁଁ ଶୁଣିପାରୁଛି ଜାଣୁଛି, ବହୁତ ଭକ୍ତମାନେ ମନରେ ସେଭଳି ଆସେ, ସେମାନେ କୁହନ୍ତି ଖାଲି କହିଯାଉଛି ନା ଆଉ କ'ଣ ତାର ଅନୁଭବ ଅଛି ନା କ'ଣ, ଆ ଶାସ୍ତ୍ର ପଢ଼ିଯାଉଛି କହିଯାଉଛି, ଆ ଠିକ୍ ଅଛି ଯେଉଁଟା ପଢ଼ି ଯେଉଁଟା କୁହାଯାଉ ସେଇଟା ଆମ ପାଇଁ ଯେଉଁଟା ସଚେତନ ହେବାର ଶିକ୍ଷା ରହିଛି ତାକୁ ଗ୍ରହଣ କରିବା ଉଚିତ ନା। ଶାସ୍ତ୍ର ପଢ଼ି ଯଦି କୁହାଯାଉଛି ଠିକ୍, ଶାସ୍ତ୍ର ଆଉ ଆପଣ କିଏ ମନରୁ କହିଯାଏ ନା କ'ଣ, ଆମେ ଯାହା କହୁଛୁ ସବୁ ଆଚାର୍ଯ୍ୟମାନଙ୍କ କଥା ତ କହୁଛେ ନା, ଶାସ୍ତ୍ର ପଢ଼ି ତ ସମସ୍ତେ କହିବା ଉଚିତ, ଆମେ ତ ପ୍ରାର୍ଥନା କରୁଛୁ, ଆମେ ତ ନିବେଦନ କରୁଛୁ, ଆମେ ତ ସମସ୍ତଙ୍କୁ ହାତ ଯୋଡ଼ି କହୁଛୁ ସମସ୍ତେ କୁହ, ସମସ୍ତେ କହିବା ଦରକାର। କହିଲେ ଜଣେ ସଚେତନ ହେବା ପାଇଁ ଇଚ୍ଛା କରିବ, ଆମେ କହୁନେ କି ସଚେତନ ହେବା ପାଇଁ ଇଚ୍ଛା କରୁନେ, ଓଲଟା ଦୋଷ ଦେଖୁଛେ କହିବା ଲୋକର ନାହିଁ। ଆମକୁ ଶୁଣିବା ପାଇଁ ପଡ଼ିବ, କହିବା ପାଇଁ ପଡ଼ିବ, ସଚେତନ ହେବା ପାଇଁ ପଡ଼ିବ, ତେବେ ମହାପ୍ରଭୁଙ୍କର ଆମେ କିଛିଟା ଆସ୍ୱାଦନ କରିପାରିବା। ଠିକ୍ ଅଛି, ଏ କଥା ରହିଲା, ଆସନ୍ତାକାଲି ଶୁଣିବା ପ୍ରଭୁପାଦ କ'ଣ କହିଛନ୍ତି। ବ୍ରହ୍ମଚାରୀ ଆମେ କେମିତି ଡିଲିଙ୍ଗସ୍ ରଖିବା, କେମିତି ବଞ୍ଚିବା, ଆମେ ତାର ଅର୍ଥ ନୁହେଁ ଯେ ଆମେ ସେମିତି ରହିଯିବା, ଆମେ କ'ଣ ହେଇପାରିବା ଏହାଙ୍କ ଭଳି, ଯେଉଁ ଆଖି ଫୁଡ଼େଇ ଦେଇଥିଲେ କ'ଣ ନା ବିଲୁମଣି ଠାକୁର, ଆମେ କ'ଣ ବିଲୁମଣି ଠାକୁର ହେଇପାରିବା ନା, କିଏ ହେଇପାରିବେ ଦେଖି ହାତ ଟେକିଲ। ଯଦି ସେଭଳି କିଏ ହେଇପାରେ ହୁଏ ତ କୃଷ୍ଣ ଆସି ତାକୁ ବାଡ଼ି ଦେଖେଇବେ, ଧରେଇବେ, ଧର ବାବା, ଆମେ ସେଭଳି ହେଇପାରିବାନି, କୃଷ୍ଣ ଆମ ପାଖକୁ ଆସିବେନି। ତ ଆମ ସ୍ଥିତିକୁ ନେଇକି ପ୍ରଭୁପାଦ କହିଛନ୍ତି କ'ଣ କରିବା, ଆସନ୍ତାକାଲି ଶୁଣିବା ତା ବିଷୟରେ। ହରେ କୃଷ୍ଣ, ଜୟ ଶ୍ରୀ ଶ୍ରୀ ଚୈତନ୍ୟ ଶିକ୍ଷାଷ୍ଟକମ୍ କି ସଚ୍ଚିଦାନନ୍ଦ ଶ୍ରୀ ଶ୍ରୀ ଭକ୍ତିବିନୋଦ ଠାକୁର କି ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ପତ୍ରଭବନ ଶ୍ରୀ ଗୁରୁଦେବ କି ଜୟ ଅନନ୍ତ କୋଟି ବୈଷ୍ଣବୃନ୍ଦ କି ସମ୍ବେତ ଗୌର ଭକ୍ତବୃନ୍ଦ କି ଗୌରତମାନନ୍ଦେ ହରି ହରି ବୋଲ।